ভগবতে বাসুদেবায়। হরে কৃষ্ণ। সমস্ত ভক্তমানঙ্কু আমার অন্তরাষ্ট্রীয় কৃষ্ণ চেতনা সংঘ ভুবনেশ্বর শাখা তরফরু বহুত ধন্যবাদ। দীর্ঘদিন পরে সৎসংগ্রামকে ভগবান সুযোগ দৌছন্তি। এই গোটিয়ে বর্ষ ভিতরে যে মানে বুদ্ধিমান লোক সেমানে জানিপারিবে সংসারর, এই সংসার কোন আউ কাল কেতে বলবান। মানুষ বহুত নিজকে বলবান ভাবুথিলা, কালর বল যে রয়েছে ভগবানকর যে বল রয়েছে জীব জানি, এতে ভয়ঙ্কর এ সংসার যে কোন সময়রে কোনসি ব্যক্তির যোজনা কেবল রয়েছে কোথপাই মো সুখরে। আমার যেতে যেতে জন আমি জন্ম হচ্ছে এটি প্রথম কাম আমার জন্ম ঠার আমার যোজনা রয়েছে মো সুখরে রহবি। কিন্তু গোটে কথা আমি ভুলে যাইছি, ভগবান যেটা কইছেন আমি ভুলে যাইছি, আমার যেটা আমার মনে রয়েছে মু সুখরে রহবি। কিন্তু ভগবান কইছেন দুঃখালয়, ভগবান দুঃখালয় কাহিঁ কহিলে, সুখালয় গোটে অছি সেটিকে যাওয়া পাই এটি দুঃখালয় কইছেন। এটি আমি যেতে প্রকার যোজনা কলে দেখুন গোটিয়ে ছোট জীবাণুটে, পরমাণু বোমা বি অছি না ভারতের, চাইনার অছি, আমেরিকার অছি, সমস্ত পরমাণু বোমা বি রয়েছে, বহুত বড় বড় শক্তিশালী বৈজ্ঞানিক মানে অছেন। ভগবান দেখাই দেলে কালর শক্তি কেতে রয়েছে, আর মনুষ্য কেতে শক্তিহীন, সে কালর অধীন রয়েছে। যদি আমি ভগবান ভজন ন করিবা এটা গোটে ছোটিয়া বিপদ, এইভাবে কেতে বিপদ জীবনের অছে আসবে, এইসব কলিযুগের সিমটমস। এটা যে কেবল আমার এই সময় হচ্ছে তা নয়, সব সময় হবে এমতি। গোটে ওড়িয়ার আপনার শুনেছে আমি কেবল ওড়িয়ার গোটে শব্দ রয়েছে সুনেলি স্বপ্ন, মানুষ স্বপ্ন দেখুছি বহুত, যেতে স্বপ্ন সে যেতে চিন্তা করুছে কিন্তু জানি না এটি কোন জগতের ধর্মটা কোন, এটি কোন মিলিব। যেতে প্রকার যোজনা ভগবানকর ভক্তি কু ছাড়ি করা যাব তার পরিণাম হচ্ছে কেবল দুঃখ। আপন মানে বেশি মোর কথার শৈলী সেমতি আপন মানে খারাপ ভাবিবেনি, যেটা সাধু শাস্ত্র কথা মু সেটা কহিবি। আমি যেতে সুন্দর যোজনা কলে বি আমি কেবে সুখ রইপারিবে না, এটি এটা আমার জায়গা নহে, আমাকে জায়গা ছাড়িবাক পড়িব। আমার জীবনের যে প্রস্তুতি সমস্তে দেখুছেন না, স্কাইস্কিপর বিল্ডিং যে বড় বড় বিল্ডিং লোক করছেন, আমেরিকা যাচ্ছেন, যে যুয়াড়ে যাচ্ছে সমস্তে যাচ্ছেন ভালরে বঞ্চিয়া পাই, আরামসে রহিবি। কিন্তু যে মানে ভগবানকর ভক্ত হচ্ছেন সে সেপাই ভক্ত হোনাহান্তি, আমি ভগবানকর যে ভক্ত হচ্ছে আমি গোটে প্রিপেয়ার হচ্ছে আউ গোটে জায়গা কু যাওয়া পাই। যেমতি আপনা আউ গোটে কন্ট্রি কু যিবে সেপাই আপনা ভিসা দরকার, আমেরিকা আপনি যাবে ফার্স্ট ব্যাঙ্ক ব্যালেন্স, সেকেন্ড কোয়ালিফিকেশন, থার্ড পাসপোর্ট, স্পন্সরশিপ, ভিসা, তারপর বুকিং করিবে চালিবে। আউ আমেরিকা যাওয়া পূর্ব আমার কোয়ালিফিকেশন, আমেরিকা রহিয়া পাই আমার যোগ্যতা রহিয়া দরকার, আমি সেইভাবে প্রিপেয়ার হচ্ছে আউ গোটে রাজ্য কু যাওয়া পাই। আমার প্রস্তুতি ভালো রহিয়া পাই নুহে, সুখর রহিবা, খাইবা পিবা, আরামসে রহিবা, এটা নুহে। জগতের কেবল কেবে হলে আমাকে কাল আলাও করবেনি সুখর রহিয়া পাই, আপনার এটা ভালো লাগিপারে কিন্তু বিরাট সত্য কথা। ভগবান সেপাই কে দুঃখালয় গীতর জনি মানে জানিপারিবেনি, মানুষ জানিপার, আর মানুষ ভিতরে সমস্ত জানিপারিবেনি, যে মানে উন্নত চেতনার, যেমন আপন মানে সব আসছেন আপন মানে হলে উন্নত চেতনার, আমার চেতনা টিকে বিকশিত স্তরক আসছে। মু জন হিউম্যান, মু জন মনুষ্য, কাহিঁকি মু দুঃখ পাচ্ছি এটা আপন মানক ভিতরে চালি আসলে ইনকোয়ারি, আর তো কেমতি সলভ করবি। আমি মানে সেকেন্ড স্টেজ রে, আর মনুষ্য হলে বি কেতে প্রকার মনুষ্য অছেন, সে জানন্তি নি জীবনটা কেতে দুঃখালয় বলি, আর সেমানে ভাবন্তি জীবন অর্থ এইভাবে সংগ্রাম, সেমানক ধারণা এটা, কাহিঁকি সেমানে চাহুছেন এটা রহিয়া পাই। আমার আমি রহিয়া পাই চাহুনি, আমি সেকেন্ড ক্লাস রে, আমি বিকশিত চেতনা আসছে, আমার চেতনা কু বিকশিত করিয়াকে পড়িব, কোন মতো এ জগতর ছাড়িয়া পড়িব। জন ডেভিড রহিলে অসুবিধা কোন না, রহিলে তুমি শান্তি রে, কেবে তুমি রহিপারিব না। প্রত্যেক স্থানের গোটে ধর্ম অছি কি না, আপন আপন যাবে কহিবে মু যাবি
ଜେଲ
କଣ ଏଟା କାରାଗାର ସେଠି ରହିବାକୁ ଗଲେ ଆପଣ କଣ ରହିବାକୁ ପଡ଼ିବ ଖାଇବାକୁ ଅଛି କି ନାହିଁ ଖାଇବାକୁ ଅଛି ଟିଭି ନାହିଁ ସବୁ ଜିନିଷ ଅଛି କିନ୍ତୁ ଆପଣଙ୍କର ଇଣ୍ଡିପେଣ୍ଡେଣ୍ଟ ନାହିଁ ଆପଣ ପ୍ରତି ସମୟରେ ରୁଲ୍ସ ଆଣ୍ଡ ରେଗୁଲେସନ ଫଲୋ କରିବା ପାଇଁ ବାଧ୍ୟ ଆଉ ଆପଣଙ୍କୁ ପୁରା ଗାଇଡ୍ ଭିତରେ ରହିବାକୁ ପଡ଼ିବ ରୁଲ୍ସ ଆଣ୍ଡ ରେଗୁଲେସନ ଭିତରେ ରହିବାକୁ ପଡ଼ିବ ସେ ସ୍ଥାନରେ ଧର୍ମ ସେମିତି ଆମ ଏ ଭୌତିକ ଜଗତର ଗୋଟେ କାରାଗାର ବୋଲି କୁହାଯାଇଛି ଆମେମାନେ କଣ ଏ କାରାଗାରରୁ ବାହାରିବା ପାଇଁ ଟ୍ରାଏ କରୁଛେ ବୁଝିପାରୁଛନ୍ତି ତ ବହୁତ ଲୋକ ଜେଲରେ ଅଛନ୍ତି ସେ ଜାଣିଛନ୍ତି ମୁଁ ମୋ ପିରିୟଡ ହେଲେ ବାହାରିଯିବି ପୁଣି ଯାଇ ଚୋରି କରିକି ବାଇକ୍ଟା ଚୋରି କଲେ ବାଇକ୍ ଚୋରି କଲେ କେତେ ଦିନ ରଖନ୍ତି ଭିତରେ କିଏ ପୋଲିସ ଡିପାର୍ଟମେଣ୍ଟରେ ଅଛନ୍ତି କି ଜାଣିନାହାନ୍ତି ନା ବାଇକ୍ ଚୋରି କଲେ ଛଅ ମାସ ନା ଛଅ ମାସ କି ପାଞ୍ଚ ମାସ ବର୍ଷ ରଖିବେ ବାଇକ୍ ଚୋର ଜାଣିଛି ମୁଁ ଛଅ ମାସ ଭିତରେ ଢୁକିବି ପୁଣି ବାହାରିବି ତାପରେ କଣ କରିବି ଛଅ ମାସ ଯୋଉ ଭିତରେ ରହିଗଲି ଆଉ ଦିଟା ଏକବାର ଦିଟା କି ତିନିଟା ବାଇକ୍ ଚୋରି କରିବି ତାର କରେକ୍ସନ ହବାର ମେଣ୍ଟାଲିଟି ନାହିଁ ସେ ଯାଉଛି ସେଠିକି କେବଳ ଟଲରେଟ୍ କରି ରହିବାର ଅଛି ତିନି ମାସ ଚାରି ମାସ ତାପରେ ଆସିବାର ଅଛି ପୁଣି ଡବଲ ଚୋରି କରିବାର ଅଛି ତାର ଉଦ୍ଦେଶ୍ୟଟା ଏଇଆ ସେ କରେକ୍ସନ ହବା ପାଇଁ ଚାହୁଁନି ଏ ମାନବ ମାନେ ସେୟା ଯେଉଁମାନେ ପଶୁ ଚେତନା ସ୍ତର ରହିଛନ୍ତି କେବଳ ଏତେ ଦଣ୍ଡ ପାଉଛନ୍ତି ଏ ସଭ୍ୟତାର ଦିଗ୍ଦର୍ଶନ ହଉଛି କେବଳ ଜଣେଇ ଦଉଛି ଆମେ କେତେ ଦୁଃଖୀ ଯୁଆଡ଼େ ଅନେଇବେ ହସ୍ପିଟାଲ ଯାହା ଥରେ ଦେଖିବେ ମେଡିସିନ ଦେବାଳୟରେ ଯେତିକି ଭିଡ଼ ନାହିଁ ହସ୍ପିଟାଲ ଆଉ ମେଡିସିନ ଷ୍ଟୋର ସେତିକି ଭିଡ଼ ତାହେଲେ ସଭ୍ୟତାର ଲୋକମାନେ କେତେ ଦୁଃଖୀ ଆମ ସଭ୍ୟତା ଜଣେଇ ଦଉଛି ତଥାପି ଲୋକମାନେ ନାହିଁ ଯେ ମୋତେ ଏଠୁ ବାହାରିବାକୁ ପଡ଼ିବ ମୋତେ ଯେତେ ଯିବାକୁ ପଡ଼ିବ ମୁଁ ଏ ଜଗତରେ ରହିବିନି କାହିଁକି ରହିବିନି ନା ଏ ଜଗତ ହଉଛି ଦୁଃଖାଳୟ ଆଉ ଭଗବାନ କେବଳ ଦୁଃଖାଳୟ କହିଲେନି ସୁଖାଳୟ ବୋଲି ଦେଇଦେଲେ ନା କଣ କହିଲେ ନ ତତ୍ ଭାସେତେ ସୂର୍ଯ୍ୟ ନ ସସଙ୍ଗ ନ ଭାବକ ଯଦ ଗତ୍ୱାନ ନିବର୍ତ୍ତନ୍ତେ ତ ଧାମ ପରମ ମମ ପଳେଇ ଆସେ ଏଠି ଅର୍ଜୁନଙ୍କୁ ଏଇଟା କହିବାର କଣ ଥିଲା ଆବଶ୍ୟକ କୁହ ଆପଣମାନେ କୁହନ୍ତୁ ଏଠି ତ ମହାଭାରତ ଯୁଦ୍ଧ ଚାଲିଛି ସେଠି ଯୁଦ୍ଧ କରିବାର ଅଛି ଉପଦେଶ ଦେବାର ଅଛି ଧାମ କଥା କାହିଁକି କହିବାକୁ କହିଲେ ସେଠି ତାଙ୍କର ତାଙ୍କର ଜାଗା କଥା କାହିଁକି କହିବାକୁ ଗଲେ ଆପଣଙ୍କ କ୍ୱାର୍ଟର କଥା ଆପଣ ଯାଇ କାହାର କହୁଛନ୍ତି କି ଆପଣ ଅଫିସ କାମରେ ଗଲେ ଆପଣ କହିବେ ମୋ କ୍ୱାର୍ଟର ଏମିତିକା ଏଠି ଏସି ଖଞ୍ଜା ହେଇଛି ଏମିତି କହିଛି ଆପଣ କେବେ ଚାହିଁବେନି ମୋ କ୍ୱାର୍ଟରକୁ ସମସ୍ତେ ଆସନ୍ତୁ ବୋଲି ଯେମିତି ସିଙ୍ଗାପୁର ଗୋଟେ କଣ୍ଟ୍ରି ସିଙ୍ଗାପୁରରେ କିଏ କାହାକୁ ଭଲ ପାଆନ୍ତି ତାଙ୍କ ଘରକୁ ଡାକିବା ପାଇଁ ମୋଷ୍ଟଲି ସେମାନେ ପାର୍କକୁ ଡାକନ୍ତି ପାର୍କକୁ ଆସ କଥା ହୁଏ ଯାଅ ଆମ ଘରକୁ ଆସେନି ସେଭଳିଆ କାହା ଘରକୁ କେହି ଘରର ଆଡ୍ରେସ୍ କେହି ଦିଅନ୍ତିନି ଆଉ ଭଗବାନ କହିଦେଉଛନ୍ତି ନ ତତ୍ ଭାସେତେ ସୂର୍ଯ୍ୟ ନ ସସଙ୍ଗ ନ ପାବକ ଯଦ ଗତ୍ୱାନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ ଏଠି ପଳେଇ ଆସ ଦୁଃଖାଳୟ ରୁହନି ଏଠି ଦୁଃଖାଳୟ ବୋଲି କହିଦେଲେ ସେଠି ତାଙ୍କ ଧାମର ସଙ୍କେତ ଦେଇଦେଲେ ଯଦି ଆମେ ନ ଯାଇପାରିଲେ କଣ ହବ ପୁଣି ଗୀତାରେ କହିଦେଲେ ମା ମୁ ପେତ୍ୟମ ପୁନର୍ଜନ୍ମମ ଦୁଃଖାଳୟମ ଶାଶ୍ୱତ ପୁନର୍ଜନ୍ମ ହବ ଆଉ କଣ ହବ ପୁନର୍ଜନ୍ମ ମାନେ ଦୁଃଖାଳୟ ଏଇଠି ଜନ୍ମ ହବା ପୁଣି ଦୁଃଖ ଭୋଗିବାକୁ ପଡିବ ତେଣୁ ଆମେମାନେ ଟିକେ ଚେତନ ସ୍ତରରେ ଆପଣମାନେ ଯେଉଁମାନେ ଆସୁଛନ୍ତି ପ୍ରଭୁପାଦ 70 ବର୍ଷ ବୟସରେ ଯୋଉ ଏ ସଂସ୍ଥା ଆରମ୍ଭ କରିଛନ୍ତି ଆପଣମାନେ ପ୍ରଭୁପାଦଙ୍କର ଗ୍ରନ୍ଥ ସବୁ ପଢିବା ଦରକାର ଆଉ ବିଶେଷ କରି ଲେକ୍ଚର ଶୁଣିବା ଦରକାର ଆମର ମୁଁ ଦେଖୁଛି ବାହାରକୁ ଗଲାବେଳକୁ ଆଜି ମୁଁ ବି ରଖିଛି ସେଟାକୁ ମତେ ଗିଫ୍ଟ ଜଣେ ଦେଇଥିଲେ ପ୍ରତିଦିନ ଶୁଣେ ଅଛନ୍ତି ନା ଆମର ସବୁ ରହିଛି ସେଥିରେ ସବୁ ପ୍ରଭୁପାଦଙ୍କର ସବୁ ଇଂଲିଶ ଲେକ୍ଚର ରହିଛି ଭଜନ ରହିଛି ଆପଣମାନେ ସବୁ ଶୁଣିବା ଦରକାର ତାକୁ ଆମର ପ୍ରଭୁପାଦ ଆମେରିକାକୁ ଯାଇଛନ୍ତି ଆମେରିକାରେ ଗୋଟେ କଥା କହିବାକୁ ସମସ୍ତେ ଡରନ୍ତି ବାପ ବି ପୁଅକୁ ଡରେ କଣ ଜାଣିଛନ୍ତି ଭାରତରେ ଗୋଟେ କଥା କହିବା ପାଇଁ ସମସ୍ତଙ୍କୁ ଭଲ ଲାଗେ ଆଉ ଲୋକ ଶୁଣନ୍ତି କେଉଁ ବୈରାଗ୍ୟ କଥା ବେଶୀ ଖାଆନି ବେଶୀ ବୁଲନି ତୋ ଦେହର ଦାୟିତ୍ୱ ନେ ସବୁବେଳେ ବୈରାଗ୍ୟ କଥା ଗୋଟେ ଟିଚିଂସ ଭଲ ପାଆନ୍ତି ଏଇଟା କର ଏଇଟା କର ବିଦେଶରେ କେହି କାହାକୁ ଟିଚିଂସ ଭଲ ପାଆନ୍ତିନି ଆମକୁ ଉପଦେଶ ବୈରାଗ୍ୟ ଭଲ ପାଆନ୍ତିନି କିନ୍ତୁ ପ୍ରଭୁପାଦ 70 ବର୍ଷ ବୟସରେ ଯାଇଥିଲେ ଆମେରିକାର ଦେଖାଇଛନ୍ତି ପ୍ରଭୁପାଦ ଗୋଟେ ଆଙ୍ଗୁଳି ଦେଖାଇଛନ୍ତି ଆପଣମାନେ ଯୋଉ ଆସୁଛନ୍ତି ନା ପ୍ରଥମେ ପ୍ରଭୁପାଦଙ୍କର ମିଶନଟାକୁ ମୁଡ୍ ଆଣ୍ଡ ମିଶନ ବୁଝିବାକୁ ପଡିବ କାହିଁକି ସେ 70 ବର୍ଷରେ ସଂସ୍ଥା କରିଛନ୍ତି ପ୍ରଭୁପାଦ ଏ ସଂସ୍ଥାର ଉଦ୍ଦେଶ୍ୟ ଗୋଟେ ଆଙ୍ଗୁଳି ଆପଣଙ୍କୁ କେତେଟା ଆଙ୍ଗୁଳି ଦରକାର ପାଞ୍ଚଟା ଦରକାର ନା ଗୋଟେ ଦରକାର ଏଠି ରହିବାକୁ ହେଲେ ପାଞ୍ଚଟା ଦରକାର ପାଞ୍ଚଟା ହାତରେ କାମ ଚାଲିବ ପାଞ୍ଚଟା ଆଙ୍ଗୁଳି ନା ଗୋଟେ ହାତରେ ପାଞ୍ଚଟା ଆଙ୍ଗୁଳି ରହିଛି କାମ କରିବାକୁ ପଡିବ, ଖାଇବାକୁ ପଡିବ, ରୋଷେଇ କରିବାକୁ ପଡିବ, ପାଞ୍ଚଟା ଆଙ୍ଗୁଳି। ଆମକୁ ପ୍ରଭୁପାଦ ଗୋଟେ ଆଙ୍ଗୁଳି ଦେଖେଇଛନ୍ତି, କଣ ସେଟା? ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍। ପ୍ରଭୁପାଦ କମ୍ପ୍ରମାଇଜ କେବେ କଥା କହିନାହାନ୍ତି। ପ୍ରଭୁପାଦ କହିନାହାନ୍ତି ବାବା ହଁ ତୁ ଆରାମସେ ଖା ପିକି ଡର, ତୋ ଛୁଆ ପିଲାକୁ ଯତ୍ନ ନେ, ନାଇଁ। ପ୍ରଭୁପାଦ ସବୁବେଳିଆ ବିଦେଶରେ ଏଇଟା କହୁଛନ୍ତି। ଏଇଟା ହଉଛି ଆମର ଟିଚିଂସ। ଆମେ ଜଣଙ୍କୁ ଠକେଇବା ନା, ଆଉ ଆମେ ତାକୁ ଧର୍ମ ନାଁରେ ତାକୁ ଯଦି କହିଦେବା ନାଇଁ ତୁ ଆରାମସେ ରହ, ତୋ ଛୁଆ ପିଲାକୁ ନେ, ତୁ ପଇସା ରୋଜଗାର କର, ନାଇଁ ନାଇଁ ଭାଇ କର, କିନ୍ତୁ ମନେ ରଖ ଏଇଟା ତୋ ଜାଗା ନୁହେଁ, ଏଇଟା ତୋର ସ୍ଥାନ ନୁହେଁ, ତୋତେ ଏଠୁ ଯିବାକୁ ପଡିବ। ଯେତେ ଦିନ ଅଛୁ ସେତେ ଦିନ ଭଗବାନଙ୍କୁ ଆଶ୍ରୟ କରିକି ଯାହା ପ୍ରଭୁ ଦଉଛନ୍ତି ଭଜନ କରିକି ସୁଖରେ ରୁହ, କିନ୍ତୁ ମନେ ରଖ ଏଠି ସ୍ଥାନ କାମ ଛାଡ଼ିବାକୁ ପଡିବ। ସେଥିପାଇଁ ପ୍ରଭୁପାଦ ଗୋଟିଏ ଆଙ୍ଗୁଠି ଦେଖିଛି। ଦେଖିବେ ଭଗବତ ଦର୍ଶନରେ ସବୁବେଳେ ଗୋଟେ ପ୍ରଭୁପାଦଙ୍କ ଛୋଟ ପିକ୍ଚର ଥିବ, ଏଇଟା ଅରିଜିନାଲ ପ୍ରଭୁପାଦଙ୍କର ବ୍ୟାକ୍ ଟୁ ଗଡ୍ ହେଡ୍ର ପିକ୍ଚର, ତାକୁ ଚେଞ୍ଜ କେହି କରିପାରିବେନି। ଚୈତନ୍ୟ ମହାପ୍ରଭୁଙ୍କର ଫଟୋ ଦେଇପାରନ୍ତି, ଆପଣ କାହାର ବି ଫଟୋ ଦିଅନ୍ତୁ, କିନ୍ତୁ ଦୁଇଟା ଜିନିଷ ସବୁବେଳେ କମନ୍ ରହୁଥିଲା, ମହାପ୍ରଭୁଙ୍କର ଡ୍ୟାନ୍ସିଂ, ମହାପ୍ରଭୁ ନୃତ୍ୟ କରୁଥିଲେ, ଆଉ ପ୍ରଭୁପାଦ ଗୋଟେ ଆଙ୍ଗୁଠି ଗେମ୍ ଦେଖେଇଥିଲେ ସବୁବେଳେ। ତା ମାନେ ତୁମେ ନାଚ ସବୁବେଳେ ଏଠି, ଏଠି କୀର୍ତ୍ତନ କର, ପଳାଅ ସେଠି, ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବତ ଧାମକୁ ଚାଲ। ଭଗବାନଙ୍କ ପାଖକୁ ନ ଯିବା ପର୍ଯ୍ୟନ୍ତ ଆମର କୌଣସି ସମସ୍ୟାର ଆମେ ସମାଧାନ କରିପାରିବାନି। ଆମେ ଭାବୁଛେ ନା ମୋର ଏଇଟା ପ୍ରୋବ୍ଲେମ, ଆଜ୍ଞା ଆପଣଙ୍କର ଯେମିତି ପ୍ରୋବ୍ଲେମ ଅଛି ସମସ୍ତଙ୍କର ସେମିତି ପ୍ରୋବ୍ଲେମ। ବଡି ମିନ୍ସ ପ୍ରୋବ୍ଲେମ, ଶରୀର ବା ମିଳିଛି ଗୋଟେ କର୍ମ ଫଳରୁ, ଏ ନଟ୍ସ ଥ୍ରେଡ୍ସ ଯେମିତି କୁହନ୍ତିନି, ବହୁତ ଗଣ୍ଠି, ବହୁତ କିଛି ନଟ୍ସ ସବୁ ଭରି ହେଇକି ରହିଛି, ଆମେ ଜାଣିନେ, ଅନ୍ନୋନ୍, ଆମକୁ ସବୁ କିଛି ଅଜ୍ଞାନ। ଏଇଟା ଏୟାର ପ୍ରୋବ୍ଲେମ କିଛି ନାହିଁ, ଏ ଏ ପ୍ରୋବ୍ଲେମର ସଲ୍ଭ କିଛି କୌଣସି ଆପଣ ଭାବନ୍ତୁନି। ଓଡ଼ିଆରେ ଗୋଟେ ଜାଣିଛନ୍ତି, ମୁଣ୍ଡ ଭାର କାନ୍ଧକୁ ରଖିବା, କଣ ତା ଅର୍ଥ? ଆପଣମାନେ ଟାଉନରେ ରହିଲେ ବୁଝିପାରିବେନି, ଗାଁ ଲୋକ ବୁଝିପାରିବେ। ମୁଣ୍ଡ ଭାରଟା କାନ୍ଧକୁ ରଖିବା କଣ ଆପଣ ଜାଣିନାହାନ୍ତି? ଜାଣିନାହାନ୍ତି? ହଁ, ଆପଣ ପାଠ ପଢିଲେ ଆଉ କୋଉଠି ଜାଣିବେ? ଭାଗବତ ଗାଁ ଲୋକମାନେ ବୁଝୁଛନ୍ତି, ମହାରାଜ କୁହନ୍ତି ଭାଗବତ ଗାଁ ଲୋକମାନେ ବୁଝିବେ। ମୁଣ୍ଡରେ ଯେଉଁମାନେ ମୁଣ୍ଡଉଥିବେ, ଧାନ ମୁଣ୍ଡାନ୍ତି, ଧାନ କୁଟିବା ପାଇଁ, ଧାନ ଭାଙ୍ଗିବା ପାଇଁ ନିଅନ୍ତି କଳକୁ, ମୁଣ୍ଡ ଯେତେବେଳେ ଭାରି ହବ କେଉଁଠି ରଖିବେ? କାନ୍ଧରେ। କାନ୍ଧ ଭାରି ହେଇଗଲେ ମୁଣ୍ଡରେ। ଏ ସଂସାରଟା ସେଇଭଳିଆ। ଆରେ ଭାଇ, ମୁଣ୍ଡରେ ରଖ କି କାନ୍ଧରେ ରଖ, ସେ ତ ବଡି ଉପରେ ଲୋଡ୍ ପଡୁଛି ନା, ଖାଲି ଟିକେ ମୁଣ୍ଡରୁ କାନ୍ଧକୁ ପଳେଇଲେ ଟିକେ ରିଲାକ୍ସ ଲାଗେ, ଓହ ଭଲ ଲାଗେ, ପୁଣି କାନ୍ଧରୁ ମୁଣ୍ଡ ଗଲେ କାନ୍ଧଟା ରିଲାକ୍ସ ଲାଗେ। କିନ୍ତୁ ସମାନ ବଟନ ଏ ଜଗତର ଯେତେ ପ୍ରକାର ଆମର ଆଡଜଷ୍ଟମେଣ୍ଟ ଏଇଭଳି। ଆମେ ବାବାଜୀ ବୋଲି ଆପଣ କହୁନୁ, ଏଇଟା ସମସ୍ତଙ୍କର ଲାଇଫ ସେୟା। କାରଣ ସରଟ ବା ଦୁଃଖାଲାମ ଭଗବାନ କହିଦେଲେ, ପ୍ରୋବ୍ଲେମ କେମିତି ସଲ୍ଭ କରିବା କେମିତି। ସେଥିପାଇଁ ଗୀତାରେ ଭଗବାନ, ଆପଣମାନେ ଗୀତା ପଢିବା ଦରକାର, ଆଉ ପ୍ରଭୁପାଦଙ୍କ ଟିଚିଂସ ବହୁତ ସୁନ୍ଦର ଭାବରେ ପଢିବା ଦରକାର। ବାହାର ପ୍ରବଚନ କିଛି ବି, କାହାର ପ୍ରବଚନ ଶୁଣିବା ପୂର୍ବରୁ କମ୍ସେ କମ୍ ପ୍ରଭୁପାଦଙ୍କର ପ୍ରିଚିଂ ଗୁଡ଼ା ଶୁଣିବା ଦରକାର, ଏଇଟା ବେସିକ୍ ଜିନିଷ। ସେ ଆଚାର୍ଯ୍ୟ ତାଙ୍କ କଥାକୁ ଭଲ ଭାବରେ ବୁଝିବା ଦରକାର, ସେ କ'ଣ କହୁଛନ୍ତି, ନହେଲେ ଆପଣ ଭ୍ରମିତ ହେଇଯିବେ। କାରଣ ପ୍ରତ୍ୟେକ ଲୋକ ତାର ସ୍ତରରେ କଥା କହିବ, ତା ୱେ ଅଫ୍ ଟକିଂ, ତାର ନେଚର ହିସାବରେ ସେ କଥା କହିବ। କିନ୍ତୁ ଜଣେ ଆଚାର୍ଯ୍ୟ ସେ ଭଗବାନଙ୍କର ପାଖକୁ ଯିବା ପାଇଁ ଯେଉଁ ପନ୍ଥା ସେ ଦେଇଦେଇଛନ୍ତି, ସେଟାକୁ ଆପଣ ଡାଇଭର୍ଟ ସେ ପ୍ରିନ୍ସିପଲ କରିପାରିବେନି। ଆମେ ଯେତେ ଅଲଗା ଶୁଣିବା ସେଟା ଆଚାର୍ଯ୍ୟଙ୍କର ପ୍ରିନ୍ସିପଲ ସହିତ ମିଶିବା, ନହେଲେ ହବନି। ମୁଖ୍ୟ ସ୍ରୋତ ସେଇଟା, ତାପରେ କେନାଲ ଗୁଡାକ ଆସିଛି। ସ୍ରୋତରୁ ବନ୍ଦ ହେଇଗଲେ ଆପଣଙ୍କର ପାଣିଟା କେନାଲକୁ ଆଉ ପାଣି ଆସିବ? ଆସିବେ। ତେଣୁ ସବୁବେଳେ ପ୍ରଭୁପାଦଙ୍କ ଟିଚିଂସ ଉପରେ ପୁରା, ଆଚାର୍ଯ୍ୟମାନଙ୍କ ଶିକ୍ଷା ଉପରେ ପୁରା ଆପଣଙ୍କର ଜ୍ଞାନ ରହିବା ଦରକାର। କେଉଁ କଥା କହୁଥିଲି? ପ୍ରଭୁପାଦଙ୍କ କଥା ବା, ହଁ, ପ୍ରଭୁପାଦ ଗୀତାରେ ଏ କଥା କହିଲେ, ଆମେ ଯେମିତି ବିକଶିତ ଚେତନାରେ ଆମେ ରହିଛେ, ଆମର ଲକ୍ଷ୍ୟ କ'ଣ? ଭଗବାନ କହିଲେ ଆମେ ଭାଗ୍ୟବାନ, କିନ୍ତୁ ସାଧାରଣ ମାନବମାନଙ୍କ ଅପେକ୍ଷା ଯେଉଁମାନେ ଭଗବାନଙ୍କର ଭଜନ କରନ୍ତି ସେମାନେ ଭାଗ୍ୟବାନ। ଭଗବାନ କହୁଛନ୍ତି, କହିଲେନି କ'ଣ କହିଲେ? ଚତୁର୍ବିଧା ଭଜନ୍ତେ ମାମ ଜନା ସୁକୃତିନ ଅର୍ଜୁନ। ଭଗବାନ ନିଜ ମୁଖରେ କହୁଛନ୍ତି, ମାନେ ସୁକୃତିବାନ, ଯେମିତି ଆପଣମାନେ ସବୁ ଭଜନ କରୁଛନ୍ତି, ଆପଣଙ୍କୁ ଇମ୍ପୋର୍ଟାନ୍ସଟା ଜଣାପଡ଼ୁନଥିବ, ମୁଁ କ'ଣ ଆମିଷ ଛାଡ଼ିଦେଲି, ତିଳକ ଲଗାଉଛି, ହରେ କୃଷ୍ଣ କରୁଛି, କ'ଣ ୟାର ମାନେ କାଳେ ମୋର ତ କିଛି ଚେଞ୍ଜେସ୍ ହଉନି। ବେଳେବେଳେ ଭକ୍ତ କୁହେ ନା, ଭକ୍ତ ଭାବନ୍ତି ମୋର କାହିଁ କିଛି ଚେଞ୍ଜେସ୍ ହଉନି, କ'ଣ ଲକ୍ଷ ଜନ୍ମ, କେତେ ଜନ୍ମ ଆମେ ଯାଇଛେ, ମୁନି ଋଷି ମାନେ 60,000 ବର୍ଷ 70,000 ବର୍ଷ ଜଳ ଫଳ ବାୟୁ ଭୋଜନ କରିକି କେବଳ ଚେଞ୍ଜେସ୍ ଚାହାନ୍ତି ଏତିକି, ଗୋଟେ ମାଇଣ୍ଡ କଣ୍ଟ୍ରୋଲ। ମୁଁ ସେ ବ୍ରହ୍ମଚାରୀ ସେ ପିଲାଙ୍କୁ କହୁଥିଲି ସେ କଥା, ସାଧୁମାନେ କେଉଁ ଆଗରୁ ଯେଉଁ ତପସ୍ୟା କରୁଥିଲେ ଭଗବାନ ପାଇବା ପାଇଁ ନୁହେଁ, ପ୍ରଥମେ କେମିତି ମାୟା ବା ନାରୀ କବଳରୁ ବଞ୍ଚିବା, ମନକୁ ସଂଯମ କରିବା। 60,000-70,000 ବର୍ଷ କେବଳ ଜଳପାନ କରିକି ରହୁଥିଲେ, ଫଳପାନ କରୁଥିଲେ। ଆମେ ସବୁ ଖାନପିନା କରିକି ଆମକୁ ଏହା ସାଙ୍ଗେ ସାଙ୍ଗେ ମୋର ହେଇଯିବ, ଆଉ ଖାନପିନା ସହିତ ମତଲବ ନାହିଁ, ଆମେ ପ୍ରସାଦ ପାଉଛେ, କିନ୍ତୁ ମନେ ରଖିବାକୁ ପଡ଼ିବ ଆମକୁ ବହୁତ ଧୈର୍ଯ୍ୟ ଧରିବାକୁ ପଡ଼ିବ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ପ୍ରଭୁବାଜୀ ଗୋଟେ ଉଦାହରଣ ଦିଅନ୍ତି, ଫ୍ୟାନ୍ ଯୋଉ ଘୁରୁଛି ନା ତାର ଉଦାହରଣ ଦିଅନ୍ତି, ଫ୍ୟାନ୍ଟାକୁ ସୁଇଚ୍ ବନ୍ଦ କରିଦେବା, ସେ କଣ ସାଙ୍ଗେ ସାଙ୍ଗେ ବନ୍ଦ ହେଇଯିବେ କି? ସମୟ ଲାଗେ। ବେଳେବେଳେ ଭକ୍ତ ଚିନ୍ତା କରେ, ମୋର କଣ, ମୁଁ ତ ଏତେ ଦିନ ଭଜନ କଲିଣି, ମୋର କଣ ଚେଞ୍ଜେସ୍ ହଉଛି? ସମୟ ଲାଗେ। ଆମର ସାଧୁସଙ୍ଗର ବୃତ୍ତି କିଭଳି, ଆମେ କିଭଳି ସାଧୁସଙ୍ଗ କରୁଛେ, ଭକ୍ତିଟାକୁ ଭକ୍ତି ଉପରେ, ଭକ୍ତି ପଥ ଉପରେ ଆମର କେତେ ଇମ୍ପୋର୍ଟାନ୍ସ ଦଉଛେ, ୟାର ଉପରେ ପ୍ରଭାବ ପଡ଼ିବ। ଧର୍ମ ଗୋଟିଏ ଜିନିଷ ଏକ୍ସଟର୍ନାଲି ଯେତେ କାର୍ଯ୍ୟ ନ କରେ, ଇଣ୍ଟର୍ନାଲି ଜିନିଷଟା ବେଶୀ କାର୍ଯ୍ୟ କରେ। କଣ ବୁଝିପାରୁଛ ନା, ବାହ୍ୟତ ଯେତିକି କାର୍ଯ୍ୟ ନ କରେ, ଆନ୍ତରିକ ମନୋଭାବଟା ଯେଉଁଟାକୁ ଭାବ ବୋଲି କୁହାଯାଏ, ଏଇଟା ବେଶୀ ଇଫେକ୍ଟ ପକାଏ। ଆମେ କାହିଁକି ତିଳକ ଲଗଉଛେ, ଆଗେ ତିଳକ ଲଗେଇବା ପୂର୍ବରୁ ଜଣେ ବୁଝିବା ଦରକାର, ମୁଁ କାହିଁକି ତିଳକ ଲଗଉଛି, ମୁଁ କାହିଁକି ମାଳି ପିନ୍ଧୁଛି। ଲୋକମାନେ ତିଳକ ମାଳି ଦେଖିଲେ ଘୃଣା କରନ୍ତି, କଣ ଗୋଟେ ମାଳି ତିଳକ ପିନ୍ଧିବେ? ଭକ୍ତ ବି ବେଳେ ବେଳେ ଭାବେ, ମୁଁ କାହିଁକି ତିଳକ କରିକି ଅଫିସ ଯିବି, କିଏ ମତେ ଲୋକ କଣ କହିବ? କାହିଁକି ଆମେ କରୁଛେ? ଏର ଭାବ, ଏସବୁ ଭାବ ନା, ଯେତେ ଯାହା କରୁଛ ଭାବ, ଭାବ ସହିତ ଯୁକ୍ତ ଅଛି, ଏଟା କୌଣସି ସେଣ୍ଟିମେଣ୍ଟ ଭାବ ପ୍ରବଣତା ଜିନିଷ ନୁହେଁ, ପୁରା ଫ୍ୟାକ୍ଟ। ସବୁ ଇଣ୍ଟରନାଲ ଜିନିଷଟା ବୁଝିବାକୁ ପଡ଼ିବ, ମୁଁ ତିଳକ କାହିଁ କରୁଛି। ତିଳକ କରନ୍ତି ଡିଏପି ପବ୍ଲିକ ସ୍କୁଲ ନା, ମୁଁ ସେ ଗୁଣ୍ଡିଚା ମନ୍ଦିର ପାଖରେ ଦେଖିଛି କେତେଥର, ତାଙ୍କ ଟିଚରଙ୍କ ଡ୍ରେସ୍ ଦେଖିନି କି, ଛୁଆଙ୍କ ଡ୍ରେସ୍ ଦେଖିଛି। ଟିଚର ମାନେ ସେଭଳିଆ ଡ୍ରେସ୍ ପିନ୍ଧନ୍ତି କି? ତାଙ୍କର ଗୋଟେ ୟୁନିଫର୍ମ, ଟିଚର କହିପାରିବେନି ମୋର ତ କ୍ୱାଲିଫିକେସନ ଯାହା ହେଲେ, ମୁଁ ତ ହେଡ୍ ଟିଚର, ମୋର ଯେକୌଣସି ଡ୍ରେସ୍ ପିନ୍ଧିପାରିବି ନା, ୱେଆର୍ ନଟ୍ ଆଲାଉ ଟୁ ସ୍କୁଲ, ତୁମ ସ୍କୁଲକୁ ଆଲାଉ କରାଯିବନି, ତୁମକୁ ସେଇ ଡ୍ରେସ୍ ପିନ୍ଧିବାକୁ ପଡ଼ିବ। ଆମେ ଯାହା ପିନ୍ଧୁଛେ ଏସବୁ ଭଗବାନଙ୍କର, ଜଣେ ତିଳକ କରିବା ପୂର୍ବରୁ ସେ ଗର୍ବ କରିବା ଦରକାର, ମୁଁ ତିଳକ କରୁଛି ନା, ମୁଁ ପ୍ରଭୁଙ୍କର। କସ୍ତୁରୀ ତିଲକମ୍ ଲଲାଟ ପଟଲେ, ଭଗବାନଙ୍କର ଲଲାଟରେ ତିଳକ ଲାଗିଥାଏ, କସ୍ତୁରୀ ପ୍ରଭୁଙ୍କର। ଭଗବାନ କଣ ଲଗେଇଛି, ସଂସାରର ଅଧିପତି ଯିଏ, ତାଙ୍କ ପାଖରେ ସବୁଠୁ ବଡ ଜିନିଷ ଅଛି କଣ, କସ୍ତୁଭ ମା, ଯିଏ ଆବିର୍ଭାବରୁ ସେ ଲଗେଇଥିଲେ, କିନ୍ତୁ ତା ସହିତ ତିଳକ ରହିଥିଲା। ଆମ ପାଖରେ ଧନ ହେଇଗଲା, ଆମେ ତିଳକୁ ଭୁଲି ଯାଉଛେ, କିନ୍ତୁ ଭଗବାନ ଧନୀ, ଜଗତର ସବୁଠୁ ଧନୀ ଐଶ୍ୱର୍ଯ୍ୟବାନ, କସ୍ତୁରୀ ତିଳକମ୍ ଲଲାଟ ପଟଲେ ବକ୍ଷ୍ୟସ୍ଥଳେ ଚ, ବକ୍ଷ୍ୟସ୍ଥଳରେ କସ୍ତୁଭ ଅଛି କିନ୍ତୁ ତିଳକ ରହିଛି। ତେଣୁ ଆମେ ଯଦି ତିଳକ କରୁଛେ, ମା ପ୍ରଭୁଙ୍କ ପାଖକୁ ଆମେ ଯିବୁ ନା, ସେଭଳିଆ ଡ୍ରେସ୍ ଆମର ୟୁନିଫର୍ମ ଦରକାର। ତେଣୁ ଜଣେ ତିଳକ କରିବା ପୂର୍ବରୁ ତାର ଆନ୍ତରିକ ଭାବଟା ସେଭଳି ରହିବ। ମୁଁ ଆପଣଙ୍କୁ ଏଇ ପଏଣ୍ଟରେ କହୁଛି, ଆମେ ମାନେ କେତେ ଭାଗ୍ୟବାନ, ଭଗବାନ କହୁଛନ୍ତି ଜନା ସୁକୃତି ନା ଅର୍ଜୁନ, ଏମାନେ ସୁକୃତିମାନ ପୁରୁଷ, ଏଇ ଚାରି ପ୍ରକାର ଲୋକ ମୋର ଭଜନ କରନ୍ତି, ଚତୁର୍ବିଧା ଭଜନ୍ତେ ମାମ ଜନା ସୁକୃତି ନା ଅର୍ଜୁନ, ଆର୍ତି ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନିଶ୍ଚ ଭରତ ଶ୍ରବ। ଆଉ ପ୍ରଭୁପାଦ କହୁଛନ୍ତି ପ୍ରାୟ ଆମେମାନେ ଜିଜ୍ଞାସୁ ନୁହନ୍ତି, ଜ୍ଞାନୀ ନୁହନ୍ତି, ପ୍ରାୟ କଳିଯୁଗରେ ଲୋକ ଦୁଇଟା ସ୍ତରରୁ ଆସନ୍ତି, ଆର୍ତି ଅର୍ଥାର୍ଥୀ, ଆର୍ତି ମାନେ ବିପଦ ପଡ଼ିଲେ। ଆର୍ତିର ଉଦାହରଣ ହେଲେ ଗଜେନ୍ଦ୍ର, ଗଜେନ୍ଦ୍ର ଯେମିତି ବିପଦ ପଡ଼ିଥିଲା, ସେ ଭଗବାନଙ୍କୁ ଡାକିଥିଲା, ଭଗବାନ ଏଥିରେ ଘୃଣା କର, ଲୋକମାନେ ଗାଁ 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 ଲୋକମାନେ, ଆପଣ କଲୋନ ଲୋକମାନେ, ଭାଇ ଦେଖ ତାର ପୁଅର ଦେହ ଖରାପ ବୋଲି ସେ ଇସ୍କନ ମନ୍ଦିର ଯାଉଛି, ତାର ପଇସା ନାହିଁ ବୋଲି ଗାଁ ଲୋକମାନେ କଣ କହନ୍ତି, ଯାହାର ଅଭାବ ସିଏ ଭଗବାନଙ୍କୁ, ଯିଏ ବିପଦ ପଡ଼ିବ ଅଭାବ ସିଏ ଭଗବାନଙ୍କୁ ଡାକିବ। ଆମର କିଛି ଅଭାବ ଅସୁବିଧା ନାହିଁ, ଆମେ ତ କର୍ମ କରୁଛୁ, ଆଉ ଆମର ଠାକୁର ଡାକିବା କଣ ଦରକାର ଅଛି? ସମସ୍ତେ କର୍ମ କରୁଥିଲ, ଏ କରୋନା ଆସିକି ତୁମ କର୍ମ କଣ କଲା ବାପା? ଏ ଯୋଉ କରୋନା ଆସିଲା ଆମେରିକା କତିରୁ ଭାରତ ପର୍ଯ୍ୟନ୍ତ ସବୁ ସମସ୍ତେ କର୍ମକୁ ଏକବାର ଜିରୋ କରିଦେଲା, ତମ କର୍ମ ଭଗବାନ କୁଆଡେ ଗଲେ? ଯୋଉ ଲୋକ କୁହନ୍ତି ନା କର୍ମ ହିଁ ଭଗବାନ, ଏ କରୋନା ଭଗବାନ ଆସି ତୁମକୁ କଣ କଲା? ଦେଖ ମଣିଷକୁ ଏତେ ଦଣ୍ଡ ମିଳୁଛି, ତଥାପି ଏତେ କ୍ୟାଲସ ଏମାନେ, ଏମାନେ ବୈଦିକ ସଭ୍ୟତାକୁ ଗ୍ରହଣ କରିବା ପାଇଁ ରାଜି ନାହାନ୍ତି। ଜାଣିପାରୁ ନା ଶିକ୍ଷାଟା କଣ, ଲୋକମାନେ ଭାବନ୍ତି ନା ନାହିଁ, ଯେଉଁମାନଙ୍କର ବିପଦ ଅଛି, ଅଭାବ ଅଛି, ଖାଇବାକୁ ନାହିଁ, ଗରିବ, ଭଗବାନ ଡାକନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବି, ବୈଦିକ ସଭ୍ୟତାରେ ଜଣେ ଗରିବ ନାହାଁ କହିଲେ କିଏ ଭଗବାନଙ୍କୁ ଡାକିଥିଲା? ସମସ୍ତେ ଧନୀ ଭଗବାନଙ୍କୁ ଡାକିଥିଲେ। କୁହନ୍ତୁ, ଧ୍ରୁବ ମହାରାଜ ଗରିବ ଥିଲେ? ପ୍ରହ୍ଲାଦ ମହାରାଜ ଗରିବ ଥିଲେ? ଅମ୍ବରୀଶ ମହାରାଜ ଗରିବ ଥିଲେ? ଯୁଧିଷ୍ଠ ମହାରାଜ ଗରିବ ଥିଲେ? କିଏ ଗୋଟେ ଗରିବ କୁହନ୍ତୁ? ଆଉ ଯେଉଁମାନଙ୍କୁ ଗରିବ ବୋଲି କହୁଛନ୍ତି ସେମାନେ ଜାଣିଶୁଣି ଗରିବ ହଉଥିଲେ, ସୁଦାମ ଭଳି ବ୍ରାହ୍ମଣ, ସେ ଜାଣିଶୁଣି ଗରିବ ଥିଲେ, ଜାଣିଛନ୍ତି ମୋର ଧନ ଆବଶ୍ୟକ ନାହିଁ। ସୁଦାମା ଯଦି ଗୋଟିଏ ପାଦ ବାହାରକୁ ବାହାର କରିବେ କୋଟି କୋଟି ଟଙ୍କା ତାଙ୍କୁ ଢାଳି ଦିଆହବ। ସେ ଏତେ ଦକ୍ଷ ବ୍ରାହ୍ମଣ ଥିଲେ ଯେ ଭଗବାନଙ୍କର ଭକ୍ତ ସେ କଣ କର୍ମକାଣ୍ଡ କରିପାରିବେନି। ଭକ୍ତ ତାଙ୍କର ଆବଶ୍ୟକ ନଥିଲା, ସବୁ ଧନୀ ଭକ୍ତ ଥିଲେ। ଆଉ ଯେଉଁମାନେ ଗରିବ ଥିଲେ ସେମାନେ ଜାଣିଶୁଣି ଗରିବ ହଉଥିଲେ। ଏ ଧନ ମୋର ଆବଶ୍ୟକ ନା ମୋର ଭଗବାନ ଆବଶ୍ୟକ। ଲୋକମାନଙ୍କ ଧାରଣା ଜମାଙ୍କର ପଇସା ପତ୍ର ନାହିଁ, ସେମାନେ ଠାକୁର ଡାକୁଛନ୍ତି, କିନ୍ତୁ ତଥାପି ଭଗବାନ କହୁଛନ୍ତି ଏମାନେ ଭାଗ୍ୟବାନ। ଚତୁର୍ବିଧା ଭଜନ୍ତେ ମାମ ଜନା ସୁକୃତି ନ ଅର୍ଜୁନ, ମାନେ ସୁକୃତିବାନ ନା ବହୁତ ଭାଗ୍ୟ। କାହିଁକି ନା ଭଗବାନଙ୍କୁ ଭଜନ କରୁଛନ୍ତି। ପ୍ରଥମ ହେଲା ଆର୍ତି, ଯେଉଁମାନେ ଦୁଃଖରେ ପଡନ୍ତି, ଯେମିତି ଗଜେନ୍ଦ୍ର ଦୁଃଖରେ ଥିଲା। ଆଉ ଦ୍ୱିତୀୟ ହେଲା ଅର୍ଥାର୍ଥୀ, ଅର୍ଥ ଯାର ଆବଶ୍ୟକ, ଚାକିରି ହଉ ଅର୍ଥ ହଉ, କିଛି ମୋର ଗୋଟେ ପୁତ୍ର ଦରକାର, ମୋର ଗୋଟେ କନ୍ୟା ଦରକାର, ଧନମ ଦେହି ଯଶମ ଦେହି, ଯେମିତି କର୍ମକାଣ୍ଡରେ କିଛି ଅସୁବିଧା ନାହିଁ। ଭଗବାନ ଭଗବାନ ମନା ବି କରୁନାହାନ୍ତି, ମତେ ମାଗ। ଯଦି ମାଗିବେ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦଉଛି, ଆପଣ ମତେ କୁହନ୍ତୁ, ଯଦି ମାଗିବ ମଣିଷ, ଆପଣଙ୍କ ଘର ଲୋକ ମାଗିଲେ ଆପଣଙ୍କର ଅସୁବିଧା କଣ ଅଛି? ବାପାକୁ ମାଗିଲେ ଅସୁବିଧା କଣ? ହଁ, ମାଗିବାର ଅଛି ତ ବାପାକୁ ମାଗ, ବାହାର ଲୋକ କାହିଁ ମାଗିବ, ପବ୍ଲିକରେ କାହିଁ ମାଗିବ? ଭଗବାନ ସେଥିପାଇଁ ଗୀତାରେ ସୁଖଦେବ ଗୋସ୍ୱାମୀ କହିଦେଲେ, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରତି ତୀବ୍ରେଣ ଭକ୍ତି ଯୋଗେନ ଯଜନ୍ତେ ପୁରୁଷ ପର। ତୁମର ଯଦି କାମନା ବି କିଛି ଅଛି ତୀବ୍ରରେ, ପୁରା ପ୍ରଖର ବା ଯାହା କହୁଥିଲା ସିରିୟସଲି ଗମ୍ଭୀର ଭାବରେ ଭଗବାନଙ୍କୁ ଡାକ, ତୁମର କାମନା ହିଁ ପୂର୍ଣ୍ଣ ହେଇଯିବ। କିନ୍ତୁ ଗୋଟିଏ ଜିନିଷ ମନେ ରଖିବେ, ଭଗବାନଙ୍କୁ ଡାକିଲେ ଭଗବାନ କେବଳ କାମନା ପୂର୍ତ୍ତି କରିବେନି, ସୁଖ ଶାନ୍ତି ଦେବେ। ଯେଉଁ କାମନା ପାଇଁ ଆମେ କଷ୍ଟ ପାଉଛେ, ସେ କାମନାଟା କେମିତି ବିଦୂରିତ ହେଇକି ଆମେ ସଂଯମ ରହିବା, ଅତ୍ୟନ୍ତ ଶାନ୍ତିରେ ସୁଫର ରହିବା, ସେଟା ପ୍ରଭୁ ଦେଇପାରିବେ, ଦେବାଦେବୀମାନେ ଦେଇପାରିବେ। ଦେବାଦେବୀ ଆଉ ଭଗବାନଙ୍କ ଭିତରେ ଏତିକି ହେଲା ପାର୍ଥକ୍ୟ। ଦେବାଦେବୀମାନେ ଆପଣ ଯେତେ ମାଗୁଛନ୍ତି ସେତିକି ଦେବେ? ହଁ, ଅତି ଯଦି ଆପଣ ଗମ୍ଭୀର ଦେବାଦେବୀଙ୍କର ଭକ୍ତ ସେତିକି ଦେବେ। ଭଜନ୍ତି ଯେ ଯଥା ଦେବାନ ଦେବା ଅପି ତଥେବ ତାନ, କିନ୍ତୁ ଭୁଲ କଲେ ଦେବାଦେବୀଙ୍କ ଭଜନରେ କାହାକୁ ଦଣ୍ଡ ଦେବେ? ଯେ ଶିବଜୀଙ୍କୁ ପୂଜା କରୁଛି, ମାଙ୍କୁ ପୂଜା କରୁଛି, ସିଏ ଯଦି ଭୁଲ କଲା ଦଣ୍ଡ କାହାକୁ ମିଳିବ? ଆମକୁ ମିଳିବ? ପବ୍ଲିକ ମିଳିବ? ଯିଏ ପୂଜା କରୁଛି ପୂଜକକୁ ମିଳିବ? ପୂଜକକୁ ମିଳିବ? ଭଗବାନ ସେମିତି ନାହିଁ, ଭଗବାନ ଦଣ୍ଡ ଦେବେନି। ନା ବିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟନ ବିଦ୍ୟତେ ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ମହାନ ବିପଦ ରକ୍ଷା ଯେତିକି କରିଛନ୍ତି କରିପାରନ୍ତି। ବହୁତ ଭକ୍ତ ଏମିତି ଆସୁଥିଲେ, ଆଜି ନାହାନ୍ତି ଇସ୍କନରେ, କିନ୍ତୁ ଯେତେଦିନ ଭଜନ କରିଛନ୍ତି ତା ଫଳ ତାଙ୍କୁ ନେକ୍ସଟ ଲାଇଫରେ ମିଳିବ, ଏବେ ହିଁ ମିଳିବ, ଶେଷ ସମୟରେ ମିଳିପାରେ, ନଷ୍ଟ ହବନି। ଏଇଟା ଆମର ଗୁରୁଦେବ କୁହନ୍ତି, ଏଠି ପରମାନେଣ୍ଟ ବ୍ୟାଙ୍କ ବାଲାନ୍ସ, ଇଏ କେବେ ବି ନଷ୍ଟ ହବନି, ଅକ୍ଷୟ। ଭକ୍ତି କେବଳ ଉତ୍ସାହ କରିବା ଦରକାର, ବଞ୍ଚିବା ପାଇଁ ଆପଣ ବହୁତ ବ୍ୟସ୍ତ ହୁଅନ୍ତୁନି। ମୁଁ ଯେତେବେଳେ 25 ବର୍ଷ ତଳେ ଏଠି ଭୁବନେଶ୍ୱର ଆସିଥିଲି, ଏଇ ଯୋଉ କୃଷ୍ଣ ଟାୱାର ଦେଖୁଛନ୍ତି ନା, ସେଠି ବେଙ୍ଗ ଭଗାନ୍ତି। ଆମର ଆମର ଆପଣମାନେ ମର୍ଣ୍ଣିଂ କ'ଣ ପାର୍କକୁ ଯାଉଛନ୍ତି ନା ଜପ କରିବା ବୁଲିବା ପାଇଁ, ପାର୍କକୁ ଯାଉଛନ୍ତି ନା, ସେତେବେଳେ ଏଇଟା ସବୁ ପାର୍କ ଭଳିଆ ଲାଗେ। ଗାନ୍ଧୀ ମାର୍କେଟ କତୁରୁ ସେ ଯେଉଁ କ'ଣ ଏଇଆଡ଼େ ପଛେ ପଛେ ବୁଲି ବୁଲି ଆମେ ସେ ଯେଉଁ ଯାଉ, ସେ ଯେଉଁ କ'ଣ ଅଛି ସେଇଟା ବର୍ତ୍ତମାନ ପୁଲିସ ସ୍କୁଲ ଆଗରେ ଦେଇକି ନୟାପଲ୍ଲୀ ଭିତରେ ପୁରା ଫାଙ୍କା, ସନ୍ଧ୍ୟା ହେଇଗଲେ ଏ ଗାନ୍ଧୀ ମାର୍କେଟରେ କେହି ନଥିଲେ, ସୁଭଦ୍ରା ଷ୍ଟୁଡ଼ିଓ ଆଉ ଦୁଇ ଚାରିଟା ଦୋକାନ ବସନ୍ତି। ଯେତେ ଜଣ ଆସୁଛନ୍ତି ତାଙ୍କୁ ପଚାରିଲେ ତାଙ୍କର କ'ଣ ଥିଲା, ଏଠି ବିଲ୍ଡିଂ କରିଛନ୍ତି। ସେ ପ୍ରଥମେ ଜାଣିଥିଲେ ଭୁବନେଶ୍ୱର ରହିବ ବୋଲି। ବଞ୍ଚିବା ପାଇଁ ଚିନ୍ତା କରନ୍ତୁ, ବଞ୍ଚିବା ପାଇଁ ଯେଉଁ ଜିନିଷ ଆପଣଙ୍କର ଆବଶ୍ୟକ ସେଟା ଆପଣ କର୍ମ ହିସାବରେ ଫିଟ୍ କରାହେଇଛି, ଯିବା ପାଇଁ ଚେଷ୍ଟା କରନ୍ତୁ, କିନ୍ତୁ ସୁଖରେ ପ୍ରଭୁଙ୍କ ପାଖକୁ ଯିବା, ନହେଲେ ଏଇ ଦୁଃଖାଳରେ ପୁଣି କଷ୍ଟ ପାଇବ। ଭଗବାନ ସେ କଥା କହିଲେ ନା, ଏଇ କଥା ଆମେ ଚାଲିଥିଲା ଆର୍ତି ଅର୍ଥାର୍ତି, ଯେଉଁମାନେ ମାଗିବାର ଅଛି ଭଗବାନ କି ମାଗନ୍ତି, କିଛି ଅସୁବିଧା ନାହିଁ। ଭଗବାନ କହୁଛନ୍ତି ଏମାନେ ବି ସୁକୃତିବାନ, କିନ୍ତୁ ଏମାନଙ୍କର ଲାଭ କଣ ହବ? ଭଗବାନ ମାଗିଲେ କାମନା ପୂର୍ତ୍ତି ସହିତ ଭଗବାନ ସୁଖ ଶାନ୍ତି ଦେବେ, ଭଗବାନ ଏମିତି ଦେବେନି। ସୁଗାର କୁଟିଂ କୁଇନାଇନ୍, ସୁଗାର କୁଟିଂ କୁଇନାଇନ୍ ଆଗରୁ ଜାଣିଛନ୍ତି ନା ଆପଣ, ମ୍ୟାଲେରିଆ ହେଲେ କଣ ଖାଇଯାଏ? କୁଇନାଇନ୍ ଟାବଲେଟ। ତା ଦେହରେ କଣ ଥାଏ ଉପରେ? କୁଇନାଇନ୍ ଟାବଲେଟଟା ପିତା ଛୋଟ ପିଲାଟା ଖାଇବନି, ତାପରେ ସୁଗାର ଦିଆ ହେଇଥିବ। ଭକ୍ତି ଯୋଗଟା ସେୟା, ଯେ ଭଗବାନ ଡାକୁଛି ନା ସେ ସେଇଭଳିଆ ସୁଗାର କୋଟିଂ କୁଇନାଇନ୍। ଭଗବାନ ଆପଣ କାମନାଟାକୁ ପୂର୍ଣ୍ଣ କରିବେ, କିନ୍ତୁ ବୈରାଗ୍ୟ ଦେବେ, ଜାଣିପାରିବେ ସଂସାର କଣ, ଲୋକେ ପାଇଁ ଜାଣିପାରୁନାହାନ୍ତି କେତେ ପାରିବାରିକ ଜୀବନରେ କେତେ କଳହ, ଗୋଟେ ଡିଭୋର୍ସ ଯୋଉ ୱାର୍ଡ ବର୍ତ୍ତମାନ କ'ଣ ବିବାହ ବିଚ୍ଛେଦ ଗୋଟେ କମନ୍ ହେଇଗଲା ଗାଁ ଗହଳିରେ, ଆମେ ସବୁ ଗାଁ ଗହଳି ଏରିଆରେ ଦେଖୁଛୁ, ଗାଁ ଗହଳିରେ ହେଇଗଲେ ଏଇଟା କମନ୍, କେହି କେହି ଓରିଡ଼ି ବି ହଉନାହାନ୍ତି କିନ୍ତୁ ଜାଣିପାରୁନାହାନ୍ତି କାରଣ କ'ଣ, ଦୁଃଖର କାରଣ କ'ଣ, ଲୋକ ଏତେ ରୋଗୀ ହେଉଛନ୍ତି ତଥାପି ଜାଣିପାରୁନାହାନ୍ତି ଆ ଦୁଃଖର କାରଣ କ'ଣ, ରୁଟ୍ କଜ୍ କ'ଣ, ଆରତୀ ଅର୍ଥାର୍ଥୀ ଭଗବାନଙ୍କୁ ଭଜନ କରୁନାହାନ୍ତି ନା, ଜିଜ୍ଞାସୁ ଜଣକେ ଭଗବାନଙ୍କୁ ଭଜନ କଲେ କ'ଣ ମୋର ବ୍ୟାଧି ପଳେଇବ, ଭକ୍ତର କ'ଣ ବ୍ୟାଧି ହଉନି, ହଁ ଭକ୍ତର ହଉଛି ବ୍ୟାଧି, ଭକ୍ତ ଭଜନ କଲା ପରେ ଏତିକି ବ୍ୟାଧି ହଉଛି, ଯଦି ଭଜନ ନ କରିଥାନ୍ତା, ଆଉ ଭଗବାନଙ୍କର ଶକ୍ତି ବି ରହିଛି, ଭଗବାନଙ୍କର ବ୍ୟାଧିଟା ହଉଛି କର୍ମଫଳ ଯୋଗୁଁ, ଆପଣ ଭଗବାନଙ୍କୁ ଭଜନ କଲେ ବ୍ୟାଧି ଦୂର ହେଇଯିବ, ଡେଲି ଯେ ଚରଣାମୃତ ପାଉଛି ଦେଖୁଛ ନା, ଚରଣାମୃତ ପାଇଲେ କ'ଣ କୁହାହଉଛି, ଅକାଳ ମୃତ୍ୟୁ ହରଣମ ସର୍ବ ବ୍ୟାଧି ବିନାଶନମ, ଭଗବାନଙ୍କ ଚରଣାମୃତର ଶକ୍ତି ରହିଛି, ଏ ସବୁ ପଜିଟିଭ, ଏଥିରେ ନେଗେଟିଭ ଜିନିଷ କିଛି ନାହିଁ, ସାଇଡ୍ ଇଫେକ୍ଟ ଗୋଟେ କୁହନ୍ତି ନାହିଁ ଆପଣଙ୍କର ଏଲୋପାଥିକ ମେଡିସିନ ଯଦି ସାଇଡ୍ ଇଫେକ୍ଟ, ଭକ୍ତିର ସାଇଡ୍ ଇଫେକ୍ଟ କିଛି ନାହିଁ, ସବୁ ପଜିଟିଭ, ସେଥିପାଇଁ ଭଗବାନ କହିଲେ ସୁକୃତି ନ ଅର୍ଜୁନ, ଯେଉଁମାନେ ଭକ୍ତି କରୁଛନ୍ତି ସେମାନେ ବହୁତ ଉତ୍ସାହରେ କରିବା ଦରକାର, ପଇସା ରୋଜଗାର କଲା ବାଲା କିଏ ମୁହଁ ଭାଙ୍ଗିକି ବସୁଛି ମତେ କହିଲେ ଦେଖିବା, ଭୁବନେଶ୍ୱରରେ ସାଲିଆ ସାହି କତୁରୁ ଯାଆନ୍ତୁ ଭିଆଇପି କଲୋନୀ ପର୍ଯ୍ୟନ୍ତ ଯେଉଁ ସବୁ ଅଛି, ପଇସା ଯିଏ ରୋଜଗାର କରୁଛନ୍ତି ଦେଖୁଛନ୍ତି ନା, ଆଠଟା ବାଜିଲା ବେଳକୁ ସେ କେମିତି ଦମ୍ ହେଇଯାଉଛନ୍ତି, ପୁରା ପୁରା ଗାଡି ଧରିକି ଧମାଧମ୍, ଟେମ୍ପୁ କେମିତି ପକେଇବା କିମ୍ବା କିମ୍ବା ସେ ଯୋଉ କ'ଣ କାର୍ ଧରିବା କିମ୍ବା ବସ୍ ଧରି କେମିତି ଯିବା ଆମ ଅଫିସ୍, ପଇସା କମେଇବାର ଅଛି ନା, ଭକ୍ତି ଯିଏ କରିବ ସେ ପୁରା ଉତ୍ସାହ ରହିବା ଦରକାର ଅଛି ଜୀବନରେ, ବହୁତ ବଡ଼ କାମ, ସୁକୃତି ନ ଅର୍ଜୁନ, ଆମେ ସୁକୃତିବାର, ଆଉ ରହିଲେ ଜିଜ୍ଞାସୁ ଆଉ ଜ୍ଞାନୀ, କିନ୍ତୁ ମୋଷ୍ଟଲି କଳିଯୁଗରେ ପ୍ରଭୁପାଦ କହୁଛନ୍ତି ଆମେ କଳିଯୁଗରେ ପ୍ରାୟ ଆର୍ତି ଅର୍ଥାର୍ଥୀ, କିନ୍ତୁ ମୁଁ ଆଜି ଆଉ ଅଳ୍ପ ସମୟ ଭିତରେ ମୁଁ ସାରିବି, ଆପଣମାନେ ପ୍ରଶ୍ନ କରିବେ ଯଦି କିଛି ଥାଏ, ମୁଁ ଆପଣଙ୍କୁ କେତେଟା କଥା କହିବା ପାଇଁ ଆସିଛି, ଆମେ କାହିଁକି ଭକ୍ତି କରୁଛେ ଏଇ କଥା ପାଇଁ, ଆମେ ପ୍ରାୟତଃ ସମସ୍ତେ ଏଇ ବ୍ୟାକ୍ଗ୍ରାଉଣ୍ଡରୁ ଆସିଛେ ଆର୍ତି ଅର୍ଥାର୍ଥୀ, କିଛି ପ୍ରୋବ୍ଲେମ୍ ରହିଛି ସେଥିପାଇଁ ଆସିଛି, ଆଉ ଭଗବାନ କ'ଣ ଡାକୁଛି ମୋ ପ୍ରୋବ୍ଲେମ୍ଟା, ତାପରେ କ'ଣ କରିବି, ମୋ ପ୍ରଶ୍ନ ଏଇଟା, ପ୍ରୋବ୍ଲେମ୍ ସଲ୍ଭ ହେଇଗଲା ପରେ କରିବେ ତାପରେ କ'ଣ, ଆଉ ଭଗବାନ ଡାକିବେନି, ଭଗବାନଟା ଜାଣିଛନ୍ତି, ଯଦି କିଏ ଜଣେ ପ୍ରଶ୍ନ କରେ ଭଗବାନ କାହିଁ ଭକ୍ତର ଦୁଃଖକୁ ଦୂର କରୁନାହାନ୍ତି, ତାର ଆଉ ଗୋଟେ କାରଣ ହଉଛି ଏଇଟା, ଭଗବାନ ଜାଣିଛନ୍ତି ସେ ତ ପରମାତ୍ମା ରୂପରେ ରହିଛନ୍ତି, ଇଏ ଭକ୍ତ ବହୁତ ଚାଲାକ, ଆକୁ ଯଦି ୟା ଦୁଃଖକୁ ଦୂର କରିଦେବି ୟାର ଯେଉଁଦିନ ପ୍ରୋବ୍ଲେମ୍ ସଲ୍ଭ ହବ ନେକ୍ସଟ ଡେରେ ଇଏ ମୋ ମାଳା ଛାଡ଼ିବ, ତିଳକ ଛାଡ଼ିବ, ପୁଣି ମାରିବ ଡିଆଁ, ସିଏ ଅନ୍ତର୍ଯ୍ୟାମି ନା, ସେ ଜାଣିଛନ୍ତି ତାଙ୍କୁ ଠକେଇ ପାରିବେନି, ଲୋକ କହିଲେ ତୁ ଏତେ ଠାକୁରଙ୍କୁ ଡାକୁଛୁ ତୋର କାହିଁକି ତୋର ପିଲା ଛୁଆ ଏମିତି ହଉଛନ୍ତି, ଲୋକ ଗାଁ ଲୋକ ନା, ହେଇ ତ ଝିଅରେ ବି ଭାଇ ପାରୁନାହାନ୍ତି, ତୋର ତୁ ଏମିତି ଅସୁବିଧା ହଉଛି, ତ ଦେହ ଭଗବାନ ଜାଣିଛନ୍ତି କାହିଁକି ଦୁଃଖ ଗୁଡ଼ା ଦଉଛନ୍ତି, ସେ ଜାଣିଛନ୍ତି ଭଗବାନ ତ ଦୁଃଖ ଦଉନାହାନ୍ତି କର୍ମ ଫଳ ତ ମିଳୁଛି, ହେଲେ ବି ସେ ହଟେଇ ଦେଇପାରନ୍ତେ, କାହିଁକି ହଟାଉନାହାନ୍ତି, କାହିଁକି ସେ ହଟାଉନାହାନ୍ତି, ଆମର କ'ଣ ଦରକାର, ଆପଣମାନଙ୍କର କ'ଣ ଦରକାର, ଦୁଃଖ ଦରକାର ନା ସୁଖ ଦରକାର, ହଁ ଦୁଃଖ ଦରକାର ନା ସୁଖ ଦରକାର ନା ଭକ୍ତି ଦରକାର, ଭକ୍ତିଟା କ'ଣ ସୁଖ ନା ଦୁଃଖ, ନାହିଁ ନାହିଁ ଭକ୍ତିର ଦିଟା ଅଛି, ପ୍ରକୃତରେ ଭକ୍ତି ସୁଖ ନୁହେଁ କି ଦୁଃଖ ନୁହେଁ, ସୁଖ ଦୁଃଖ ଶରୀରର, ଭକ୍ତି ହେଉଛି ଆତ୍ମାର, ବାସ ଏତିକି ସରଳ ଜିନିଷ, ସୁଖ ଦୁଃଖ ଶରୀରର, ଭଗବାନ ଗୀତାରେ ସେଥିପାଇଁ କେତେ ସରଳରେ ବୁଝେଇ ଦେଲେ, ଶ୍ଳୋକର ମାତ୍ର ସ୍ପର୍ଶା ସୁକନ୍ତେୟ ଶୀତଷ୍ଣ ସୁଖ ଦୁଃଖଦା, ଅର୍ଜୁନ ଏତେ ବଡ ବୀର ଯୋଦ୍ଧା ତୁ ଯିଏ ହୁଙ୍କାର ମାରୁଥିଲ, ବର୍ତ୍ତମାନ ଅସ୍ତ୍ର ଧରିକି କୋଉ ଯୁଦ୍ଧ କରିବିନି କାନ୍ଦୁଛ, ଭଗବାନ ସେଠି ବୁଝେଇଲେ ଏ ସୁଖ ଦୁଃଖଟା ଜୀବନର କ'ଣ, ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ନ୍ତିନି, ଦୁଃଖ ହେଇଗଲା ମୋର ଏକ୍ସିଡେଣ୍ଟ ହେଇଗଲା, ମୋର ପୁଅ ଚାଲିଗଲା, ମୋର ସ୍ୱାମୀ ଚାଲିଗଲା, ଏଇଟା ନୂଆ କଥା କି, ଆପଣଙ୍କୁ ଯାହା ଘଟିଛି ଆପଣଙ୍କ ଜୀବନରେ କ'ଣ ନୂଆ ହେଇଛି ମତେ କ'ଣ, ଆପଣଙ୍କ ପୂର୍ବରୁ ବହୁତ, ଏବେ ଯୋଉ କ୍ୟାନ୍ସର ହଉଛି ପୂର୍ବରୁ ବି କ୍ୟାନ୍ସର ଥିଲା, ସବୁ ସବୁ ଜିନିଷ ଥିଲା, ଶରୀରରେ ଯାହା ପ୍ରୋବ୍ଲେମ ଏବେ କେବେ ନୁହେଁ, ଏବେ ଏଇଟା ଅନାଦିକାଳରୁ ରହିଛି, ଏ ପାଇଁ କାହିଁ ବ୍ୟସ୍ତ ହବା, ପ୍ରୋପସ ପାଇଁ କୁହନ୍ତି ବ୍ୟାଡ୍ ବାର୍ଗେନିଂ ଅଫ୍ ବେଷ୍ଟ ୟୁଜ୍, ଏଇଟା ବ୍ୟାଡ୍ ବାର୍ଗେନିଂ କରିଛେ ତା ବେଷ୍ଟ ୟୁଜ୍ କର, ବ୍ୟାଡ୍ ବାର୍ଗେନିଂ ବୁଝିପାରୁଛ ନା, ବ୍ୟାଡ୍ ବାର୍ଗେନିଂ, ମାର୍କେଟ ଯାଇଛନ୍ତି ସନ୍ଧ୍ୟାବେଳେ ହେଇଯାଇଛି, କଳା ବାଇଗଣ କିଣିଦେଇଛନ୍ତି, ଦେଖିଲେ ସବୁ ପୋକା, ଘରକୁ ନିଆଗଲେ କ'ଣ କରିବେ ନା, ବାଇଗଣ ପକୋଡ଼ା କରିବି କି ବାଇଗଣ ରସା କରିବେ, ବ୍ୟାଡ଼ ବାର୍ଗେନିଂ କରିଦେଲେ, ନେଇ ଆସିଲେ କାଟିଲା ବେଳକୁ ସବୁ ପୋକା, ତାକୁ କ'ଣ ଫୋପାଡ଼ି ଦେବି କି, 30 ଟଙ୍କା ଦେଇକି ଆଣିଛନ୍ତି, ତାକୁ ଟିକ ଟିକ କରି କିଛି ନହେଲେ ଭାଜାଭୁଜି କରି ଖାଇଦେବା, ବେଷ୍ଟ ୟୁଜ୍ କର, ବର୍ତ୍ତମାନ ବେଷ୍ଟ ୟୁଜ୍ ଶିଖନ୍ତୁ କୃଷ୍ଣ କନସିୟସନେସ୍, ଏ ଯେ ଭକ୍ତିର ଗୋଟେ ବେଷ୍ଟ ୟୁଜ୍ ଜିନିଷ, ଏଇଟା ଆମର ସେଣ୍ଟିମେଣ୍ଟ କେବଳ ଗୋଟେ ଆମେ ସାଧୁ ହେଇକି ଗୋଟେ କହିବା ଶୈଳୀରେ ଆମେ କହୁନୁ, ଆମେ ଅଙ୍ଗେଲି ଭଳିଆ କଥା କହୁଛୁ, ଏକାକି ପ୍ରୋବ୍ଲେମ, ଫ୍ୟାମିଲି ରହିଲେ ପ୍ରୋବ୍ଲେମ, ସାଧୁ ହେଲେ ପ୍ରୋବ୍ଲେମ, ଅସାଧୁ ହେଲେ ପ୍ରୋବ୍ଲେମ, ସବୁବେଳେ ପ୍ରୋବ୍ଲେମ ରହିଛି, ସମସ୍ୟା ଜୀବନରେ କାହା ପାଖରୁ ଯିବନି, ହରି ଭଜନରେ ଭକ୍ତିରେ ହିଁ କେବଳ ସମସ୍ୟା ଯାଏ। ଦେହର ଏଇ ଦୁଇଟା ଜିନିଷ ସବୁବେଳେ ସୁଖ ଦୁଃଖ ଲାଗି ରହିଥିବ, ଆତ୍ମାର ବୃତ୍ତି ହେଲେ ଜୀବକୁ ଶାନ୍ତି ମିଳେ, ଆତ୍ମାର ବୃତ୍ତି ହେଲା ଭକ୍ତି, ସୁଖ ଦୁଃଖ ହେଲା ଦେହର। ଗୀତାରେ ସେଥିପାଇଁ ଭଗବାନ କହିଦେଲେ, ଗୀତା ତ ବହୁତ ଭଲ ଭାବରେ ପଢିବା ଦରକାର, ଆଉ କେବଳ ଆମେ ପ୍ରିଚିଂ ଉଦ୍ଦେଶ୍ୟରେ ପଢିବା ଉଚିତ ନୁହେଁ, କନଭିନ୍ସ ହେବା ଦରକାର। ଭଗବାନ ଏଟା କହିଛନ୍ତି, ମୋ ଲାଇଫରେ ବି ଚ୍ୟାଲେଞ୍ଜ ଆସିବ, ଆଇ ହାଭ୍ ଟୁ ଫେସ୍ ଇଟ୍, ମୁଁ ଭିରୁ ହେବିନି, ମୋ କାଲି ଦ୍ରୌପଦୀଙ୍କ ସହିତ ଯାହା ହେଇଥିଲା ମୋ ସହିତ ବି ତାହା ହେଇପାରେ, କାଲି ପାଣ୍ଡବମାନଙ୍କ ସହିତ ଯେଭଳି ଡିଲିଂସ କରିଥିଲେ ଦୁର୍ଯ୍ୟୋଧନ, ମୋ ସହିତ ବି ସେମିତି କେହି କରିପାରେ, କିନ୍ତୁ ଆମକୁ ଷ୍ଟ୍ରେଙ୍ଥ ଦରକାର, ମାନସିକ ବଳ ଦରକାର। ଏଇ ଯେଉଁ ସୁଖ ଦୁଃଖ ଯେଉଁ ଶରୀର ଇଫେକ୍ଟ ଆମକୁ ଆମ ଆମ ଆତ୍ମା ଉପରେ ପକେଇ ଦଉଛି ନା, ଆଉ ଆପଣ ଜପମାଳା ଧରିଛନ୍ତି ହରେ କୃଷ୍ଣ ହରେ, ଦୁଃଖଟା ଯେଉଁ ହେଇଛି ଆଜି ମୋତେ ଆପଣ କିଏ ଗାଳି ଦେଇଦେଲା, ଆପଣ କରୁଛନ୍ତି ଆତ୍ମା ବୃତ୍ତି, କିନ୍ତୁ ଦେଖନ୍ତୁ ଶରୀର ଫିଲିଙ୍ଗସଟା ଆପଣଙ୍କ ଆତ୍ମାକୁ ଉପରେ ଇଫେକ୍ଟ ପକେଇ ଦଉଛି। ଜପ କରିପାରିବେ, କରିପାରିବେ, ଆପଣ କିଏ ଅପମାନ କରିଦେଲା, କିଏ ଗାଳି ଦେଇଦେଲା, କିନ୍ତୁ ଭଗବାନ ସେଥିପାଇଁ ପୁରା ଫୁଲ୍ କନଭିନ୍ସ କରାଉଛନ୍ତି ଅର୍ଜୁନଙ୍କୁ, ମାତ୍ର ସ୍ପର୍ଶାଶୁ କନ୍ତେ ଶୀତଷ୍ଣ ସୁଖ ଦୁଃଖଦା, ଆରେ ତୁମେ ଏତେ ବଡ ଭୀରୁ ଭଳିଆ କଣ ହଉଛ, ସୁଖ ଦୁଃଖ କଣ ଡରୁଛ, ଆଗାମା ପାଇନ ଅନିତ୍ୟା ସ୍ଥାନ ସ୍ଥିତି ଖସ୍ୱ ଭାରତ, ସହିବା ଶିଖ ତୁମେ, ଶୀତ ସୁଖ ଦୁଃଖ, ଏ ଶୀତ ଆଉ ଶୀତ ଚାଲିଗଲା ନା ନାହିଁ, ଖରା ଚାଲିଗଲା, ଯେମିତି ସହୁଥିଲେ ସେତେବେଳେ ସହୁଥିଲେ ନା, ଛାଡ଼ିକି ଭାରତ ପଳଉଥିଲେ କି, ସେତେବେଳେ ଆପଣ ଘର ଛାଡ଼ି ପଳୁଛନ୍ତି, ଗରମ ଦିନ ଆସି ଘରେ ରହୁଛନ୍ତି କି, ସେ ଘରେ ରହିବାକୁ ପଡୁଛି, ସୁଖ ଦୁଃଖରେ ସେମିତି ଆମ ଜୀବନ କର୍ମ କରିବାକୁ ପଡିବ, ଆମ ଜୀବନଟା ଏଇଆ। କିନ୍ତୁ ଗୋଟେ ଏଇଟା ଗୋଟେ ପ୍ରିପାରେଟୋରି ଫିଲ୍ଡ, ଆମକୁ ଯୋଉ କୃଷ୍ଣ କନସିୟସନେସ୍, ଗୋଟେ ଏତେ ସୁନ୍ଦର ଭକ୍ତିଟା, ଆମେ ଶରୀର ପାଇଁ ଡିଷ୍ଟର୍ବ ହବାନି, ଶରୀର ଯେକୌଣସି ଜିନିଷ ସୁଖ ଦୁଃଖ ୟା ପାଇଁ ଡିଷ୍ଟର୍ବ କେବେ ହବାନି। ମୁଖ୍ୟ ଜିନିଷ ହେଲା ଆତ୍ମା, ଆତ୍ମାର ବୃତ୍ତି, ଆତ୍ମାର କର୍ମ ହେଲା ଭକ୍ତି, ମୋତେ ଭକ୍ତି କରିବାକୁ ପଡିବ, ସେଇଟା ହିଁ ସଲ୍ଭ କରିବେ ବଡିଲି ପ୍ରୋବ୍ଲେମ, ନହେଲେ ହେଇପାରିବନି। ମୁଁ ଏଇ କଥାରେ ଆପଣଙ୍କୁ କହୁଥିଲି ନା, ଆମେ ଯୋଉ ଠାକୁରଙ୍କୁ ଡାକୁଛେ ଆର୍ତି ଅର୍ଥାର୍ତି ହେଇକି, ମୋର ପ୍ରୋବ୍ଲେମ କିଛି ହେଲା ମୁଁ ଠାକୁରଙ୍କୁ ଡାକିବି, ମୋର କିଛି ଅଭାବ ଅଛି ଭଗବାନ ଡାକିବି, ଅଭାବ ମେଣ୍ଟିଗଲା ପରେ କଣ କରିବା, ପୁଣି ଭୋଗକୁ ପଳେଇବା, ଏ ନା ବିପଦ ପଳେଇଲା ପରେ କଣ କରିବା। ସେଥିପାଇଁ ବହୁତ ଭକ୍ତ ପ୍ରଶ୍ନ କରନ୍ତି, ଆଜ୍ଞା ମୁଁ ଯେତେବେଳେ ନୂଆ ଭକ୍ତ ଥିଲି ମୋର ବଢିଆ ଭଜନ ହଉଥିଲା, ମୁଁ ଯେତେବେଳେ ନୂଆ ନୂଆ ଆସୁଥିଲି ଇସ୍କନକୁ, ଆଜ୍ଞା ଗୀତା ପଢୁଥିଲି, ଠାକୁର ଭଲ ଲାଗୁଥିଲେ, ବୈଷ୍ଣବମାନେ ଭଲ ଲାଗୁଥିଲେ, ଜପ ଭଲ ଲାଗୁଥିଲା, ସବୁ ଭଲ ଲାଗୁଥିଲା, ବର୍ତ୍ତମାନ ପୁରୁଣା ହେଇଗଲି, ପୁରୁଣା ହେଲେ ସବୁ ଜିନିଷଟା ଭଲ ଲାଗେ, ଆମ୍ବ ପାଚିଗଲେ ମିଠା ଲାଗିବା କଥା ନା, ପାଚିଗଲେ ଖଟା ଲାଗିବ କି, କଷିବେଳେ ମିଠା ଲାଗିବ କି, ଆମର ଓଲଟା ହଉଛି, କଷିବେଳେ ମିଠା ଲାଗୁଛି, ପାଚିଗଲେ ଯେତେ ପୁରୁଣା ହଉଛି ଆମକୁ ଭିତା ଲାଗୁଛି, ମିଠା ଲାଗୁନି ଆଉ, କଷିବେ ନୂଆ ଯେତେବେଳେ ଥିଲେ ବଢିଆ ଲାଗୁଥିଲା, କଣ କାରଣ ତାର, ତା କାରଣ ହେଲା ଏଇଟା, ନୂଆ ଭକ୍ତ ଥିଲେ କଣ ଥିଲା, ବହୁତ ଦୁଃଖ, ସଂସାର ବହୁତ ଦୁଃଖ ପାଇଥିଲେ ନା, ପ୍ରୋବ୍ଲେମ ଥିଲା, ପ୍ରୋବ୍ଲେମ ସଲ୍ଭ ହେଇଗଲା, ଆଉ ଟେଷ୍ଟ ଲାଗୁନି, ଆଉ ପ୍ରୋବ୍ଲେମ କାହିଁ ନା, ଆଉ ବ୍ୟାକୁଳତା ଆସିବନି, ଆଉ ଭଗବାନଙ୍କୁ ସେମିତି ଇଗରଲି ଯାକ ଯାଏ ବ୍ୟାକୁଳତା ସୁଦ୍ଧା ଆଉ ଡାକିବେନି। ଆମ ଆମ ଜୀବନଟାର ମୂଲ୍ୟଟାକୁ ବୁଝିବାକୁ ପଡିବ, ଆମେ ଯୋଉ ଏଇ ଏଇ ଯୋଉ ଲାଇଫ କି ଆସେ ନା, ଭକ୍ତି ଜୀବନକୁ ଆସେ, ଇଏ ଗୋଟେ ବହୁତ ବଡ ହାୟର ଜିନିଷ, ଭଗବାନ ସେଥିପାଇଁ ସ୍ୱୀକୃତିଟା କହିଲେ ସୁଖ ଦୁଃଖ ଉର୍ଦ୍ଧ ଜୀବନ, କଣ ଏଟା ସଦା ଆନନ୍ଦମୟ ଜିନିଷ, ସବୁବେଳେ ଗୋଟେ ଛୁଆଟାକୁ ଦେଖିଛନ୍ତି, ଗୋଟେ ଛୋଟ ପିଲା କେତେବେଳେ କେତେବେଳେ କାନ୍ଦେ ନା, ଆଉ ତାର ଖେଳିବାଟା ଆନନ୍ଦ, ଶୋଇବାଟା ଦେଖିଛନ୍ତି, ଗୋଟେ ଛୋଟ ପିଲା ଶୋଇଥିବ ଦେଖିଛନ୍ତି କେତେ ଆନନ୍ଦ ଲାଗେ, ଗୋଟେ ବଡ ବଡ ଲୋକଟା ଶୋଇଛି, ଗୋଟେ ଛୁଆଟା ଶୋଇଛି, ଦେଖନ୍ତୁ ଡିଫରେନ୍ସ କଣ, ଏ ବଡ ଲୋକଟା କଣ ଚିନ୍ତା କରିକି ମୁଣ୍ଡରେ କାଲି ସକାଳୁ ପଇସା ଆଣିବାକୁ ପଡିବ ରେ, ଅଫିସରେ ଡାକିଛି ମୋତେ ଯିବାକୁ ପଡିବ, ହେ ଚିନ୍ତା କରି କରି ଶୋଇଛି ନା, ଦେଖ ମୁଁ ସବୁ ଦେଖିକି କହୁଛି, ପ୍ରାକ୍ଟିକାଲ କଥା ମୁଁ କହୁଛି, ବେଶୀ ଥିଓରିକାଲ କଥା ମୁଁ କହୁନି, ଗୋଟେ ଛୋଟ ପିଲା ଶୋଇଥିବେ ଦେଖନ୍ତୁ କେତେ ଆନନ୍ଦ ଲାଗିବ, ଚିନ୍ତା ମୁକ୍ତ ହେଇକି ଶୋଇଛି। ଆମେ କେମିତି ଆମ ଜୀବନ ସେଇଟା ହେଇପାରୁଛି, କୋଟିପତିକି ଦେଖିଲେ କରୋଡ଼ପତିକି। ପ୍ରଭାତ କୁହନ୍ତି ମୁଁ ଯେତେବେଳେ ଆମେରିକାରେ ପ୍ରଥମେ ବୁଲିଲି ମତେ ସବୁଠୁ ବଡ ଆଶ୍ଚର୍ଯ୍ୟ ଲାଗିଲା ତାଙ୍କର ଯୋଉ ଡଷ୍ଟବିନ୍, କଣ କୁହାଯାଏ ଘରର ଡଷ୍ଟବିନ୍ ନା, ଡଷ୍ଟବିନ୍ରେ ସବୁଠୁ ଅଧିକା ଗୋଟେ ଜିନିଷ ମିଳେ, ସ୍ଲିପିଂ କ୍ୟାପସୁଲ। ଭାରତର ସେଇଟା ହେଇଛି, ସ୍ଲିପିଂ କ୍ୟାପସୁଲ ଖାଇ ଶୁଅନ୍ତି, ଏତେ ଉଦ୍ବିଗ୍ନ। ଗୋଟେ ଛୋଟ ପିଲା ଦେଖିଲେ କେତେ ଆରାମସେ ଶୋଇଛି, ଆନନ୍ଦ। ଆମର ସେଇଭଳି ଛୋଟ ପିଲା ବାଳକ ଭଳି ରହିବାକୁ ପଡ଼େ, ଭକ୍ତିମାନେ ସବୁବେଳେ ଆନନ୍ଦ। ସୁଖ ଦୁଃଖ ଆସିବ, ଭକ୍ତି ଜୀବନରେ ଯେ ଚ୍ୟାଲେଞ୍ଜେସ୍ ଆସିବନି ନୁହେଁ, ଏଟା ବଡିଲି ଚ୍ୟାଲେଞ୍ଜେସ୍, ମାଇଣ୍ଡ ଚ୍ୟାଲେଞ୍ଜେସ୍, ୱି ହାଭ୍ ଟୁ ଫେସ୍ ଇଟ୍। ଆପଣଙ୍କର ମୋତେ ଗୋଟେ ମୁଁ ଉଦାହରଣ ଦଉଛି, ଆପଣ ବୁଝିପାରିବେ। ଆପଣଙ୍କର ଗୋଟେ ହାତଟା କାମ କରୁନି, ଆପଣଙ୍କର ହାତଟା କାମ କରୁନି, ଆପଣଙ୍କୁ ଗୋଟେ ବାଡ଼ିଟା ଦରକାର। ବାଡ଼ିଟା ନହେଲେ ଆପଣ ହାତ ଦ୍ୱାରା କିଛି କାମ କରିପାରିବେ। ଆପଣଙ୍କ ପାଖରେ ବାଡ଼ିଟା ନାହିଁ, ତାର ସବଷ୍ଟିଚ୍ୟୁଟ୍ କଣ କରିପାରିବେ ହାତର? ମୋତେ କୁହନ୍ତୁ, ବାଡ଼ିଟା ନାହିଁ କିନ୍ତୁ ବାଡ଼ିଟା ଦରକାର ଚାଲିବା ପାଇଁ, କିଛି ବାଡ଼ିଟା ଦରକାର, ବାଡ଼ିଟା ନାହିଁ କିଛି କରିପାରିବେ? କିଛି କରିପାରିବେ? କିନ୍ତୁ ଆପଣ ହାତଟା ଖରାପ କିନ୍ତୁ ଆପଣଙ୍କ ପାଖରେ ଗୋଟେ ବାଡ଼ି ଅଛି, ତାହେଲେ ଆପଣଙ୍କ ପାଖରେ କଣ ସବଷ୍ଟିଚ୍ୟୁଟ୍ ଅଛି ନା? ଆପଣ କିଛି କରିପାରିବେ ନା? କୃଷ୍ଣ କନସିୟସନେସ୍ ହେଉଛି ଏହା, ବାହାର ଲୋକଙ୍କର ଚ୍ୟାଲେଞ୍ଜେସ୍ ଅଛି, ଆମର ବି ଚ୍ୟାଲେଞ୍ଜେସ୍ ଅଛି। ବାହାର ଲୋକଙ୍କ ପାଖରେ ସେଲ୍ଟର ନାହିଁ, ଆଶ୍ରୟ ନାହିଁ। ଆମର ତିନିଟା ତିନିଟିକିଆ ବାଲା ଦେଖିଛନ୍ତି ନା ସେଲ୍ଟର, ଦେଖିନାହାନ୍ତି ଆପଣ? ଆଉ କଣ ଆଉ ଦେଖୁଛନ୍ତି ଆପଣମାନେ ସବୁ ସିଟିରେ ରହିକି? ମୁଁ ତ ଯୁଆଡ଼େ ଯୁଆଡ଼େ ଦେଖିଦେଉଛୁ, ଖାଲି ଭାଗବତରୁ ଶିଖୁ, ଯାହାକୁ ଅନୁଯାୟୀ ଏ ସତ କଥା। ଯାହାର ଅତି ଗୋଡ ଖରାପ, ଜାଣିନାହାନ୍ତି, ଯାହାର ହାତ ଗୋଡ ଅତି ଖରାପ ଦେଖିଛନ୍ତି ନା, ଯାହାର ଟିକେ ଖରାପ ଖାଲି ଗୋଟେ ବଙ୍କୁଳି ବାଡ଼ି ଧରୁଛି, ଖାଲି ବଙ୍କୁଳି ବାଡ଼ି ଧରୁଛି। ଆଉ ଯାହାର ଟିକେ ଆଉ ଗୋଟେ ଆଶା ବାଡ଼ି କାଖରେ ଦିଅନ୍ତି, ଯାହାର ଅତି ଗୋଡ ଖରାପ ତାର ଦେଖି ତିନିଟିକିଆ ଲାଗିଥିବ, ଗୋଟେ ହାତରେ ତାର ତିନିଟା, ଦେଖିନାହାନ୍ତି କଣ ତାକୁ କହୁଛନ୍ତି, ତାର ତିନିଟା ଲେଗ୍ସ, ତାର ପାଦ ତିନିଟା ଥିବ। କାହିଁକି? ସେ ଲୋକ ହଉଛି ବହୁତ ୱିକ୍, ତାର ଗୋଟିକିଆ ବାଡ଼ି ସ୍ଲିପ୍ ମାରିଲା ସେ ପୁଣି ପଡ଼ିଯିବ, ପାରାଲାଇଜ୍ ହେଇଯିବ। ଦୁଇଟିକିଆ ବାଡ଼ି କାଖରେ ବି ଦେଇପାରିବନି, ତା କଣ ଦରକାର? ସେ ତିନିଟା ସପୋର୍ଟ ତାକୁ ଦେଇ ଦିଆ ହେଇଛି, ଦେଖିଛନ୍ତି ନା? ଗୋଲଟା ଚକିଟା ଲାଗିଥିବ, ତିନିଟା ଗୋଲ ଲାଗିଛି, ସେଇଟା ଉଠଉଥିବ ପକଉଥିବ, ତାକୁ ସେଲ୍ଟର ଅଛି। ଏ ଲୋକମାନଙ୍କର କିଛି ସେଲ୍ଟର ନାହିଁ, ଆମେ ଘୃଣା କରିକି ବାହାର ଲୋକ କହୁନୁ, କିଏ ବି ଆମର ବି ସେଲ୍ଟର ନଥିଲା। ବୁଲା କୁକୁର, ଆଜ୍ଞା, ବୁଲା କୁକୁରର କଣ ଅଛି କହିଲେ, ରାସ୍ତା କଡ଼ରେ ଯିଏ ଦେଖିବ ଲାତ ମାରିବ, ଗରମ ପାଣି ଫୋପାଡ଼ିବ, ତେଲ ଫୋପାଡ଼ିବ, ଖାଲି ବୁଲୁଥିବ ଏପଟ ସେ। ଯିଏ ଭଗବାନଙ୍କୁ ଆଶ୍ରୟ କରେନି ସେପଟେ ବୁଲା କୁକୁର, ଷ୍ଟ୍ରିଟ୍ ଡଗ୍। ପ୍ରଭାତ କୁହନ୍ତି, ଡୋଣ୍ଟ ବିକେମ୍ ଟ୍ରାଇ ଟୁ ବି ଷ୍ଟ୍ରିଟ୍ ଡଗ୍, ବେଟର ବି ପେକ୍ ଡଗ୍। ପ୍ରଭାତ କୁହନ୍ତି, ପୋଷା କୁକୁର ହୁଅ, ଭଗବତ ଯିଏ ଆଶ୍ରୟ କରେନି, ଯିଏ ଭଗବାନଙ୍କୁ ଆଶ୍ରୟ କରେନି ତାର କିଛି ନାହିଁ ବୋଲି ଜାଣୁ। ଏ କଥା ସମାଜକୁ ବର୍ତ୍ତମାନ ଭଲ ଲାଗିବନି, କିନ୍ତୁ ଆମେ ଆମର ଆଚାର୍ଯ୍ୟମାନଙ୍କର ବାଣୀ ହଉଛି ଏଭଳି, ଏ ସମ୍ପୂର୍ଣ୍ଣ ନିରାଟ ସତ୍ୟ କଥା। ଯାହାର ଯିଏ ଭଗବାନଙ୍କୁ ଆଶ୍ରୟ କରିବନି, ଆମେ ବି କାଲି ଯଦି ପ୍ରଭୁଙ୍କୁ ଛାଡ଼ିଦେବୁ ସେଭଳି ସବୁ ଲାଇଫ୍ ଲେସ୍, ହୋମ୍ ଲେସ୍, ୱେଲ୍ଥ ଲେସ୍, ସବୁ ଲେସ୍ ହେଇଯିବ। ଆମକୁ ସେଲ୍ଟର ଦରକାର। ମୁଁ ଯଦି ହାତ କଥା କହୁଥିଲି ନା, ଆମେ ସେଥିପାଇଁ ଭାଗ୍ୟବାନ, ଜନାସ୍କୃତିର ଅର୍ଜୁନ, ବହୁତ ଦମରେ ଭକ୍ତି କରିବା ଦରକାର। କିନ୍ତୁ ଚ୍ୟାଲେଞ୍ଜେସ୍ ଆସିବ, ବି ସିଓର, ଭକ୍ତି କଲେ ବି ଚ୍ୟାଲେଞ୍ଜେସ୍ ଆସିବ, କିନ୍ତୁ ଆମର ସେଲ୍ଟର ଅଛି, ତାଙ୍କର ସେଲ୍ଟର ନାହିଁ। ଆମର କଣ ସେଲ୍ଟର ଅଛି? ତିନିଟିକିଆ ବା, ତିନିଟିକିଆ ଦେଖିନାହାନ୍ତି? ସେ ତିନିଟିକିଆ ଯୋଉ ରାଉଣ୍ଡ ତିନିଟା ପକେଇଦେବେ, ସେଲ୍ଟର ରଖିଲା। ଆମର ତିନିଟା ସେଲ୍ଟର, ହରି, ଗୁରୁ, ବୈଷ୍ଣବ, ତିନିଟା ସେଲ୍ଟର ଭଗବାନ ଦେଇକି ଛାଡ଼ିଛନ୍ତି। ଜୀବ ବହୁତ ଦୁର୍ବଳ, ମାୟାର ତାକୁ ଭସେଇ ନେଇ ପଳେଇବ, ସୁଖ ଦୁଃଖ ତାର ମାନସିକ ସ୍ଥିତି, ଗୋଟେ ଚ୍ୟାଲେଞ୍ଜେସ୍ ଆସିଲେ ସେ କୁଆଡ଼େ ପଳେଇବ ତା ହିସାବ ନାହିଁ। ଆପଣ ଗୋଟେ ଦେହ ଖରାପ ହେଇଗଲେ ଦେଖୁନାହାନ୍ତି, ଆଉ ଜପ କରିବାକୁ ଇଚ୍ଛା ହଉଛି? ଏ ଯାହାର ଡାଇବେଟିସ ଅଛି, ବ୍ଲଡ୍ ମୋତେ ଖାଇବାକୁ ପଡ଼ିବ, ମୋତେ ଦେହ କଣ ହେଇଗଲା, ମାଳା ଥୋଇଦେଇକି ଆପଣ ଜପ କରିବେ, କଣ କରିବେ ଆପଣ? କିଛି କରିପାରିବେନି, କେତେ ବଡ ଚ୍ୟାଲେଞ୍ଜେସ୍ ଅଛି। କିନ୍ତୁ ଆମ ପାଖରେ ଉପାୟ ଅଛି, କଣ ଉପାୟ ରହିଲା? ତିନିଟା ଜିନିଷ, କଣ କଣ? ହରି, ଗୁରୁ, ବୈଷ୍ଣବ, ଏଇ ତିନି ଜଣଙ୍କ ପ୍ରତି ଆମ ଆଶ୍ରୟ ବଢ଼ିବାକୁ ପଡ଼ିବ। ଏଇଥିପାଇଁ ଭଗବାନ ଭାଗ୍ୟବାନ କହିଛନ୍ତି, ସେଲ୍ଟର ଯୋଉଟା କୁହାଯାଏ ନା ଆଶ୍ରୟ, ଚାକର, ଚାକର ତ କୁହାଯିବନି ଆଜିକାଲି, କହିଲେ ସେଟା ସେ ଭାଷା ଚାଲୁନି। ଶ୍ରମିକ, ଜଣେ ଶ୍ରମିକ ଯାଇକି ତାର ମାଲିକ ପାଖରେ କାମ କରୁଛି, ତାର ଆଶ୍ରୟଟା କେମିତିକା? ପୂର୍ଣ୍ଣ, ହଁ, କେମିତିକା? କେତେ ହଜାର ଦଉଛି? ଆଠ ହଜାର। 8000 ଯେମିତି ଦଉଛି ସେ ସେଇଭଳି ଡିଲିଂସ କରୁଛି। ମାଲିକ ଅଧିକା କାମ କହିଦେବ ସାଙ୍ଗେ ସୁଧିବ। ତେ ଧନୀ ପଇସା ରଖିଛି ଦଉନି, ତା ପଇସା କି ଚୋର ଖାଇବ, ମତେ ଖଟେଇ ଖଟେଇ ମାରୁଛି, ଦେଖ ତାରି ପାଖରେ ରହୁଛି, ତାକୁ ତ ସେ କଣ ସେଲ୍ଟର ନେଇଛି କି? ସେଲ୍ଟର ନେଇ ଆଶ୍ରୟ ଯାଏ। ପ୍ରୋଟେକ୍ସନ ଯୋଉ ମିଳେ, ସୁରକ୍ଷାଟା ଯୋଉ ମିଳେ ଭଗବାନଙ୍କ ପାଖରୁ, ଜଣେ କହୁଛି ନା ମୁଁ ଭଗବାନଙ୍କୁ ଡାକୁଛି ମୋର କାହିଁ ଅସୁବିଧା ହଉଛି, ପ୍ରଭୁ ଯୋଉ ସୁରକ୍ଷା ଦିଅନ୍ତି ଆମେ ଯୋଉ ଭାଗ୍ୟବାନ ଏଇଥିପାଇଁ ଆମର ଆଶ୍ରୟ ଉପରେ ଆମେ କେତେ ଡିପେଣ୍ଡ କରୁଛେ ଭଗବାନଙ୍କ ଉପରେ। ଯଦି ଭକ୍ତିରେ ଯଦି ସାର କିଛି କୁହାଯାଏ, ଭକ୍ତିରେ କଣ ଗୋଟେ ସିମ୍ପଲ ଫର୍ମୁଲା କୁହନ୍ତୁ ଯେଉଁଥିରେ ଆମେ ଶୀଘ୍ର ପ୍ରୋଗ୍ରେସ କରିପାରିବୁ ଆଉ ସବୁ ପ୍ରୋବ୍ଲେମ ସଲ୍ଭ କରିପାରିବୁ। ତା ଦେହରେ ଦୁଇଟା ଜିନିଷ ଅଛି, ଅତି ସର୍ଟକଟ୍ ଫର୍ମୁଲା ଦୁଇଟା, ଜଣଙ୍କର ଜଣଙ୍କୁ ତାର ସିମ୍ପ୍ଲିସିଟି ଡେଭଲପ୍ କରିବାକୁ ପଡିବ। କଣ କୁହାଯିବ? ସରଳତା ବଢ଼ିବାକୁ ପଡିବ ଆଉ ଡିପେଣ୍ଡାନ୍ସି ବଢ଼ିବାକୁ ପଡିବ, ବାସ୍। ତାପରେ ରେଜଲ୍ଟ ଜାଣିବେ, ତା ପୂର୍ବରୁ ଭକ୍ତ କିଛି ରେଜଲ୍ଟ ଜାଣିପାରିବେନି। ଆପଣ କେତେ ବଡ଼ ବଡ଼ ପ୍ରିଚର୍ ହୁଅନ୍ତୁ, କେତେ ବଡ଼ ନଲେଜିୟସ୍ ପର୍ସନ୍ ହୁଅନ୍ତୁ, କିଛି ରିଭିଲ୍ଡ ହବନି, ଜାଣିପାରିବେନି। ଆଉ ଛୁଆଟା, ତାର ଗୋଟେ ଉଦାହରଣ ମୁଁ ଦେଇଦେଉଛି ଆପଣଙ୍କୁ, ଛୋଟ ପିଲାଟା, ଛୋଟ ପିଲା ସରଳ ଆଉ ସେ କାହା ଉପରେ ନିର୍ଭର? ମା ଉପରେ। ଛୁଆ କେବେ କହୁନି ମା ମୁଁ ଆଜି କଣ ଖାଇବି, କହୁଛି ମା ତାର ଚୁଡା ଦବ କି ଖିଚୁଡି କରିକି ଦବ କି ଅମୁଲ ସ୍ପ୍ରେ ଦବ, କାହିଁ ସେ ସେଲ୍ଟର ନେଇଛି, ପୁରା ଆଶ୍ରୟ ନେଇଛି ନା। କିଭଳି ଆଶ୍ରୟ ନେଇଛି? ସରଳତାରେ। ସେ ଛୁଆ ଯେତେବେଳେ ବଢ଼ିଯାଉଛି, ମା ପଚାରୁଛି କଣ ଖାଇବି ରେ, କଣ ଖାଇବୁ, ଉପମା? ନା ନା ମା, ମୁଁ ଆଜି ଭଲ ଲାଗୁନି, ମୁଁ ଯାଇ ହୋଟେଲରୁ ଖାଇଦେବି। ମା ବି କେୟାର କରୁନି, ହଉ ଯା ବାପା। ତାରି ପୁଅ, ମା ମତେ ଆଜି ଭଲ ଲାଗୁନି, ମୁଁ ମୋ ସାଙ୍ଗ ଘରେ ଖାଇଦେବି, ହଉ ଯା। ମା ଚିନ୍ତା କରୁଛି କି? କାହିଁ ଚିନ୍ତା କଲେନି ମା? ସେ ଆଉ ଡିପେଣ୍ଡ ହଉନି, କିନ୍ତୁ ରେକର୍ଡରେ ରହିଛି ମା। ଆମର ସେଭଳିଆ ରେକର୍ଡରେ ଖାଲି ରହିଛି ଭକ୍ତ ନା? ଆଉ ଆମେ ରେକର୍ଡରେ ଭଗବାନଙ୍କ ହରକୃଷ୍ଣ ହରକୃଷ୍ଣ ଚାଲିଛି, ରେକର୍ଡ ଭଗବାନ, ରେକର୍ଡ ଯେମିତି ହେଇଯାଏ ଆଇଡିରେ, ଯେମିତି ରେକର୍ଡରେ ଆମେ ଭକ୍ତ। ଏ ଦୁଇଟା ପ୍ରିନ୍ସିପୁଲ ଆମେ ଭକ୍ତ ହେଇନି। ଆଉ ଆକ୍ଚୁଆଲି ଆମେ ଆମର ଏମ୍ ହଉଛି ଏଇଠିକି ଯିବା, ସମ୍ପୂର୍ଣ୍ଣ ସରଳରେ ଭଗବାନଙ୍କ ଉପରେ, ଏ ତିନି ଜଣଙ୍କ ଉପରେ ବିଶ୍ୱାସ ଆଶ୍ରୟ, କାହା ଉପରେ? ହରି ଉପରେ, ଗୁରୁଙ୍କ ଉପରେ, ବୈଷ୍ଣବଙ୍କ ଉପରେ। ସିମ୍ପଲ ସିମ୍ପ୍ଲିସିଟିରେ ଆମେ ଡିପେଣ୍ଡାନ୍ସି ବଢ଼େଇବା। ଆଉ ଏଇଟାକୁ ଆପଣ ଏଇ ଦୁଇଟାକୁ ବଢ଼ାନ୍ତୁ, ଦେଖିବେ ତାପରେ ଆପଣ ସ୍ପିରିଚୁଆଲ ଜିନିଷ, ଆଧ୍ୟାତ୍ମିକ ଜିନିଷ ପ୍ରବେଶ କରିବେ। ଏଇଟା ନହେଲା ପର୍ଯ୍ୟନ୍ତ ଏଣ୍ଟ୍ରି କରିପାରିବେନି। ସବୁ କରୁଥିବା କିନ୍ତୁ କିଛି ଜିନିଷ ରିଲିସମେଣ୍ଟ ହବନି, ଟେଷ୍ଟି ହବନି। ଯେମିତି ଗୋଟେ ସବ୍ଜି ତିଆରି କରୁଛେ, କଣ କହୁଛେ? ସବ୍ଜିଟା ଟେଷ୍ଟି ହେଲାନି, ତେଲ ପଡିଛି, ଲୁଣ ପଡିଛି, ପରିବା ଖର୍ଚ୍ଚ ହେଇଛି, ଟେଷ୍ଟି ହେଲାନି। ଭକ୍ତି ଯୋଉଟା ଟେଷ୍ଟ ରୁଚିପୂର୍ଣ୍ଣ ହବ, ଏଥିରେ ଆଦାନ ପ୍ରଦାନ ଭାବଟା ଭଗବାନଙ୍କର ଆସିବ। ସରଳତାରେ ଭଗବାନଙ୍କ ଉପରେ ନିର୍ଭର କରିବାକୁ ପଡେ। ପୁଣି ଜଣଙ୍କ ପର ଜଣ ଆମର ରହିଲେ, ଗୁରୁ ରହିଲେ, ବୈଷ୍ଣବମାନେ ରହିଲେ, ହରି ରହିଲେ। ଏଇଟା ଏଇଟା ହଉଛି ଆମ, ମୁଁ ଆପଣମାନଙ୍କୁ ଆଜି ପାଇଁ ଏଥିପାଇଁ କହିଲି, ମୁଁ ଆଉ ବେଶୀ ଗପ ହବ ଆଉ କହିବା ମୋତେ ଭଲ ବି ଲାଗୁନି, ମୁଁ ପବ୍ଲିକ ପ୍ରୋଗ୍ରାମ କରିବା ପାଇଁ ବି ଚାହୁଁନି ଆଉ, କାରଣ ଆମର ଏସବୁ ଭଜନର କଥା। ଆମକୁ ଏ ସରଳ ଚିତ୍ତରେ ହରି, ଗୁରୁ, ବୈଷ୍ଣବ ପ୍ରତି ଡିପେଣ୍ଡାନ୍ସ ବଢ଼ିବାକୁ ପଡିବ, ସମର୍ପଣ ବଢ଼ିବାକୁ ପଡିବ। ଯେମିତି ମା, ମା ପ୍ରତି ବାଳକ ଯେତେ ଡିପେଣ୍ଡ ନିର୍ଭର କରିବ, ଚିନ୍ତାଟା କାହାର ବଢେ, ପ୍ରୋବ୍ଲେମ କାହାର? ମାର ପ୍ରୋବ୍ଲେମ, ପିଲାର ପ୍ରୋବ୍ଲେମ ନାହିଁ, କିନ୍ତୁ ପିଲା ଇଣ୍ଡିପେଣ୍ଡେଣ୍ଟ ହେଇଗଲେ ପ୍ରୋବ୍ଲେମ କାହାର? ଆପଣ ଏଠି ପଳେଇ ଆସିଛନ୍ତି, ଇସ୍କନ ମନ୍ଦିରରେ ପ୍ରସାଦ ମିଳିବ କି ନାହିଁ ଆପଣ ମା କେବେ ପଚାରିବେନି, ସେ ଯାଇଛି ତାର ଖାଇଦେବନି କୋଉଠି ହେଲେ, ମା ଜାଣିଦେଇଛି ଇଣ୍ଡିପେଣ୍ଡେଣ୍ଟ ହେଇଗଲାଣି ନା, ସେ କେବେ କେବେ ପଚାରିବେନି। କିନ୍ତୁ ବାଳକ ଥିବେ ସବୁବେଳେ ଡିପେଣ୍ଡ, ଆମକୁ ସବୁବେଳେ ଜୀବନ ସାରା ଆମ ଶିକ୍ଷାଟା ହିଁ, ଏଇଟା ଗୋଟେ ସରଳ ଭକ୍ତି, ଅତି ସରଳ, ସରଳ ଲୋକମାନଙ୍କ ପାଇଁ ଅତି ସରଳ ଆଉ ଅତି ସବ୍ଲାଇମ୍ ପାଥ, ବହୁତ ସୁନ୍ଦର ଜିନିଷ। ଏ ଜଟିଳ କରନ୍ତୁନି ବେଶୀ, ଜଟିଳ ନାହିଁ, ଆମେ ତତ୍ତ୍ୱ ଶ୍ରବଣ କରୁଛେ କେବଳ ଏଇ ଏଇ ଲାଷ୍ଟ ଷ୍ଟେଜ୍କୁ ଯିବା ପାଇଁ। ସରଳ ଠିକ ଅଛି, ଆପଣ କ'ଣ କହିବା, ମନ ପଡ଼ିଗଲା ତା କଥା କହିବାକୁ? ହଁ ଠିକ ଅଛି, ମୁଁ କହିଦେଉଛି, ମୁଁ କେବେ ଆଉ ଗଳ୍ପ ଫଳ୍ପ କହୁନି ତ, ମୁଁ ଆଉ ମୋତେ ଭଲ ଲାଗୁନି କହିବା ପାଇଁ, କିନ୍ତୁ କହୁଛି, ସରଳ ଲୋକମାନେ ଭଗବାନଙ୍କୁ ପାଇ, ଯେଉଁମାନେ ସରଳରେ ନିର୍ଭର କରିବେ ଭଗବାନଙ୍କ ଉପରେ ସେମାନେ ପ୍ରଭୁଙ୍କୁ ପାଇ। ଜଣେ ବହୁତ ବଡ଼ ଜ୍ଞାନୀ ହେଲେ, ଯେ ବହୁତ ଲୋକଙ୍କର ଧାରଣା, ଯେଉଁମାନେ ବହୁତ ବଡ଼ ବଡ଼ ପ୍ରବଚନ ଦିଅନ୍ତି, ବହୁତ କିଛି କରନ୍ତି, ଯେଉଁମାନେ ବହୁତ କିଛି ଶାସ୍ତ୍ର ଜାଣିଛନ୍ତି, ବହୁତ କିଛି ନଲେଜିୟସ୍ ପର୍ସନ, ସେମାନେ କେବଳ ଭଗବାନଙ୍କ ଆଚିଭମେଣ୍ଟ, ସେମାନେ କେବଳ ତାଙ୍କର ଆଚିଭମେଣ୍ଟ ଗୋଲ୍ ପାଖରେ ପହଞ୍ଚି ପାରିବେ, ନାଇଁ ନାଇଁ ସେମିତି କିଛି ମାନେ ନାହିଁ। ଭଗବାନଙ୍କୁ ପାଇବାକୁ ହେଲେ ଆପଣ ଭକ୍ତି ଦରକାର, ଭକ୍ତି ପାଇବାକୁ ହେଲେ ଆପଣଙ୍କୁ ସରଳତା ଆଉ ନିର୍ଭରତା ଦରକାର। କେତେ ଆପଣ 5 ବର୍ଷର ବାଳକ ଧ୍ରୁବ ମହାରାଜ କଣ ଥିଲା ତାଙ୍କ ପାଖରେ କୁହନ୍ତୁ ମତେ, ଖଣ୍ଡେ କପଡ଼ା ବି ନେଇନଥିଲେ, ପାଣି ବୋଟଲଟେ ବି ନେଇନଥିଲେ, କେଉଁଠି ଭୋଜନ କରିବେ ବି ଜାଣିନଥିଲେ। ରାଜାର ପୁଅ ଆଜ୍ଞା, ଖାଇବା ଚିନ୍ତା ବି କରୁନାହାନ୍ତି, ଅଭିମାନରେ ଆଜି ଘରୁ ବାହାରି ଯାଉଛନ୍ତି। ରାଜା ପୁଅ ଆଜି ଷ୍ଟେପ୍ ଦଉଛି ବାହାରକୁ। ଆମେ ତ ଆମ ଘରେ ତ କିଛି ପ୍ରୋବ୍ଲେମ୍ ଥିଲା ବା ଆମେ ରାଜାର ଛୁଆ ନୁହେଁ, ଆମେ ଆବାଜି ହେଲା ପରେ ପ୍ରଭୁପାଦ ଆମକୁ ରାଜା ଭଳି ରଖିଛନ୍ତି। ସେ ରାଜା ପୁଅ ବଣକୁ ଯାଉଥିଲେ, କା ନିର୍ଭରରେ ଯାଇଥିଲେ, ପୁରା ଭଗବାନ। ଆଉ କେତେ ସରଳତାରେ ମା କହିଦେଲେ ନା ନା ଭଗବାନଙ୍କୁ ଯାଅ, ଭଗବାନଙ୍କୁ ଯିବାଟା କେତେ କଷ୍ଟ। ନାରଦ ମାନେ କହିଲା ପରେ ବି ତାଙ୍କର ସିମ୍ପ୍ଲିସିଟି ଭାଙ୍ଗିଲାନି, ନାଇଁ 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 ମା ମତେ କହିଛନ୍ତି। ସମସ୍ତ ସାଧନ ଭଜନ ଯଦି ସାର କିଛି ଥାଏ ଦୁଇଟା ଜିନିଷ, ଏଇ ଦୁଇଟା କଲ୍ଟିଭେଟ ଆମକୁ ଦୁଇଟା ପାରାଲାଲ। ଯେମିତି ପ୍ରଭୁପାଦଙ୍କର ଗୋଟେ କୋର୍ସ ମୁଁ ପଢୁଥିଲେ, ପ୍ରଭୁପାଦ କହୁଛନ୍ତି ଗୁରୁ ଆଉ କୃଷ୍ଣ ଟ୍ରେନ୍ର ଦୁଇଟା ଟ୍ରାକ୍ ଭଳି, ସେଭଳି ଆମ ଲାଇଫ୍ର ଯୋଉ ଡିଭୋସନାଲ ଲାଇଫ୍ର ଟ୍ରାକ୍ ଦୁଇଟା ହଉଛି ସିମ୍ପ୍ଲିସିଟି ଡିପେଣ୍ଡାନ୍ସ। ରେଲରେ ଦୁଇଟା ଯୋଉ ଧାରଣା ଯୋଉ ଚକା ଯାଉଛି ଦେଖିଛ ନା, ଅପଡାଉନ୍ ହଉଛି, କେବେ ବି ଅପଡାଉନ୍ ହବନି କେବେ। ସେଥିପାଇଁ ସ୍କେଲ୍ସ ଆପଣମାନେ ରେଲ ଲାଇନ୍ କରକୁ ଯାଇନାହାନ୍ତି, ମୁଁ ସବୁ ରହୁଥିଲି, ମୁଁ ସବୁ ଦେଖିଛି, ମୁଁ ଲୋକାଲ ଟ୍ରେନ୍ରେ ଯାଏ, ମୁଁ ସବୁ ଦେଖିଛି କ'ଣ କ'ଣ କାହିଁ ଗାଡ଼ି ଅଟକି, ସବୁ ସ୍କେଲ୍ ପକେଇ ମାପିବେ ରେଲୱେ ଷ୍ଟାଫ୍ ମାନେ, ସ୍କେଲ୍ସ ପକେଇ ମାପିବେ କାହିଁ ଏ ଧାରଣା ସେ ଧାରଣା ଭିତରେ ଡାଉନ୍ ହେଇଯାଏ, ଡାଉନ୍ ହେଇଯିବ ତା ପୁଣି ତାକୁ ଟେକିକି ତା ଦେହରେ ସବୁ ଏଇ ଯେଉଁ ଚିପ୍ସ ଗୁଡ଼ା ସବୁ ଦିଆହବ। ସେଭଳି ଆମ ଜୀବନରେ ଦୁଇଟା ଜିନିଷ ସବୁବେଳେ ପୁରା ସମାନ୍ତରଳ ରହିବାର ଅଛି, ଆମ ସରଳତା ନଷ୍ଟ ନ ହଉ। ଜୀବନରେ ବହୁତ ଜ୍ଞାନର ଆବଶ୍ୟକ ନାହିଁ, କିନ୍ତୁ ଆମ ସରଳତା ରହୁ, କପଟତା ହୃଦୟରେ ଡିଫ୍ଲିସିୟସନେସ୍ ନ ଆସୁ। ଆଉ ମୋ ଜୀବନରେ ସାରଖାର ବରଂ ହେଇଯାଉ, କିନ୍ତୁ ଡିପେଣ୍ଡ ମୁଁ ଭଗବାନଙ୍କ ଉପରେ କେବଳ ନିର୍ଭର କରିବି, ଆଉ ମୋର କେହି ନାହାନ୍ତି। ତୁମେବ ମାତା ଅଛ ପିତା ତୁମେବ, ଏବକାର ଲାଗୁଛି ନା, ଆଉ ତୁମେ ଏବ ନ ତୁ ଅନ୍ୟ, ଏବକାରଟା ନିର୍ଦ୍ଧାରଣ ଶବ୍ଦରେ ଲାଗେ, କେବଳ ସେଇ ବସ୍ତୁରେ ଲାଗେ, ଆଉ କିଛି ନୁହେଁ। ତୁମେ ଏବ ମାତା ତୁମେ ଏବ ପିତା, ଏବକାର ମାନେ ଆଉ କେହି ନୁହନ୍ତି, ଏଇଟା ଡିପେଣ୍ଡାନ୍ସ। ଆଉ କେହି ନୁହନ୍ତି, କେମିତି ଆପଣଙ୍କର ପିଲା ଅଛନ୍ତି, ଛୁଆ ଅଛନ୍ତି, ସ୍ୱାମୀ ଅଛନ୍ତି, ନା ଏମାନେ ଅଛନ୍ତି। ଏମାନେ କାହା ପାଇଁ ପିତା, କାହା ପାଇଁ ସ୍ୱାମୀ, ଭଗବାନଙ୍କ ପାଇଁ। ଭଗବାନ ଅଛନ୍ତି ବୋଲି ତ ସେ ତାଙ୍କ ହୃଦୟରେ ସେ ସ୍ୱାମୀ କାମ କରୁଛନ୍ତି, ପିତା କାମ କରୁଛନ୍ତି। ଡିପେଣ୍ଡ କରନ୍ତୁ ଭଗବାନଙ୍କ ଉପରେ, ଆଉ କିଭଳି ଡିପେଣ୍ଡ କରିବେ, ସରଳ ମନବୃତ୍ତିରେ। ଠିକ ଅଛି, ହଠାତ୍ ସେ ଭକ୍ତଙ୍କ କଥା ମନ ପଡ଼ିଗଲା, ମୁଁ ସରଳ କଥାରେ କହିକି ମୁଁ କଥାକୁ ବିଶ୍ରାମ ଦେବି, ଆପଣମାନେ କିଛି ପ୍ରଶ୍ନ କରିପାରିବେ। ମୁଁ କୁହେ ମୋତେ ଭଲ ଲାଗେ ତାଙ୍କ ସହିତ, ଆଜିକାଲି ତ ଆଉ କହୁନି ଭାଗବତ କଥା ବେଶୀ ଯାଉନି। ସେ ଭକ୍ତ ଥିଲେ ରାମାନନ୍ଦୀ ସମ୍ପ୍ରଦାୟରେ, ସିଏ ଗାଁର ଲୋକଟା, ଗାଉଁଲିଆ ଲୋକ, ଗାଉଁଲିଆ ଲୋକ। ସିଏ ଅଢ଼େଇ ସେରେ ଖାଇବ, ଖାଇବ ମାନେ ଅଢ଼େଇ ସେର, ଅଢ଼େଇ ସେର ଜାଣିଛନ୍ତି ନା, ସେର ମାଣ ଆପଣମାନେ ଜାଣିନଥିବେ, କିଲୋ କହିଲେ ବୁଝିପାରିବେ, ସେର ବଡ ଅଢ଼େଇ ସେର ମାନେ କେତେ ହବ, ମିନିମମ 5 କେଜି, ହଁ 4 କେଜି 5 କେଜି ହବ ନା, ସେତିକି ଅଟା ଖାଇବ ସିଏ। ଆଉ ଖଟେ ଖଟେ ଆଣି ଘରେ ଦିଏ, ଦେଇପାରୁଥିଲା, ଖାଉଥିଲା। ଯେତେବେଳେ ବୟସ ହେଇଗଲା, ଘର ଲୋକ ସବୁ ବିରକ୍ତ ହେଲେ, ସ୍ତ୍ରୀ ବିରକ୍ତ ହେଲା, ପିଲା ବିରକ୍ତ ହେଲେ, ଆରେ ଏତେ ଖାଉଛି ଏଇଟା ଅଢ଼େଇ ସେରେ ଖାଇବ, କିଏ ଦବ, କିଛି କାମ କରୁନି, ଆହାରଟା ଗୋଟେ କ'ଣ କି, ଆପଣ ବଢ଼େଇଦେଲେ ବଢ଼ିଯିବ, କମେଇଦେଲେ କମିଯିବ, ଯେଉଁ ଅଭ୍ୟାସଟା ରଖିବେ ସେଇଟା ଚାଲିବ। ପ୍ରଭୁପାଦ କହିଛନ୍ତି ନା, ଏଇଟା ଗୋଟେ ପ୍ରାକ୍ଟିସ୍, ଇଟିଂ ସ୍ଲିପିଂ ଡିପେଣ୍ଡିଂ ଆଣ୍ଡ ମେଟିଂ, ଏଇଟା ପ୍ରାକ୍ଟିସ୍, ଏଇଟା ବଢ଼େଇଲେ ବଢ଼ିବ, କମେଇଲେ କମେଇବ, ଆସି ତାର ତ ଅଭ୍ୟାସ ଅଛି ଆଉ କ'ଣ। ଆଉ ବୁଢ଼ା ହେଇଗଲେ କିଏ ଭଲ ପାଇବେ କି, ଆଉ ଖାଇବାକୁ କ'ଣ ପଇସା ନାହିଁ, ଘର ଲୋକ ବିରକ୍ତ ହେଲେ, ଆଉ କ'ଣ ମଠକୁ ପଳେଇବା, ଆଉ ବୁଲି ବୁଲି ଯେଉଁ ମଠକୁ ଗଲା କିଏ ରଖିଲେନି, କିଏ ରଖିବ, ସିଏ ଏତେ ସରଳ ଲୋକଟା, ଯୁଆଡ଼େ ଯିବା ଆଗେ କହିବ ଆଜ୍ଞା ମୁଁ ରହିବି ମଠରେ କାମ କରିବି, କିନ୍ତୁ ମତେ ଅଢ଼େଇ ସେରେ ଅଟା ଦରକାର, ଯିଏ ଶୁଣନ୍ତି କହିବେ ପଳା ପଳା ପଳା, ତୁ ତୁ ମଠରେ କଣ କରିବୁ କି, ସେବା କରିବୁ କି ନାହିଁ, ଠିକ ଠିକଣା ନାହିଁ, ତୁ ଆସୁ ଆସୁ ଖାଇବା କଥା କହିଲୁଣୁ, ପଳା, କେହି ରଖନ୍ତିନି। ଶେଷରେ ସେ ଯାଇକି ଭଗବାନ ରାମଜୀଙ୍କର ବହୁତ ବଡ ଭକ୍ତ ଥିଲେ, ଶିବାଜୀଙ୍କର ଯିଏ ଗୁରୁ ଥିଲେ ଆପଣମାନେ ଶୁଣିଥିବେ, ରାମଦାସ, ସମର୍ଥ ରାମଦାସ, ରାମଜୀଙ୍କର ଭକ୍ତ ଥିଲେ, ତାଙ୍କ ପାଖରେ ଯାଇ ପହଞ୍ଚିଗଲେ। ସାଧୁମାନେ ତ ବହୁତ ଉଦାର, ସାଧୁମାନେ ସଂକୀର୍ଣ୍ଣ ଚେତା ନୁହନ୍ତି, ବହୁତ ଉଦାର। ଯେମିତି ପ୍ରଭୁପାଦୀ ମହାରାଜ ଚାହୁଁଥିଲେ, ଆମେ ପ୍ରଭୁପାଦଙ୍କର ଉଦାରତା, ଆମେ ପ୍ରଭୁପାଦ ଚାହୁଁଥିଲେ ଆମେ କିଛି ବି କରିପାରୁନେ। ପ୍ରଭୁପାଦ କହିଥିଲେ ମୋର ମନ୍ଦିରର 10 କିଲୋମିଟର ରେଡିୟସ ଭିତରେ କେହି ଫାଷ୍ଟିଂରେ ରହିବେନି, ଉପବାସ ରହିବେନି, ଆଉ ମନ୍ଦିରକୁ ଯିଏ ଆସିବ ସେ ଖାଲି ହାତରେ ଯିବନି। ଆମର ଇଣ୍ଡିଆରେ କେତେବେଳେ କେତେବେଳେ ଖିଚୁଡ଼ି ପ୍ରସାଦ କେଉଁ ମନ୍ଦିର ଦିଆଯାଉଛି, ବିଦେଶ ଯାଇ ଥରେ ଦେଖିକି ଆସୁ, ବିଦେଶର ଟେମ୍ପଲ ଗୁଡ଼ାକରେ ମୁଁ ପ୍ରାୟ ଯେତେ ଟେମ୍ପୁଲ ଯାଇଛି ପୁରା ଫୁଲ୍ ପ୍ରସାଦମ୍, ଯେମିତି ମ୍ୟାନର ଭକ୍ତି ବେଦାନ୍ତ ମ୍ୟାନର ଲଣ୍ଡନରେ ପୁରା ରାତି 9 ପର୍ଯ୍ୟନ୍ତ ମନ ଟେମ୍ପୁଲ ଷ୍ଟାର୍ଟ ପ୍ରସାଦ ଡିବୋଟି ମାନେ କୁକିଂ କରୁଛନ୍ତି, ବ୍ରହ୍ମଚାରୀ ମାନେ ନାଇଁ ପ୍ରଭୁପାତ କହିଛନ୍ତି ଯେ ମନ୍ଦିରକୁ ଆସି ଫେରିକି ଯିବେ, ଏଇଟା ଭଗବାନଙ୍କର ଜାଗା, ପୁରା ପ୍ରସାଦ ଫୁଲ୍ ପ୍ରସାଦ ଦଉଛନ୍ତି, କେବେ ତାଙ୍କ ମନରେ ଗ୍ଲାନି ନାହିଁ ଆମେ ଆମେ କେବେ ଖଟିବୁ କର୍ମୀ ଲୋକଟା ଆସିଛନ୍ତି ଖାଇଦେଇକି ପଳାଉଛନ୍ତି, ନାଇଁ 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 ଭଗବାନଙ୍କର ଜାଗା, ଉଦାର ହେବାକୁ ପଡିବ। ପ୍ରଭୁପାତ ଚାହୁଁଥିଲେ ସେ ଜଣେ ସାଧୁ ସେ କେବଳ କାନ୍ଦୁଥିଲେ ଜୀବମାନଙ୍କ ପାଇଁ, ବହୁତ ସାଧୁ ଅଛନ୍ତି ସେ ତାଙ୍କ ନିଜ ପାଇଁ କାନ୍ଦନ୍ତି, ମୋର କିନ୍ତୁ ଭଜନ ପାଇଁ ମୁଁ କିନ୍ତୁ ଠାକୁରଙ୍କ ପାଖକୁ ପ୍ରଭୁଙ୍କ ପାଖକୁ ପଳେଇବି, ଜୀବ ପାଇଁ କାନ୍ଦିବା ସାଧୁ ଏ ଜଗତରେ ବିରଳ। ଶୋଉନଥିଲେ 70 ବୟସରେ ତାଙ୍କର ରେଷ୍ଟ ନଥିଲା ବଡି, ସେ ଡକ୍ଟରକୁ ବାର ବାର କହୁଥିଲେ, ମୁଁ ଡିସାବିଲ ମାନଙ୍କୁ କହୁଥିଲେ ପ୍ରଭୁପାତ ଆପଣ ଟାୟାର୍ଡ ହେଇଗଲେଣି, ଡକ୍ଟର କହୁଥିଲା ସ୍ୱାମୀଜୀ ଆପଣଙ୍କୁ ଟ୍ରାଭେଲିଂ କରିବାକୁ ପଡ଼ିବେନି, ଆପଣ ସବୁ କରନ୍ତୁ ଟ୍ରାଭେଲିଂ କରନ୍ତୁନି। ପ୍ରଭୁପାତ କହିଲେ ନୋ ନୋ ଦ୍ୟାଟ୍ ଆଇ କ୍ୟାଣ୍ଟ ଷ୍ଟପ୍, ମୁଁ ମିଶନ ଷ୍ଟାର୍ଟ କରୁଛି, ମୁଁ ଏଇଟା ବନ୍ଦ କରିପାରିବି। ସବଷ୍ଟିଚ୍ୟୁଟ୍ କ'ଣ କୁହ, ଟ୍ରାଭେଲିଂର ସବଷ୍ଟିଚ୍ୟୁଟ୍ କ'ଣ କୁହ, ସେଇଟା ବନ୍ଦ ହବନି କିନ୍ତୁ କ'ଣ କଲେ ମୋ ବଡି ଭଲ ରହିବ, ସେଇଟା ପସିବଲ ନୁହେଁ, କେବଳ ରିଲାକ୍ସ ମିଳିବ, କେବଳ ଟିକେ ମେସେଜ ନିଅନ୍ତୁ। ପ୍ରଭୁପାତ କହିଲେ ମୁଁ ସେଇଟା କରିପାରିବି କିନ୍ତୁ ଟ୍ରାଭେଲିଂ ବନ୍ଦ କରିପାରିବି। ଏତେ ଜୀବ ଅଛନ୍ତି ନା, ଦିନରାତି କାନ୍ଦୁଥିଲେ। ମହାନତା ନିଜ ପାଇଁ କେହି ବଡ଼ ବହୁତ କିଛି କରିଦେଲେ ସେଇଟା ମହାନତା ନୁହେଁ, ଗୋଟେ ଜୀବକୁ ସାହାଯ୍ୟ କରିବା, ଆଉ ବିଶେଷ କରି ଭକ୍ତିରେ। ପ୍ରଭୁପାତଙ୍କର ବହୁତ ବ୍ରଡ୍ ମାଇଣ୍ଡ, ସେ ଆପଣମାନେ ପଢ଼ିଲେ ତାଙ୍କର ପ୍ରଭୁପାତଙ୍କ ଲୀଳାମୃତ ଆପଣମାନେ ସବୁ ପଢ଼ିବା ଦରକାର ଫାଷ୍ଟ, ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ପ୍ରଭୁଙ୍କ ପାଖରେ ନେବେ, ଲୀଳାମୃତ ପଢ଼ିବେ, ପ୍ରଭୁପାତଙ୍କ ଲେକ୍ଚର୍ସ କମ୍ପଲସରି ଶୁଣିବେ, ତାପରେ ଆପଣ ଯାହା ଶୁଣିବେ ଯାହାର ଇସବୁ ଏସେନ୍ସିଆଲ ଆଜିକାଲି। କାହିଁ ବହୁତ ଲୋକ ବହୁତ କଥା କହୁଛନ୍ତି କିନ୍ତୁ ଠିକ୍ ଅଛି ସେମାନେ ତାଙ୍କ ସ୍ତରରେ ବା ୱେ ଅଫ୍ ପ୍ରିଚିଂ ଡିଫରେଣ୍ଟ ହେଉଛି, କିନ୍ତୁ ଆପଣ କଂକ୍ରିଟ୍ ଫିଲୋସଫିଟାକୁ ଜାଣିବାକୁ ହେଲେ ପ୍ରଭୁପାତ ଜିନିଷଟା ଜାଣିବାକୁ ପଡ଼ିବ। ସାଧୁମାନ ତ ଉଦାର, ରାମଦାସ କହିଲେ ର ଜାଣିଦେଲେ ସିଏ, ଏଇଟା ସରଳ ଲୋକଟା, ଏ ମଠକୁ ନ ପଶୁ ପଶୁ କହିଲେଣି ଖାଇବି 250 କହିଲେ ତୁ କୋଉ କାମ କରିପାରିବୁ, କହିଲେ ଆଜ୍ଞା ଯୋଉ କାମ ଦେବ ସେ କାମ କରିବ, ଆଉ କିଛି ଅସୁବିଧା ନାହିଁ। ଇଏ କୋଉ କାମ କରିବ, 250 ଖାଇବ, ସେ ମଠର କୋଉ କାମ କରିପାରିବ, ଆଉ କହିଲେ ଠିକ ଅଛି ତୁ କାମ କରିବୁ ଆମ ଗାଈ ଚରିବାକୁ ନବୁ। ମନ୍ଦିର ମାନଙ୍କର ଗାଈ ରହୁଥିଲେ, ଭଗବାନ ରହିବେ ନା ଗୋମାତା ରହିବେ, ତେଣୁ ଭଗବାନ ଖୁସି ହୁଅନ୍ତି, ଭଗବାନ ଗାଈ ଚରନ୍ତି ନା, ଆଉ ପ୍ରଭୁ ଗାଈ ଚରୁଥିଲେ ନା, ତେଣୁ ସିଏ ଗାଈ ଚରିବାକୁ ନିଅନ୍ତି, ତା ଖାଇକି ଦେଇକି ଯିବେ 250 ତାର ଅଟା। ରାମଜୀ କହିଦେଉଥିଲେ ତାଙ୍କୁ କିଛି ମନା କରିବନି, ସେ ଖାଆନ୍ତୁ, ରାମଦାସ କହିଥିଲେ ଯେ ଏକାଦଶୀ ଆସିଗଲା, ଏକାଦଶୀ ଏକାଦଶୀ ପୂର୍ବ ଦିନ। ଏ କଥାରେ ମୁଁ କହୁଛି ଆପଣଙ୍କୁ, ସିମ୍ପ୍ଲିସିଟି ଆଉ ଡିପେଣ୍ଡାନ୍ସ ଏ ଦୁଇଟା କେତେ ବଡ଼ ୱିପନ୍, ଗୋଟେ ଅସ୍ତ୍ର ଭକ୍ତିରେ। ଆମ ଦର୍ଶନର ଯଦି ଏସେନ୍ସ କିଛି ଥାଏ ଏ ଦୁଇଟା, ଗୋଟେ ଗୋଟେ ସରଳ ବାଳକ ଭଳି ତୁମେ ସରଳ, ଏ ଗୋଟେ ଶିଶୁ ଭଳି ତୁମେ ସରଳ ହୁଅ, ସିମ୍ପ୍ଲିସିଟି ବୈଷ୍ଣବୀ ଯିବ, ବୈଷ୍ଣବତା ଭକ୍ତ କ'ଣ ସରଳତା, ଆଉ ଭକ୍ତ କ'ଣ ନିର୍ଭରତା। ସେ ଯାଏ ଏକାଦଶୀ ଗାଈ ଚରିବାକୁ ପଳାଏ, ତାର ଡେଲି ଆସେ, ଏକାଦଶୀ ପୂର୍ବ ଦିନ ଡାକିଲେ, କାରଣ ପ୍ରତିଦିନ ତ ଆସିକି ଆଶ୍ରମରେ ଗୁରୁଙ୍କୁ ପ୍ରଣାମ କରନ୍ତି, ସକାଳେ ପ୍ରଣାମ କରି ସନ୍ଧ୍ୟାବେଳେ ପ୍ରଣାମ କରି, ଗୁରୁ ପଚାରିଲେ କ'ଣ ଭଲ ଅଛୁ, ତା ନା ରାମା, ରାମା ଭଲ ଅଛୁ କି ରେ, ନା ଆଜ୍ଞା ଭଲ ଅଛି, ଗାଈ ଚରଉଛି ଆଜ୍ଞା, ମଠ ରହିଛି ଆଜ୍ଞା, ଘରେ କେହି ପଚାରିନଥିଲେ ଆଜ୍ଞା, ଖାଉଛି ମୋର ଖାଇବା ପିଇବାର କିଛି ଅସୁବିଧା ନାହିଁ। କହିଲେ କାଲି ଏକାଦଶୀ ଅଛି ତୁ ଏକାଦଶୀ କରିବୁ, କହିଲେ ନା ଆଜ୍ଞା ମୁଁ ଏକାଦଶୀ ପାରିବିନି, ମୁଁ 250 ଖାଇବା ଲୋକ ଏକାଦଶୀ ମୋର ଉପାସ କିଏ କରିବ, ଆପଣମାନେ ଆଜ୍ଞା ଭଗବାନଙ୍କୁ ପାଇବ, ମୋର ଭଗବାନଙ୍କୁ ପାଇବାର ନାହିଁ, ମୁଁ ଆସିଛି ଆଜ୍ଞା ଖାଇବା ପାଇଁ, ମୋର ମଠ ଘରେ କେହି ପଚାରିଲେ ମୁଁ ମଠକୁ ଆସିଛି। ଦେଖନ୍ତୁ ସରଳ ସେ, ଆମେ କେବେ କହିବାନି ମୁଁ କାହିଁକି ମନ୍ଦିରକୁ ଆସିଛି, ପ୍ରୋବ୍ଲେମଟା ଲୁଚେଇବା, ସେ ପ୍ରୋବ୍ଲେମ ଖୋଲିଦେଲେ, ନାଇଁ ଆଜ୍ଞା ମୋର ପ୍ରୋବ୍ଲେମ ହେଲା ଏତିକି, ଘରେ କେହି ପଚାରିନଥିଲେ ଆଜ୍ଞା, ମୁଁ ଆସିଲି ଆପଣ ଆଶ୍ରୟ ଦେଲେ, ମୁଁ ଖାଇପିଇ ରହୁଛି, ମୋର ଠାକୁର ପାଖରେ କ'ଣ ପାଇବାର ଅଛି, ଆପଣମାନେ ଭଗବାନଙ୍କୁ ପାଇବେ, ମୁଁ ତ ଭଗବାନ ପାଇବାକୁ ଆସିନି, ମୋ ପାଇଁ ଆଜ୍ଞା ଅଲଗା ଦେଇଦେ। ମୁଁ ମୋର କହିଲେ ଆଜ୍ଞା ମଠ ତ ରୁଟି ଅର୍ଣ୍ଣ ସେଦିନେ, ମୁଁ ଆଜ୍ଞା ବଣରେ ଖାଇଦେବି, ରୁଟି କରି ଖାଇଦେବି, ମୋତେ ଅଟା ଟିକେ ଦେଇଦେ, ମୁଁ କିନ୍ତୁ ଆଜ୍ଞା ନ ଖାଇଲେ ଚଳିପାରିବି। ରାମଦାସ ଖୁସି ହେଇଗଲେ, ଡାକିଦେଲେ ଯିଏ ଥାନ୍ତି କ'ଣ କୁହନ୍ତି ଆମର ଷ୍ଟୋର୍ ରୁମ୍ରେ ଯିଏ ଥାନ୍ତି ଷ୍ଟୋର୍ କିପର, ତାକୁ ଡାକିଦେଲେ, କହିଲେ ତାକୁ 250 ଦେଇଦେବ। ରାମଦାସ କହିଲେ ବା ତୁ ଖାଇବୁ ଖାଇବୁ କିନ୍ତୁ ଭୋଗ ଲଗେଇ ଖାଇବୁ, ଏ ଇଏ ଭୋଗ ଲଗେଇ ଆଣିଛି, ଠାକୁରଙ୍କୁ ରାମଜୀଙ୍କୁ ଡାକିବୁ ଟିକେ ଭୋଗ ଲଗେଇ ଖାଇବୁ। ରାମଦାସ କହିଦେଲେ ଇଏ ତାର ଅଟା ନେଇକି ଗଲା, ନେଇକି ତାର ବେଲା ଫେଲା ନେଇଥିବ, ନେଇକି ବଣରେ ତାର ଗାଈ ଛାଡ଼ିଦେଇକି ଚକଟା ଚକଟି କରି ରୁଟି ତ ସବୁ ହାତରେ ସବୁ ବାଡ଼ନ୍ତିନି, ବ୍ରଜବାସୀ ମାନେ ମହାରାଷ୍ଟ୍ର ଲୋକମାନେ ଏମିତି ହାତରେ ବାଡ଼େଇଦେବେ ରୁଟି, ଏମିତି ହାତରେ ବାଡ଼େଇ ଦେଇକି ସେକି ଦିଅନ୍ତି, ରୁଟି କରିସାରିଲା, ପତ୍ର ଭାଙ୍ଗି ଆଣିଲା, ଥୋଇଦେଲା, ମନ ପଇଲା ବାବା କହିଛନ୍ତି ଟିକେ ଠାକୁରଙ୍କୁ ଭୋଗ ଲଗେଇବାକୁ ପଡିବ। ସିଏ କଣ ଜାଣିଛି ଭୋଗ ଲଗେଇବା ମାନେ କଣ? ଠାକୁରଙ୍କୁ କହିବା ଠାକୁର ଆସ ତୁମେ ଖାଅ, ସେ ସରଳ ନା। ସେ ବୁଝୁଛି ଭୋଗ ଲଗେଇବା ତ ଠାକୁର ବି କିଛି ଖାଆନ୍ତି ଆଗେ, ତାପରେ ଯାହା ବଳେ ଆମେ ଖାଏ। ଆଉ ତାର ପଥର ଥୋଇ ଦେଇକି ଡାକିଲା, ରାମଜୀ ଆସ ଶୀଘ୍ର, ମତେ ଭୋକ ଲାଗିଲାଣି, ମୁଁ ଡେରି ହେଇଗଲାଣି, ତୁମେ ଶୀଘ୍ର ଆସ। ଏ ଭଗବାନ କଣ ଭୋଗ, ଭଗବାନ କଣ ସେ ଗାଈ ତାଙ୍କର ବୁଲୁଛନ୍ତି, ସେତେବେଳେ ନୂଆ ଆସ୍ତା ପେଟ କାଟିଲାଣି କାନ୍ଦୁଛି, ଆଜ୍ଞା ଡେରି କରନ୍ତୁନି, ମତେ ଭୋକ ଲାଗିଲାଣି ଆଜ୍ଞା, ମୋ ମୁଣ୍ଡ ଖରାପ ହେଇଗଲାଣି, ଶୀଘ୍ର ଆସ, ସ୍ୱୟଂ ଭଳିଆ କାନ୍ଦୁଛି। ମାନେ ଆରେ ସିଏ କଣ ବୁଝିଦେଇଛି ଭୋକ ଲାଗିବା ଅର୍ଥ ରାମଜୀ ଆସିବେ, ଗୋଟେ କିଛି ଖାଇକି ଯିବେ, ତାପରେ ଯାହା ବଳିବ ମୁଁ ଖାଇବି। ଆଉ ସିଏ ଯେତେ ରୋଷେଇ କରୁଥିଲା ତାର ସରଳତା ସିମ୍ପ୍ଲିସିଟି, ଗୁରୁ କହିନାହାନ୍ତି କେମିତି ଭୋକ ଲାଗିବ, ଘଣ୍ଟି ବଜେଇବୁ, ତୁଳସୀ ପକେଇବୁ, ଭୋକ ଲାଗିବା ମାନେ ବୁଦ୍ଧି ହେବାକୁ ପଡିବନି। ଭକ୍ତିର ସବୁଠୁ ବୁଦ୍ଧିମାନ ହେଲା ଏ ସମସ୍ତ ବୁଦ୍ଧି ଆମର ପରିପକ୍ ହେଇକି ଆମେ ଗୋଟେ ସରଳ ହେଇଗଲେ, ସାଧୁଗୁରୁ ବୈଷ୍ଣବଙ୍କର ବାକ୍ୟକୁ ବିଶ୍ୱାସ କରିଦେଲେ, ସରଳତାର ଗୁରୁଦେବ ଡେଫିନେସନ ଦେଲେ, ଗୁରୁଦେବ ବିଦେଶମାନେ ପଚାରିଲେ ଗୁରୁଦେବ ସିମ୍ପ୍ଲିସିଟି ସିମ୍ପ୍ଲିସିଟି ଆପଣ କହୁଛନ୍ତି କଣ ସରଳ ଅର୍ଥ, ଗୁରୁଦେବ କହିଲେ ଅନଫ୍ଲିଞ୍ଚିଙ୍ଗ ଫେଥ ଅନ୍ ଦି ୱାର୍ଡ ଅଫ୍ ସାଧୁ ଆଣ୍ଡ ଗୁରୁ, ଦ୍ୟାଟ୍ ଇଜ୍ ରିଏଲ୍ ସିମ୍ପ୍ଲିସିଟି। ସାଧୁ ଆଉ ଗୁରୁଙ୍କର ବାକ୍ୟରେ ଅତୁଟ ବିଶ୍ୱାସ ହେଉଛି ସରଳତା। ଆସି ତ ବିଶ୍ୱାସ କରୁଛି ଗୁରୁ ମତେ କହିଛନ୍ତି ଭୋଗ ଲାଗିବ ରାମ ଖାଇବେ, ଆଉ ଆଜ୍ଞା କାନ୍ଦୁଛି ତାର ପେଟ କାଟୁଛି କାନ୍ଦୁଛି, ରାମକୁ ରାଗିଲାଣି ଆଜ୍ଞା ଆପଣ ନ ଆସିଯାଇଛି ମୁଁ କଣ କରିବି ଆଜ୍ଞା, ଉପାସ ମୋ ମୁଣ୍ଡ ଖରାପ ହେଇଗଲାଣି। ରାମ ଆସିଲେ, ରାମ ଆସିଲେ ସେ ତାଙ୍କ ସେ ତାଙ୍କୁ ଧରିକି ଆସିଲେ, ଆଉ ଯାହା ଥିଲା ସବୁ ଖାଇଦେଇକି ପଳେଇଲେ। ଇଏ ତାର ଉପାସ, ଇଏ ଦି ଇଏ ଅଢେଇଶରେ ଖାଇବା ଲୋକ ଆଜ୍ଞା, ଇଏ ଉପାସ ଦେଖନ୍ତୁ ଭଗବାନ ଏକାଦଶୀ ବି ରଖୁଛନ୍ତି, ଗୁରୁ ବାକ୍ୟ ମାନୁଛନ୍ତି ନା, ଏକାଦଶୀ ବି ରହୁଛି। ଆଉ ବେଳ ଗଡ଼ିଗଲାଣି, କାନ୍ଦି କାନ୍ଦି ତାର ପେଟ ଭୋକ ମରିଗଲାଣି, ପାଣି ପିଇ ଦେଇକି ଫେରିଲା, ଆଉ ତ କିଛି ନାହିଁ ଖାଇବ କ'ଣ, ଏକାଦଶୀ ଆଇଲେ ମଠରେ ବି ରୋଷେଇ ନାହିଁ। ଗୁରୁଙ୍କୁ କହିଲା ଆଉ କହିଲା ଆଜ୍ଞା ଏମିତି କ'ଣ କରିବେ ଆଜ୍ଞା, ଏମିତି ଉପାସ ରହିଲା, ଆର ଏକାଦଶୀ ଆଜ୍ଞା ଡବଲ ଦେବେ। ରାମ କହିଲେ କ'ଣ ହେଲା କାହିଁକି ଡବଲ ନେବୁ, କ'ଣ ହେଇଛି କ'ଣ? ତ ଆଜ୍ଞା ମୁଁ ତିଆରି କରିଥିଲି, ସେ ଜଣେ କ'ଣ ଆଇଲେ ଆପଣ କହିଲେ ରାମକୁ ଲଗେଇବେ, ତା ସାଙ୍ଗରେ ଆଉ ଜଣେ ସୀତା ଆସିନଥିଲେ ଆଗେ, ଆସିଥିଲେ ଲକ୍ଷ୍ମଣ, ସେ ଦି ଭାଇ ଦି ଜଣ ଆଇଲେ। ରାମଦାସ ବୁଝିଦେଲେ ଆରେ ଦେଖ ୟାର ଏତେ ସରଳତା ଅଛି, ୟାର ସିମ୍ପ୍ଲିସିଟିଟା ଏତେ, ଭଗବାନ କିଛି ବି ଜାଣିନି, ମନ୍ତ୍ର ଜାଣିନି, ଉପାସନା ଜାଣିନି, କିନ୍ତୁ ସେ ଏମିତି ପ୍ରେ କରିଛି ସିମ୍ପଲ ମୁଡ଼ରେ, ଆଜି ଭଗବାନ ରାମ ଲକ୍ଷ୍ମଣ ଦେଖା ପାଇଗଲା। ଓ ଡାକିଦେଲେ ସେ ଭଣ୍ଡାରୀକି, ଏଇ ଭଣ୍ଡାରୀ ଯେ ଭଣ୍ଡାର ଘର ବନ୍ଧ ଭଣ୍ଡାରୀ ହିନ୍ଦୀରେ କୁହାଯାଏ, ତାକୁ ଆର ଏକାଦଶୀ ଗୀତ ଡବଲ ଦେଉ। ସେମାନେ ସବୁ ରାଗିଲେଣି ମଠରେ, ଏଇଟା ଏଇଟା ଅସୁରଟା ନା କ'ଣ, ଅଢେଇଶରେ ନେଉଛି ପାଞ୍ଚ କେଜି ପୁଣି ଡବଲ ନବ, ଏଇଟା 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 କେତେ କିଏ ଦବା ତାକୁ, କିନ୍ତୁ ଗୁରୁ କହୁଛନ୍ତି ନା କିଛି କହିପାରିବେନି, ଏକାଦଶୀଟା ରହୁଛି କି ନାହିଁ, ସେ କହୁଥିଲେ ଏକାଦଶୀ କରିବିନି, ଯେତେ ଖାଇବା ପାଇଁ ଯୋଜନା କରି ଦେଖନ୍ତୁ। ରାମ ଲକ୍ଷ୍ମଣ ଖାଇଦେଇଗଲେ, ପୁଣି ତାପର ଦିନ ଏକାଦଶୀ ଆସିଲା, ପୁଣି ଡବଲ ନେଇଗଲା, ନେଇ ରୁଟି ପୁଟି କରିସାରିଲା ପରେ ପୁଣି ଡାକିଲା, ସେମିତି ରାମ ଲକ୍ଷ୍ମଣ ଆସିଲେ ସୀତାଙ୍କୁ ଧରିକି ପଳେଇଲେ, ସୀତାଙ୍କୁ ଧରିକି ପଳେଇଲେ, ଇଏ ତ ଇଏ ଯେଉଁ ଡବଲ ତିଆରି କରିଥିଲା ତାକୁ ବି ସଫା ହେଇଗଲା। ପୁଣି ଆସିଲା, ପୁଣି କାନ୍ଦି କହିଲା, କହିଲା ଆଜ୍ଞା ଆଜି ଉପବାସ ରହିଲେ ଆଜ୍ଞା, ମତେ କୁହନ୍ତୁ ଆଉ ଟିକେ ପଡ଼େଇଦେବେ। ଏ ତିନିଟା ଚାରିଟା ଏକାଦଶୀ ଭିତରେ ରାମଜୀ ଯେତେବେଳେ ଆସି ଜଣ ଜଣଙ୍କୁ ଧରିକି ଆସି, ଏଇଟା ରାମଦାସ ଜାଣିଦେଲେ ଏ ଜୀବଟା କୃତାର୍ଥ ହେଇଗଲା, ଇଏ ଭଗବାନଙ୍କୁ ପାଇବା ପାଇଁ, ସେ ଖୋଲାମକୁ ଲଗେଇଦେଲେ ମୁଁ ଭଗବାନଙ୍କୁ ପାଇବା ପାଇଁ ଆଜ୍ଞା ଆସିନି, ମୁଁ ଗଣ୍ଡେ ଖାଇକି ରହିବା ନେଇକି ଆସି, କିଛି ଭଗବାନ ପାଇଗଲେଣି। ଆଉ ଯେଉଁମାନେ ଭଗବାନ ପାଇବା ପାଇଁ ତାଙ୍କ ପାଖରେ ରହିଥିଲେ, ଭଜନ ସାଧନ କରୁଥିଲେ, କଥା ଶୁଣୁଥିଲେ, ସେମାନଙ୍କ ରାସ୍ତା ଦୂରରେ ଅଛି, ଆହୁରି ସେ ଦେଖିନାହାନ୍ତି ପାଇନାହାନ୍ତି। ଗୁରୁ ଜାଣିଦେଲେ ଯେ ଭଗବାନ ଆଙ୍କୁ ଗ୍ରହଣ କରିନେଲେ, ୟାର ସରଳତା ଯୋଉ ଭକ୍ତିରେ ଯଦି ଅତି ଉଚ୍ଚ ଦର୍ଶନ କିଛି ଥାଏ, ସେ ହେଉଛି ସିମ୍ପ୍ଲିସିଟି। ମୋ ମନ ଭିତରେ କପଟତା ନ ଆସୁ, ମୁଁ ଜ୍ଞାନୀ ନ ହେଇପାରେ, ଡୁପ୍ଲିସିଏସନେସ୍ ମୋ ଭିତରେ ନ ପଶୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି, ଏ କପଟତା ରୂପକ ରାକ୍ଷସୀ କେବେ ମୋ ହୃଦୟ ଭିତରକୁ ନ ଆସୁ। ଆପଣଙ୍କର ସବୁ ସାଧନ ଭଜନକୁ ଚୁରମାର କରିଦେବ ଯେତେବେଳେ କପଟ ଆଶ୍ରୟ କରିବି। ଆଉ ରାମଦାସ ସେଠି କ'ଣ କଲେ ନା, ତାଙ୍କୁ ଗୁରୁ ଜାଣିଦେଉଛ ନା ଆରେଞ୍ଜମେଣ୍ଟ ଆଗଲି, ଭଗବାନଙ୍କୁ ଭେଟିଲାଣି, ତାଙ୍କୁ କେତେ ଦିନ ଛାଡ଼ିକି ଏକାନ୍ତରେ ପଳେଇବା। ଚେଲାମାନଙ୍କୁ କହିଲେ ଚାଲ ଯିବା, ଚାଲ ଇଏ ମଠ ସମ୍ଭାଳୁ, କିଏ ରାମା ମଠ ସମ୍ଭାଳୁ, ମଠ ସମ୍ଭାଳିବ କ'ଣ, ତା ତ ହୁଣ୍ଡା ଲୋକ, ଠାକୁର ସେବା ପାଇବ, ଠାକୁର ସେବାଟା ଭଗବାନ ସହିତ ପୁରା ପ୍ରଭୁଙ୍କୁ ପ୍ରାପ୍ତି କରେଇବେ ନା ଗୁରୁ। କେତେଦିନ ଛାଡ଼ିକି କଲେ, ଚାନ୍ସ ଗୋଟେ ଦେଲେ, ପଳେଇଗଲେ ଛାଡ଼ିକି, କହିଲେ ଆମେ ଯାଉଛୁ କେତେଦିନ ବୁଲିକି ଆସି। ତେଣୁ ଗାଁର ଯେଉଁ ଲୋକ ଥିଲେ ମଠକୁ ଆସନ୍ତି ସବୁ, ସେ ମଠକୁ ଆସିଲେନି, କାହିଁକି ଆସିଲେନି କହିଲେ, ରାମା ତାର ଘଣ୍ଟି ବଜାଉଥିବ ତ ବଜାଉଥିବ, ଆରତୀ କରୁଥିବ, ସିଏ ବଳିତା ପଡ଼ିସାରିବନି, ତାର ଘୁରଉଥିବ, ତାକୁ ଭଲ ଲାଗୁଛି ନା ଆରତୀ କରୁଛି, ତାର ଆରତୀ ମୁଁ ନୂଆ କରୁଛି ନା, ନୂଆ ପୂଜାରେ ଯିଏ କଥା ଭଲ ଲାଗେ ତାର କରୁଥିବ ତ କରୁଥିବ, ଘଣ୍ଟି ବାଜୁଥିବ ତ ବାଜୁଥିବ, ଭୋଗ ଲାଗିଥିବ ତ ଲାଗିଥିବ। କହିଲେ ପାଗଳାଟାକୁ ଗୁରୁଦେବ ଛାଡ଼ିକି ଯାଇଛନ୍ତି, ଏଇଟା ମଠ ଆଗରୁ ଟାଇମ ହିସାବରେ ଖୋଲେ, ଏଇଟା ଗୋଟେ ବାୟାଟା, ଏହା କହିକି କିଏ ଆ ମଠକୁ ଆଇଲେ, ଏ ମଠକୁ ଆସିଲେ କେହି ନାଇଲେ ଝାଡୁ ମାରିଲେନି, କେହି ରୋଷେଇ କଲେନି, ଇଏ କଣ କରି ଏକୁଟିଆ ହେଇଗଲା। ଏକୁଟିଆ ହେଇକି ଯିବ, ଭିକ ମାଗିକି ଆଣିବ, ଜାଳ ଆଣିବ, ରୋଷେଇ କରିବ, ଭୋଗ ଲଗେଇବ, କାହିଁକି ଗୁରୁ ଜାଣିକି ଏଟା କରିଛନ୍ତି, ଏ ସରଳ ଲୋକଟେ ପାଇଯାଉ ଭଗବାନଙ୍କୁ ଅତି ଶୀଘ୍ର, ତେଣୁ କଣ କରିବ, ତେଣୁ ସିଏ ଏକୁଟିଆ ଦଳ କରିବ, ରୋଷେଇ ବାସ ସାରିକି ଭୋଗ ଲଗେଇବ, ଡାକିବ ଆସ ବସ ବସ, ଠାକୁର ଆସିକି ବସିକି ଖାଆନ୍ତି। ଦିନେ ଦୁଇ ଦିନ ପରେ ରାଗିଲେ, କହିଲେ ଦେଖ ମୁଁ ସବୁ କରି ତୁମେ ବସିକି ଖାଇବ, ଭଗବାନ କଥା, କାରଣ ଗୁରୁ ଜାଣିଛନ୍ତି ନା ମତେ ତାଙ୍କ ୟାଙ୍କ ରିଲେସନସିପଟା କଂକ୍ରିଟ ହବା ଦରକାର। ଭଗବାନ ମୁଁ ଯେମିତି ଆପଣ ମୁଁ କହୁଛି ଆପଣ ହସୁଛନ୍ତି, ଆପଣ ହସିବେ ମତେ ଫିଲିଙ୍ଗସ ଆସିବ, ଭଗବାନ ସେଇଭଳି, ଭଗବାନ ବାସ୍ତବ ବସ୍ତୁ, ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତାପତ୍ରୟର ଅନୁମିଳନମ, ଦୁଃଖ କେତେ ପର୍ଯ୍ୟନ୍ତ ଜୀବନ ଯେତେ ବାସ୍ତବ ବସ୍ତୁ ତମେ ନ ଜାଣିବା, କୃଷ୍ଣ ହଉଛନ୍ତି ବାସ୍ତବ, ତାଙ୍କୁ ଜାଣିବାକୁ ପଡିବ, ତାଙ୍କ ସହିତ ସମ୍ବନ୍ଧ ରଖିବାକୁ ପଡିବ, ତାପତ୍ରୟର ଅନୁମିଳନମ, ଆଉ ତାପ ରହିବନି, ଦୁଃଖ ରହିବ, ନହେଲେ ଦୁଃଖ କେବେ ଯିବନି, ଆମର ବି ଦୁଃଖ ରହିବ, ଆପଣଙ୍କର ବି ଦୁଃଖ ରହିବ, ଜଗତରେ ଦୁଃଖ କେବେ ଯିବନି ଯେତେବେଳେ ବାସ୍ତବ ବସ୍ତୁଙ୍କ ସହିତ ଆମେ ସମ୍ପର୍କ ନ ରଖିବା। କହିଲେ ଆଜ୍ଞା ମୁଁ ମୁଁ ପାଣି ଆଣିବି, ରୋଷେଇ କରିବି, ଭିକ ମାଗିବି, ଆପଣଙ୍କ ବସିକି ଖାଇବେ, ସମସ୍ତେ ମିଶିକି ଆମେ କରିବା, ଯେମିତି ଇଷ୍ଟପୁଷ୍ଟି ହୁଏ, ସେ ଠାକୁରଙ୍କୁ କହିଲା। ଆଉ ରାମ ଜାଣିଦେଲେ ଇଏ ତ ବହୁତ ସରଳ ଭକ୍ତ, ତୁମେ କୁହ କିଏ କଣ କରିବ। କହିଲେ ଏଇ ଯୋଉ ବାନର ଅଛି କି ହନୁମାନ ଅଛନ୍ତି ମୂର୍ତ୍ତି ଅଛନ୍ତି ନା, ତାଙ୍କୁ କୁହ, ଦେଖନ୍ତୁ ଆମ ଆଗରେ ସିଏ ହେଲେ ବିଗ୍ରହ, ତା ଆଗରେ ସିଏ ହେଲେ ରାମ, ଆଗରେ ସିଏ ହେଲେ ସାକ୍ଷାତ ଭଗବାନ କଥା କହୁଛନ୍ତି ହନୁମାନ। କହିଲେ ଇଏ ଆଜ୍ଞା ଇଏ ତ ଗଛ ଛାଡ଼ି ପାରିବ, ଆକୁ ପଠାନ୍ତୁ ଶୁଖିଲା କାଠ ଆଣିବ, ମୁଁ ଆଉ ଯାଇପାରିବିନି ବଣକୁ। ଆଉ ଏଇ ଯୋଉ ମା ଅଛନ୍ତି, ଏ ଯୋଉ ବହୁ ଝିଅଟି ଅଛି ସୀତା, ଭୂଷଣ ମାଝିଏ ପରିବା ମଣିଆ କରିଦେବେ, ସମସ୍ତେ ଭାଗ କରିଦେଲେ, ଆଉ ମୁଁ ମୁଁ ଯିବି ଭିକ ମାଗିକି ଆଣିବି, ଆଉ ଲକ୍ଷ୍ମଣ ମତେ ସାହାଯ୍ୟ କରିବେ। ରାମ କହିଲେ ମୋର କଣ କାମ, ନା ତୁମର କିଛି କାମ ନାହିଁ, ତୁମେ ଖାଲି ବସିକି ଦେଖ ସମସ୍ତେ ସମସ୍ତେ କାମ କରୁଛନ୍ତି କି ନାହିଁ। ଆପଣ ଭାରି ରାମ ବହୁତ କୋମଳ ନା, କୋମଳ ଚିତ ଅତି ଦିନ ଦୟା ହେଲା, ବହୁତ ସୁନ୍ଦର ରାମଜୀ, ଶ୍ୟାମଲ କୋମଳାଙ୍ଗମ, ଶ୍ୟାମଲ କୋମଳାଙ୍ଗ, ବହୁତ ଧୀର ଶାନ୍ତ ପୁରୁଷ। ଏଇ ରାମାର ହୃଦୟରେ ସ୍ପିରିଚୁଆଲ ଜିନିଷ ଗୋଟେ ରିଭିଲିଂ ପ୍ରୋସେସ ନା, ଏଟା ଗୋଟେ ଇମାଜିନାରୀ ପ୍ରୋସେସ ନା, ରିଭିଲିଂ ପ୍ରୋସେସ, ସ୍ପିରିଚୁଆଲ ଜିନିଷଟା ଗୁରୁ ସମ୍ବନ୍ଧିତ କରିଦେଲେ ସେ ଦେଖିପାରୁଛନ୍ତି ରାମଙ୍କୁ, ଆଉ ତାଙ୍କୁ ଏତେ ଆନନ୍ଦ ଲାଗୁଛି। କହିଲେ ନା ତୁମେ ଖରା ଶୋଇପାରିବନି, ବହୁତ କୋମଳ ପିଲା, ଖାଲି ତୁମେ ବସ, ବସିକି ଦେଖିବ ସମସ୍ତେ ଠିକ ଠିକ ତାଙ୍କ କାମ କରୁଛନ୍ତି କି ନା, ଖାଲି ତୁମର କାମ ଏଇଟା, ଆଉ ସମସ୍ତେ ସେମିତି କଲେ ଆଉ ଗୁରୁ ଯାଇଛନ୍ତି। ଆଉ ରୋଷେଇ ସରିବ, ଭୋଗ ଲଗେଇବେ, କେମିତି ଭୋଗ ଲାଗେ, ଘଣ୍ଟି ବଜେଇ ଭୋଗ ଲାଗେ ନାହିଁ, ରୋଷେଇ ସରିବ ଆସନ ପକା ହେଇଯିବ, ଯେମିତି ଆମେ ଘରେ ବସିକି ଖାଉଛେ ସେଇଟା ହେଲା ଭୋଗ, ସମସ୍ତେ ସେମାନେ ଭୋଗ ଲଗେଇ ଖାଇବେ। ଏଇ ଦିନ ପେଟ ପୋଷିବା ପାଇଁ ଆସିଥିଲା, ବର୍ତ୍ତମାନ ରାମଙ୍କ ପେଟ ପୋଷୁଛି, ଗୁରୁ ଜାଣିଦେଲେଣି ନା, ଆଗରୁ ବୁଲି 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 ଆସିଲେ ରାମଦାସ ଆସିଲେ, ଆଗରୁ ଦେଖିଥିବେ ଆପଣମାନେ ସବୁ ମଠ ମାନଙ୍କରେ ଘର ମାନଙ୍କରେ ସବୁ କବାଟ, କାଠର କବାଟ ଥାଏ, ତା ଭିତରେ ଗୋଟେ ଛୋଟ ହୋଲ ହେଇଥାଏ, ମନ୍ଦିର ମାନଙ୍କରେ ମୁଁ ଗଞ୍ଜାମରେ ଦେଖିଛୁ, ମନ୍ଦିରଟା କେତେବେଳେ ବନ୍ଦ କରି ପୂଜାରେ ଯିବ କିଏ ଦେଖିବା ପାଇଁ ଚାହିଁବ ତ ସେ ହୋଲରେ ଦେଖିବ। ଗୁରୁ ଆସିକି ଦେଖୁଛନ୍ତି, ଏହା ଦିନ ବହୁତ ଦିନ ବିତି ଗଲାଣି, ଗୁରୁ ବୁଲି ବୁଲିକି ରାମଦାସ ଆସିକି ବୁଲି, ଏଇ ସରଳତାରେ ମୁଁ କହୁଛି ସରଳତା କେତେ ବଡ଼ ସମ୍ପତ୍ତି ଗୋଟେ। ରାମଦାସ ଆସିକି ତାହେଲେ ଦେଖୁଛନ୍ତି, ଆରି ସାଙ୍ଗରେ ବସିକି ଖାଉଛନ୍ତି, ସାଙ୍ଗରେ ବସି ବିଗ୍ରହ ବିଗ୍ରହ ନାହାନ୍ତି, ସବୁ ଭଗବାନ ହେଇଯାଇଛନ୍ତି, ବିଗ୍ରହ ବିଗ୍ରହ ନାହାନ୍ତି, ଭଗବାନ ଆଜି ବସିକି ଖାଉଛନ୍ତି, କଥା କହୁଛନ୍ତି, ହସୁଛନ୍ତି। ଆଉ ସମସ୍ତେ ଖାଇସାରିଲା ପରେ ରାମା କଣ କହୁଛି ନା, ପତ୍ରଟା ଆଜ୍ଞା ମୁଁ ଉଠେଇବି, ଦେଖନ୍ତୁ ତା ବିବେକଟା କେମିତିକା, ଆପଣମାନେ ଆଗରୁ ତ ପତ୍ର ଶାଳ ପତ୍ର ସବୁ ନା ପତ୍ରରେ, ପତ୍ରଟା ମୁଁ ଉଠେଇନି ବାହାର ପକେଇ, ଆପଣମାନେ କିଏ ପକେଇବେ, ଆପଣ ହାତ ଧୁଆ ଧୋଇ କରି ବସିବେ, ମୁଁ ପତ୍ର ପକେଇବି। ତେଣୁ ଏ ସବୁ ରାମଜୀ ସୀତା ସମସ୍ତଙ୍କ ପତ୍ର ଧରିକି ରାମା ଗେଟ୍ ପାଖକୁ ଗେଟ୍ ଖୋଲୁଛି, ଦେଖିଦେଲା ଗୁରୁ, ସେ ଗୁରୁଙ୍କୁ ପ୍ରଣାମ କରେ, ସେ ଗୁରୁଙ୍କୁ ପ୍ରଣାମ କରେ, ଗୁରୁ ଆଉ ପ୍ରଣାମ ନେଉନାହାନ୍ତି, ତୁ ପ୍ରଣାମ କଣ କରିବୁ ରେ, ତୁ ମୋ ବକ୍ଷର ରହିବୁ, ତୁମର ଚରଣ ତଳକୁ ଯିବୁନି, ମୋ ବକ୍ଷର ତୁ ରହିବୁ, ତୁ ଭଗବାନଙ୍କୁ ଯାହାଙ୍କୁ ଆମେ ବିଗ୍ରହ ସ୍ୱରୂପରେ ପୂଜା କରୁଥିଲୁ ତୁ ତାଙ୍କୁ ସାକ୍ଷାତ ମୃତ୍ୟୁମନ୍ତ କରିଦେଲୁ, ତ ସରଳତା ତୁ ଆସିଥିଲୁ ଦିନେ ମଠକୁ, ତୁ କହୁଥିଲୁ ମୋର ଖାଇବା ପାଇଁ ମୁଁ ଆସିଛି, ତେଣୁ ଗୁରୁ କୁଣ୍ଢେଇ ପକେଇଲେ, କହିଲେ ଯା ତୋ ଜୀବନ କୃତାର୍ଥ ହେଇଗଲା। ବହୁତ ବଡ ଦର୍ଶନ ଆମର ଯୋଉ ବୈଷ୍ଣବ ଦର୍ଶନ, ଏତେ ଦର୍ଶନ ରଖାଯାଇଛି ଆମର କୁଟିଳତାକୁ ଭାଙ୍ଗିବା ପାଇଁ, ଆମ ମନ ଭିତରେ ବହୁତ ସନ୍ଦେହ, ବହୁତ ପ୍ରକାର ଆର୍ଗୁମେଣ୍ଟ ନେଚର, ଲଜିକାଲ ନେଚର, ଡାଉଟଫୁଲ ନେଚର। ସେଥିପାଇଁ ଆଚାର୍ଯ୍ୟମାନେ ଏତେ କମେଣ୍ଟ୍ରି ଲେଖିଛନ୍ତି, ଆପଣ ଯାହା ପ୍ରଶ୍ନ ପଚାରେ ତାର ଉତ୍ତର ଦିଆ ହେଇପାରିବ। କିନ୍ତୁ ଲାଷ୍ଟ ଜିନିଷଟା କ'ଣ, ଏଇ ସରଳତା ବଢ଼େଇବା ପାଇଁ, ଭଗବାନ ଉପରେ ନିର୍ଭରତା ବଢ଼େଇବା ପାଇଁ। ଏ ସବୁ ଦର୍ଶନ ଜାଣିଲେ, ସବୁ କିଛି ଜାଣିଲେ, କିନ୍ତୁ ଆମର ସରଳତା ହେଲାନି, ପ୍ରଭୁ ଉପରେ ନିର୍ଭର ହେଲାନି, ଭକ୍ତି ଆଉ ପ୍ରାପ୍ତି ହେବାଟା କଷ୍ଟ ହେଇଯିବ। ମୁଁ ଏଇଠି ଆରମ୍ଭ କରିଥିଲି, ଚତୁର୍ବିଦା ଭଜନ୍ତେ ମାମ ଜନା ସୁକୃତି ନର୍ଜୁନ। ଆପଣମାନେ କେହି ବି ନିଜକୁ ହୀନ ବୋଲି ଭାବିବେନି, ଆମର ଖରାପ ଅଭ୍ୟାସ ଥାଇପାରେ, ଆମେ ସମସ୍ତେ ପ୍ରାକୃତ ସ୍ତରରୁ ଆରମ୍ଭ କରୁଛେ, କିନ୍ତୁ ଭବିଷ୍ୟତ ହେଉଛି ଉଜ୍ଜଳ, ଭବିଷ୍ୟତ ହେଉଛି ଉଜ୍ଜଳ, ଇଏ ବହୁତ ଉଜ୍ଜଳମୟ ମାର୍ଗ। ତେଣୁ ଆପଣମାନେ ସବୁ ପ୍ରଭୁପାଦଙ୍କର ଗ୍ରନ୍ଥ ପଢ଼ନ୍ତୁ, ମନ୍ଦିରକୁ ଆସନ୍ତୁ, ସତ୍ସଙ୍ଗ କରନ୍ତୁ, ଜପ ଭଜନ କରନ୍ତୁ, କିନ୍ତୁ ମନେ ରଖନ୍ତୁ କେମିତି ଆମେ ଅତି ଶୀଘ୍ର ପ୍ରସ୍ତୁତ ହେବା ଏ ଜଗତରୁ ବାହାରିକି ଯିବା ପାଇଁ। ଯେମିତି ରାମା ଭଗବାନଙ୍କୁ ପାଇଲେ ନା, ପ୍ରଭୁଙ୍କୁ ପାଇକି ପ୍ରଭୁଙ୍କ ପାଖକୁ ଯିବା, ଆମର ସରଳତା ଆଉ ଭଗବାନଙ୍କ ପ୍ରତି ଆଶ୍ରତା କେମିତି ଆମେ ବଢ଼େଇବା, ଏଇଟା ହିଁ ପ୍ରଭୁପାଦଙ୍କର ଶିକ୍ଷା। ପ୍ରଭୁପାଦ ସବୁବେଳେ କୁହନ୍ତି ଡିପେଣ୍ଡ ଅନ୍ କ୍ରିଷ୍ଣ, ହୋଲି ନେମ୍, ଡିପେଣ୍ଡ ଅନ୍ ହୋଲି ନେମ୍, ସବୁବେଳେ ଗୋଟେ ଜିନିଷ କୁହନ୍ତି, ଚାଣ୍ଡ ହରେ କ୍ରିଷ୍ଣ। ଏଇ ଗୁରୁଦେବ ଥିଲେ, ଆମେ ଯେତେବେଳେ ଥିଲୁ ଆମେ ଯେକୌଣସି ପ୍ରଶ୍ନ ପଚାରୁ, ଗୁରୁଦେବ ଦ୍ୱିତୀୟ ଉତ୍ତର କିଛି ଦିଅନ୍ତିନି, କେବଳ ଆଙ୍ଗୁଳି ଏମିତି ଦେଖି କହିବେ, ତୁମେ ଠିକଣା ନାମ କର, ଭଗବାନ ସବୁ ବୁଦ୍ଧି ଦେବେ। ତା ଅର୍ଥ ତୁମେ ନିର୍ଭର କର, ନିର୍ଭର କର, ଭଗବାନଙ୍କ ଉପରେ ଆଶ୍ରୟ କର, ବାହ୍ୟ ଜିନିଷ ନୁହେଁ କିଛି, କୌଣସି ଜିନିଷ ଭକ୍ତିରେ କୌଣସି ଜିନିଷ ବାହ୍ୟ ଜିନିଷ ଆମକୁ ବେଶୀ ସାହାଯ୍ୟ କରିବନି, ସମର୍ପଣଟା ସାହାଯ୍ୟ କରିବ, ଶରଣାଙ୍ଗତି ସାହାଯ୍ୟ କରିବ। ଡିପେଣ୍ଡ ହୁଅନ୍ତୁ ସବୁବେଳେ ଭଗବାନ, ପ୍ରଭୁ ଆପଣ ମୋ ଜୀବନ ପାଇଁ କ'ଣ ଯୋଜନା ରଖିଛନ୍ତି, କ'ଣ ମାଷ୍ଟର ପ୍ଲାନ ଗୋଟେ କହୁନାହାନ୍ତି କି, ମାଷ୍ଟର ପ୍ଲାନ, ଆମର ପ୍ଲାନ ମାଷ୍ଟର ପ୍ଲାନ ନୁହେଁ, ମାଷ୍ଟର ପ୍ଲାନ ପ୍ରଭୁ ରଖିଛନ୍ତି। ଆମକୁ କ'ଣ କରିବେ, ସଂସାରୀ କରିବେ କି ଭିକାରୀ କରିବେ କି ସାଧୁ କରିବେ କି ସୁଖୀ କରିବେ କି ଦୁଃଖୀ କରିବେ, ତାଙ୍କ ଯୋଜନା ହିସାବରେ ତାଙ୍କୁ ସମର୍ପଣ, ପ୍ରଭୁ ଆପଣ ଯେମିତି ଚଳେଇବେ ମୁଁ ଚାଲି, ବହୁତ ସରଳ ମାର୍ଗ। ତେଣୁ ଉତ୍ସାହରେ ସମସ୍ତେ ଆପଣମାନେ ଭକ୍ତି କରନ୍ତୁ, ପ୍ରଭୁପାଦଙ୍କର ଗ୍ରନ୍ଥ ପଢ଼ନ୍ତୁ, ମନ୍ଦିରକୁ ଆସନ୍ତୁ, ଆପଣଙ୍କୁ ନିଶ୍ଚିତ ପ୍ରଭୁ, ଆଉ ସଂସାର ତ କ'ଣ ଦୁଃଖ, ଆମ ସଂସାର ଦୁଃଖ କଥା କ'ଣ କହିବା ଆବଶ୍ୟକ କି ନାହିଁ ଆପଣମାନେ ଜାଣୁଛନ୍ତି। ତେଣୁ ଆପଣମାନେ କେମିତି ଭଲରେ ରହିବେ, ସୁଖରେ ରହିବେ, ଆଉ ଏଇ ଜଗତରୁ ବିଦାୟ ନେଇକି ସୁଖରେ ଯିବେ, ସେଥିପାଇଁ ପ୍ରସ୍ତୁତ ହୁଅନ୍ତୁ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, କୃଷ୍ଣ ବଳରାମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି। ଯଦି ଆପଣମାନଙ୍କ କିଛି ପ୍ରଶ୍ନ ଥାଏ, ଅଛି 15 ମିନିଟ୍, ଆପଣମାନେ କହିପାରନ୍ତି। ଭଗବାନ ଗୀତାରେ ଅର୍ଜୁନ ପଚାରିଲେ ନା ସେ କଥା, ଭଗବାନ ତାହେଲେ କହିଲେ ଅହଂ ସର୍ବଜ ଜ୍ଞାନ ଭକ୍ତାର ପ୍ରଭୁ ରେବଚ, ଯେତେବେଳେ ଭଗବାନ ଏଇ ଶ୍ଲୋକ କହିଲେ, ଆପଣ ଯଦି ଭକ୍ତା, ଆପଣ ଯଦି ମାଲିକ, ତାହେଲେ ଲୋକ ଦେବାଦେବୀ କାହିଁ ପୂଜା କରୁଛୁ। ଭଗବାନ ସାଙ୍ଗେ ସାଙ୍ଗେ କହିଦେଲେ, କାମସ୍ତେ ହୃଦ ଜ୍ଞାନ ପ୍ରପଦ୍ୟନ୍ତେ ଅନ୍ୟ ଦେବତା, ମଣିଷର କାମନା ଏତେ ଅଧିକା ହେଇଯାଉଛି, ସେ କଣ କହୁଛନ୍ତି ଦେବାଦେବୀ ଆମକୁ ଭଗବାନ ଏତେ ଶୀଘ୍ର ପୂରଣ କରିବେନି। ସତ, ଭଗବାନ ପୂରଣ କରିବେନି ନୁହେଁ, ଭଗବାନ ଯେମିତି ଛୋଟ ପିଲାଟା ସେ ଚକୋଲେଟ ଖାଇଦଉଛି, ପୁଣି ସାଙ୍ଗେ ସାଙ୍ଗେ ମାଗୁଛି, ଖାଇଦଉଛି ସାଙ୍ଗେ ସାଙ୍ଗେ, ଦୋକାନୀ ସାଙ୍ଗେ ସାଙ୍ଗେ ଦେଇଦେବ, ପଇସା ଦେଇଦେଲେ ମା ଦେବନି, 5ଟା ମାଗିଲେ ମା ଗୋଟେ ଦେବ। ଭଗବାନ କାମନାଟା ସେଇଭଳି ପୂରଣ କରିବେ, ଭଗବାନ ପାଖରେ ଅନ୍ଧକାର ନାହିଁ, ଡେରି ଅଛି, ଭଗବାନ ଦେଖିବେ ଇଏ ବହୁତ ବ୍ୟାକୁଳ ହଉଛି ନା, ବିଷୟ ଦେଇଦେଲେ କଷ୍ଟ ପାଇବ। ଆପଣମାନେ କେହି ଜଣେ ଭଗବାନଙ୍କର, ଯିଏ ବି ଆପଣମାନେ ଗୋଟେ ମାଳ ଜପ କଲେଣି, କେବେ ଆପଣ କହିପାରିବେନି ଆପଣଙ୍କର ଅଭାବ ଅଛି, ଅଭାବ ଥିଲା, ଅଭାବ ଲାଗିବ, ମୋର ପ୍ରାକ୍ଟିକାଲି ଦରକାର ଏତିକି ପଇସା, କିନ୍ତୁ କେମିତି ପୂରଣ ହବ, ନହେଲେ ତିଳକର ମାଳିର ମୂଲ୍ୟ ରହିବନି ଯେ, ବିଶ୍ୱମ୍ବର ସେ କେମିତି ହେବେ। କିନ୍ତୁ କାମନା ଯେହେତୁ ଲୋକଙ୍କର ଅଧିକା, ଆଉ ଧୈର୍ଯ୍ୟ ଶକ୍ତି ନାହିଁ, ସେମାନେ ଦେବାଦେବୀଙ୍କର ଶରଣରେ ଚାଲିଯାନ୍ତି, କିନ୍ତୁ ଭଗବାନ କହୁଛନ୍ତି ଅନ୍ତମନ୍ତମ ଫଲମତେ ସାମ ତଦ ଭଗବତୀ ଅଳ୍ପ ମେଦ ସାମ, ଦେବାଦେବୀ ମାନେ ଯେଉଁ ଫଳ ଦିଅନ୍ତି, ଅନ୍ତବତ୍ତୁମ ଫଲମତେ ସାମ, ରାବଣଙ୍କୁ କ'ଣ ଦେଇଥିଲେ, ହିରଣ୍ୟକଶିପୁ କିଏ ବର ଦେଇଥିଲେ, ବ୍ରହ୍ମା ଦେଇଥିଲେ, ରାବଣଙ୍କୁ କିଏ ଦେଇଥିଲେ, ଶିବ ଦେଇଥିଲେ, କଂସ କିଏ ଦେଇଥିଲେ, ମା ଦେଇଥିଲେ, କିନ୍ତୁ ଯେତେବେଳେ ଶେଷବେଳା ହେଲା ସମସ୍ତେ ବାଏ ବାଏ କରିକି ଚାଲିଗଲେ, ମା ବି ବାଏ ବାଏ କରିକି ଗଲେନି କଂସକୁ, କ'ଣ କରିଗଲେ, କଂସକୁ ଯଦି ଡିଲୁଜନ ମୋହରେ ପକେଇଲେ, କେବଳ ତାଙ୍କ ଇଷ୍ଟ ପକେଇଲେ, କିଏ କହିବେ ଦୁର୍ଗା ଦେବୀ ଅଷ୍ଟପୂଜା ହେଇଗଲେ ନା, କଂସ କମଳ ଦେବୀ ମାଙ୍କୁ ଦେଖିଲେ ନା ନାହିଁ, ମାଙ୍କୁ ଦେଖିବା ଛୋଟ କଥା କି, ମାଙ୍କୁ ଦେଖେଇଦେଲେ, କିନ୍ତୁ ମା କଣ କହିଦେଲେ, ତୋତେ ଯିଏ ହତ୍ୟା କରିବ ନା ଅଷ୍ଟମ ଗର୍ଭ ସେ କେଉଁଠି ଜନ୍ମ ହେଇଛନ୍ତି କହିଦେଲନି, ସେଇଠି ଅଛନ୍ତି ବୋଲି କହିବେନି, ଦେଖନ୍ତୁ ସାହାଯ୍ୟ କଲେନି, ଅନ୍ତବନ୍ତୁ ବୋଲନ୍ତେ ସାପ। ରାବଣ ତ ଆସିକି ପହଞ୍ଚିଲେ ନା, ରାମ ଯେତେବେଳେ ଯାଇକି ପହଞ୍ଚିଲେ ନା, ସୀତା କହୁଛନ୍ତି, ଏ ସତୀ କହୁଛନ୍ତି, ପ୍ରଭୁ ଟିକେ କହୁନା ରାବଣକୁ ଜଣେଇ ଦିଅ ରାମ ଆଇଲେଣି, ତାର ମୁଁ କେତେ ଥର ଜଣେଇଲିଣି, ଏବେ ସେ ଯାଉ, ଏଥର ରାମାୟଣର ଉଦ୍ଧାର ହଉ, ସିଏ ଯାଉ, ସେ ଯାଉ, କେବେ ବି ସିଏ ଲଙ୍କାପୁରୀ ଦେଇଥିଲେ, କିଛି ଜଣେଇଲେ ଅନ୍ତମତ୍ତମ ଫଲମ ତେଷ। କିନ୍ତୁ ମନେ ରଖିଥିବେ, ଦେବୀଙ୍କୁ ଅମାନନା କରିବେ, ଦେବାଦେବୀଙ୍କୁ ଅମାନନା କରିବେ, ଯେମାନେ ଦେବା ଆମେ ଦେବାଦେବୀଙ୍କୁ ଯୋଉ ପୂଜା କରିବା, ଗୋପୀମାନେ ଗୋପେଶ୍ୱର ମହାଦେବୀଙ୍କୁ ପୂଜା କରୁଥିଲେ, କାହିଁକି ପୂଜା କରୁଥିଲେ, କୃଷ୍ଣ ଭକ୍ତି ପାଇଁ, ସେମାନେ ଆମ ଭଳିଆ ବୈଷ୍ଣବ। ଶିବରାତ୍ରିରେ ଆପଣ ଶିବ ମନ୍ଦିରକୁ ଯାଇପାରନ୍ତି, କିନ୍ତୁ ଗୋଟିଏ ଭକ୍ତି ମାଗିବେ, ମୋତେ କୃଷ୍ଣ ଭକ୍ତି ଦିଅ। ଦୁର୍ଗା ପୂଜାରେ ଆପଣ ଦୁର୍ଗା ଦେବୀ ଅଛନ୍ତି, ପୂଜା ହଉଛନ୍ତି, ଆପଣ ସେ ବାଟେ ଯିଏ ପ୍ରଣାମ କରିବେନି, ନାଇଁ ଏ ଅପରାଧ। ଦେବାଦେବୀଙ୍କୁ ପୂଜା କରିବେ, ସେ ବୈଷ୍ଣବ ନା, ମାନେ ଅବମାନନା କରିବେନି, ସ୍ୱତନ୍ତ୍ର ପୂଜା କରିବୁନୁ, କିନ୍ତୁ ଅବମାନନା କରିବୁ। ଭଗବାନଙ୍କର ପୂଜା ହେଇଗଲା, ସମସ୍ତଙ୍କର ପୂଜା ହେଇଗଲା, କିନ୍ତୁ ଅବମାନନା କରିବେ, ପ୍ରଣାମ କରିବା ଦରକାର, ସେମାନେ ବୈଷ୍ଣବ ନା, ବୈଷ୍ଣବ ବୈଷ୍ଣବୀ, ଲୋକମାନଙ୍କର କାମନା ଜୋର, ସେଥିପାଇଁ ଦେବାଦେବୀ ପୂଜା କରନ୍ତି। କିନ୍ତୁ ମନେ ରଖିବା ଦରକାର, ଦେବାଦେବୀଙ୍କର ଦୁଇଟା କୃପା ଅଛି, କଣ କଣ ଜାଣିଛନ୍ତି, ଗୋଟେ ସକପଟ ଗୋଟେ ଅକପଟ। ଦେବାଦେବୀ ମାନେ କପଟ କରିକି, ଆମର ଏଇ ପ୍ରଭୁଙ୍କୁ ଯୋଉ ବସିଛନ୍ତି ସତପତି ପ୍ରଭୁଙ୍କର, ତାଙ୍କ ଗାଁରେ ମୁଁ ଯାଏ 8-10 ବର୍ଷ ଯାଇଛି, ଆଉ ଯାଇପାରୁନି, ସେଠି ଶିବଜୀ ଅଛନ୍ତି, ତାଙ୍କ ନାଁ ହଉଛନ୍ତି ଗୁପ୍ତେଶ୍ୱର ମହାଦେବ। ସେ ଶଗଡ଼ ପଛରେ ପଳେଇ ଆସିଥିଲେ, ଗୋଟେ ମାନେ ଏମିତି ସାଧାରଣ ପଥର ଭଳିଆ, ଏମିତି ଲିଙ୍ଗ ଆକୃତିର ନାହାନ୍ତି, ସାଧାରଣ ଯୋଉ ପାହାଡ଼ର ପଥର ଭଳିଆ। ମୁଁ ସେ ଗାଁ ଲୋକଙ୍କୁ ପଚାରେ କେମିତି ଆଇଲେ ଗୁପ୍ତେଶ୍ୱର ମହାଦେବ, ଲୋକ ଗୋଟେ କାଠ ଆଣିବାକୁ ଯାଇଥିଲେ, ବଳଦ ପଛରେ କାଠ, ବଳଦ କାନ୍ଧରେ କାଠ ବାନ୍ଧିଦିଅନ୍ତି, ସେ ଯୋଉ କାଠର ଦେହରେ ଲାଗିଯାଇଛି ପଥରଟା, ସେ ଲୋକଟା ବଳଦ ଅଟକି ଯାଉଛନ୍ତି, ସେ ଲୋକ ରାଗୁଛି, ଆରେ ବଳଦ ଓଜନ ହେଉଛି, ପଥରଟା କାହିଁକି ଅଟୋମେଟିକ ଲାଗିଯାଉଛି, ସେ ପଥରଟା ଯେତେ ଫୋପାଡ଼ ଦେଉଛନ୍ତି, ସେ ପଥର ଆସି ପୁଣି କାଠରେ ଲାଗିଯାଉଛି। ସେ ଆସିକି ଠାକୁର ସେଇଠି ରହିଲେ, ସେ ଗୁପ୍ତେଶ୍ୱର ମହାଦେବ, ସେ ଲୋକ ବହୁତ ମାନନ୍ତି, ବହୁତ ସୁନ୍ଦର ବିଶାଳ ଗୋଟେ ମନ୍ଦିର କରିଛନ୍ତି ଏବେ 2 ବର୍ଷ ଭିତରେ, ପୁରା ଗାଁଉଲି ଅଞ୍ଚଳ, ଆଉ ସେ ଲୋକମାନେ ବହୁତ ମାନନ୍ତି। ସେ ଆମର ଗୁରୁଦେବ ଜଣେ ଶିଷ୍ୟ ଅଛନ୍ତି ସେଠି, ତାଙ୍କୁ ଶିବଜୀ କହିଲେ ତୁମେ ଯାଅ ଏଇ ଇସ୍କନ ଭୁବନେଶ୍ୱର ମନ୍ଦିର, ଗୋଟେ ଭକ୍ତ ବିଗ୍ରହ ଦାସ ଆଜି ବି ଅଛନ୍ତି ଏଇଠି, ଆସିକି ଏଇଠି ରହୁଛ ନା କଣ, ଏଇଠି ଏ ଭୁବନେଶ୍ୱର ରହୁଛ, ସେ ଶିବଜୀଙ୍କ କଥା ଧାରଣା ପଡୁଥିଲେ, ମୁଁ ଆଜ୍ଞା କେମିତି ଟିକେ ଭଲ ରାସ୍ତାରେ ଯିବି, ଶିବଜୀ ତାଙ୍କୁ କହିଦେଲେ ଗୁପ୍ତେଶ୍ୱର ମହାଦେବ ତୁମେ ଯାଅ, ତୁମ ଗୁରୁ ଏଇଠି ଅଛନ୍ତି, ସେ ଅଛନ୍ତି, ଏଇ ଆସୁଛନ୍ତି, ଆପଣ ଦେଖିଥିବେ ଏଇଠି ଆସୁଛନ୍ତି, ସେ ଗୁରୁଦେବ ଶିଷ୍ୟ ଏବେ ଆସିକି ଭୁବନେଶ୍ୱର ରହୁଛନ୍ତି, ତାଙ୍କ ଦୁଇଟା ପୁଅ, ଶିବଜୀ ଦୟା କରୁଛନ୍ତି, ଆପଣ ଶିବଜୀ ନିନ୍ଦା କଲେ ଅସୁବିଧାରେ ପଡ଼ିଛି। ବୈଷ୍ଣବମାନେ ସ୍ୱତନ୍ତ୍ର ପୂଜା କରିବେନି, ସ୍ୱତନ୍ତ୍ର କାମନା କରିବେନି, କିନ୍ତୁ କେବଳ କହିବେ କୃଷ୍ଣ ଭକ୍ତି ଆମକୁ ଦିଅନ୍ତି, କିନ୍ତୁ ଅବମାନନା କରିବେ। ଶ୍ରୀ ଗୁରୁ ବୈଷ୍ଣବ ଆମ ପରମ୍ପରା ରହିଲା, କାରଣ ଗୁରୁ ସବୁବେଳେ ରହି ନ ପାରନ୍ତି, ଫିଜିକାଲି ନ ରହିପାରନ୍ତି, ତାଙ୍କ ଆସୋସିଏସନ୍ ନ ମିଳିପାରେ। ଯେଉଁମାନେ ଗୁରୁଦେବଙ୍କର ମନୋଭାବକୁ ଜାଣିଛନ୍ତି, ଗୁରୁଦେବଙ୍କର ପ୍ରିୟ, କାରଣ ଯେମିତି ବାହାର ଦୁନିଆରେ ଫ୍ରେଣ୍ଡସିପ୍ଟା ରହିଛି, ସ୍ପିରିଚୁଆଲ ଲାଇଫ୍ରେ ଫ୍ରେଣ୍ଡସିପ୍ ରହିଛି କି ନାହିଁ, ଫ୍ରେଣ୍ଡସିପ୍ ରହିଛି। ଯେଉଁମାନେ ଗୁରୁଙ୍କର ମନୋଭାବକୁ ଜାଣିଛନ୍ତି, ଗୁରୁଙ୍କର ଆଶ୍ରିତ ବା ଗୁରୁଦେବଙ୍କର ଗୁରୁ ଭାଇ ହେଲେ ବି ସେମାନେ ତାଙ୍କର ଗୁରୁଙ୍କର ମନୋଭାବକୁ ଜାଣିଛନ୍ତି, ସେମାନେ ଆମକୁ ଗାଇଡ୍ କରିପାରିବେ। ଗୁରୁ ତ ସବୁବେଳେ ରହିବେନି ଫିଜିକାଲି, ଗୁରୁଦେବ ଚାଲିଯିବେ, କିମ୍ବା ଗୁରୁଦେବଙ୍କର ସଙ୍ଗ ବି ଆମକୁ ମିଳିବନି, ଆମେ ଆସୋସିଏସନ୍ କା ସଙ୍ଗ କେମିତି ପାଇବେ, ପରମ୍ପରାଟା ଦେଖୁନାହାନ୍ତି, ହରି ଗୁରୁ ବୈଷ୍ଣବ। ଆଉ ଆମର ଗୀତରେ କଣ ରହିଲା, ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ସୀତା ହରି ଗୁରୁ ବୈଷ୍ଣବ ଭାଗବତ ଗୀତା, ଶ୍ରୀ ଗୁରୁନ୍ ବୈଷ୍ଣବାଂଶ ଅଲଗା ରଖାଇଗଲା, ବନ୍ଦେ ଅହମ୍ ଶ୍ରୀ ଗୁରୁ, ଗୁରୁଙ୍କୁ ଅଲଗା ରଖା ହେଲା, ଗୁରୁନ୍ ଶିକ୍ଷା ଗୁରୁ ଦୀକ୍ଷା ଗୁରୁଙ୍କୁ ଅଲଗା ରଖା ହେଲା, ବୈଷ୍ଣବ ବୈଷ୍ଣବମାନଙ୍କୁ ବି ରଖା ହେଲା। କାହିଁକି ବୈଷ୍ଣବମାନେ କଣ ଏଇ ତତ୍ଵ କେତେବେଳେ ଶୁଣିଲେ, ଫିକ୍ସ ଟପିକ ଶୁଣିଲେ ମତେ ଭଲ ଲାଗେ, ମୋ ମିକ୍ସ କଥା କହିବା ମତେ ବର୍ତ୍ତମାନ ମୋ ପାଇଁ ବଡ଼, ମୁଁ କୁଆଡେ ପଶିବି କୁଆଡେ ଭାରି ମୋର ହିସାବ ରହିବେ, ଗୋଟିଏ ଟପିକ ଉପରେ କହିବି ମତେ ଭଲ, ଆଉ ମିକ୍ସ ମିକ୍ସ କ୍ଲାସ କରିବା, ପବ୍ଲିକ କ୍ଲାସ କରିବା ମୋ ପାଇଁ ବର୍ତ୍ତମାନ ଗୋଟେ ହେଡ଼ାକ ହେଇଯାଉଛି। ବୈଷ୍ଣବ ଆଶ୍ରୟ କ'ଣ, ହରି ଆଶ୍ରୟ କ'ଣ, ଗୁରୁ ଆଶ୍ରୟ କ'ଣ, ଏଥିରେ କେମିତି ଆମକୁ କେମିତି ସହାୟ କରନ୍ତି, କିଏ କିଏ ସହାୟ ପାଇଥିଲେ, ଗୁରୁ ଆଶ୍ରୟ କିଏ ପାଇଥିଲେ, ହରି ଆଶ୍ରୟ କିଏ ପାଇଥିଲେ, କିନ୍ତୁ ନିହାତି ଆବଶ୍ୟକ, ନିହାତି ଆବଶ୍ୟକ।
ହଁ, ଦୁଃଖ
ହଁ ହଁ ଦୁଇଟା ଆଶ୍ରୁ ଥାଏ, ପ୍ରେମାଶ୍ରୁ ପ୍ରେମାଶ୍ରୁ ଗୁଡିକ ହଉଛି ଶୀତଳ, ପ୍ରେମାଶ୍ରୁ ଯୋଉଟା ଏଇଟା କଣ, ଏଇଟା ଗୋଟେ ତାପର ଆସୁଛି ନା ହୃଦୟଟା, ଯେମିତି ଆପଣ ଗ୍ରାଇଣ୍ଡିଙ୍ଗ କରୁଛନ୍ତି ଘିଅଟା, ମୁଁ ଆପଣଙ୍କୁ ଗୋଟେ କଥା କହିଦେଲେ ଆପଣ ବୁଝିଦେବେ, ତେଲଟା ଯୋଉ ଆପଣ ତେଲ ଖାଉନାହାନ୍ତି କି, ଗୋଟେ ହଟ୍ ଫେଷ୍ଟ, ଗୋଟେ ହଟ୍ ଫେଷ୍ଟ ଅଏଲ୍, କୋଲ୍ଡ ଫେଷ୍ଟ ଅଏଲ୍, ଗୋଟେ ମେସିନ୍ରେ ହଟ୍ କରାହଉଛି ଆଉ ଗୋଟେ କୋଲ୍ଡ ଫେଷ୍ଟ ଅଏଲ୍, ଘିଅଟା ଯୋଉ ଦେଖୁଛନ୍ତି ନା ମନ୍ଥନରେ ମନ୍ଥା ହଉଛି, ଗ୍ରାଇଣ୍ଡର୍ରେ ଘୁରା ହଉଛି, ଯେମିତି ସେଟା ଗରମ ସେ ସମାନ ଜିନିଷ ବାହାରୁଛି, ସେଇ ଅଏଲ୍ ଗୋଟେ ହଟ୍ ଫେଷ୍ଟ ଗୋଟେ କୋଲ୍ଡ ଫେଷ୍ଟ, ଯେମିତି ଦେଖୁନାହାନ୍ତି କି ଗୋଟେ ଗରମ ହଉଛି ଗୋଟେ ଥଣ୍ଡା ରହୁଛି, ସେଇ ଅଶ୍ରୁ କିନ୍ତୁ ଯେତେବେଳେ ଆମେ ଗୋଟେ ଦୁଃଖରେ ଆମେ କିଛି ରହୁଛେ, ସେଟା ଆମ ହୃଦୟକୁ ମନ୍ଥନ କରୁଛି, ଏଜିଟେସନ୍ ଆଣୁଛି, ସେନ୍ସେସ୍ ମାନେ ଏଜିଟେଟ୍ ହଉଛନ୍ତି, ବହୁତ ଦୁଃଖିତ ଆମେ ହଉଛେ, ସେଥିପାଇଁ ସେ ଅଶ୍ରୁଟା ଉଷ୍ଣ ଅଶ୍ରୁ। ପ୍ରେମାଶ୍ରୁ ଯୋଉଟା, ଯୋଉଟା ଭଗବାନଙ୍କ ଚିନ୍ତନରେ ଭଗବାନଙ୍କୁ ଦର୍ଶନ କଲାପରେ କୀର୍ତ୍ତନରେ ଶ୍ରବଣରେ କଥାରେ ଯୋଉ ଅଶ୍ରୁ ଆସେ, ସେଟା ଶୀତଳ ଅଶ୍ରୁ, ସେଥିରେ ଶରୀର ଉପରେ କିଛି ପ୍ରଭାବ ନାହିଁ, ସେଥିରେ ଦୁଃଖ କିଛି ନାହିଁ, ଆନନ୍ଦ, ସେଟା ଅଶ୍ରୁ, କିନ୍ତୁ ସେଟା ଆନନ୍ଦ ଆଶ୍ରୁ, ସେଥିପାଇଁ ଆମର କେତେବେଳେ ଲେଖାଯାଇନି ବୈଷ୍ଣବ ଟର୍ମରେ, ସେ ଲେଖା ହେଇଥିବ ଆନନ୍ଦାଶ୍ରୁ, ସେଥିପାଇଁ ଆନନ୍ଦାଶ୍ରୁ ଶୀତଳ, ଏ ଦୁଃଖାଶ୍ରୁ ସୁଇଚ ସେଇଠି ଅଛି, ଦେଖ ଗୋଟେ ଜିନିଷ ହଉଛି, ପ୍ରଭୁପାଦଜୀ ମହାରାଜ କହନ୍ତି ଆମେ ସବୁବେଳେ ମାୟାରେ ରହିଛେ, ବେଳେବେଳେ କୃଷ୍ଣଙ୍କ ଆଡ଼କୁ ଆସୁଛି, ଆମେ ସବୁବେଳେ ମାୟାରେ ରହିଛେ। ପ୍ରଭୁପାଦ ଜଣେ ପଚାରିଲା ଯେ ପ୍ରଭୁପାଦ ସେ ଡିବୋଟି ଫଲ୍ ଡାଉନ୍ ହେଇଗଲେ, ପ୍ରଭୁପାଦ କଲେଣି ତୁମେ ସବୁବେଳେ ଫଲ୍ ଡାଉନ୍ କଣ୍ଡିସନରେ ଅଛ, ବେଳେବେଳେ କୃଷ୍ଣ କନସିୟସନେସକୁ ଆସୁଛ, ଜୀବ ମନ ଭିତରେ କ'ଣ ରହିଛି, ମାୟାଟା ରହିଛି ନା, ଅନାଦି କାଳରୁ ରହିଛି ନା, ତେଣୁ ଗୋଟେ ଜିନିଷକୁ ଯେମିତି ଆପଣ ବାସନଟା ଦେଖିଛନ୍ତି ନା, ବାସନଟା ବହୁତ ଦିନ ମାଜିଲେନି, କ'ଣ ହେଇଗଲା, ସେଟା ପୁରା ସବୁ ପିତଳ ବାସନ ଦେଖିକି କେମିତି, ତାକୁ ବହୁତ କଷ୍ଟ କରିବାକୁ ପଡ଼େ, ଆମ ଅନାଦି କାଳରୁ ଆମର ବହୁତ ଦୋଷ ରହିଛି ନା, ସେଥିପାଇଁ ମହାପ୍ରଭୁ କହିଲେ ଚେତୋ ଦର୍ପଣ ମାଳ, ବାରମ୍ବାର ନାମ ସ୍ମରଣ କରିବାକୁ ପଡ଼ିବ, ଆଉ ଆସୋସିଏସନ୍ ମନ୍ଦିର କରିବାର ଉଦ୍ଦେଶ୍ୟଟା ଗୋଟେ ଅଲଗା କିଛି ନୁହେଁ, ଯେ ଲୋକମାନେ ଗୋଟେ ବହୁତ ଭାବନ୍ତି ନା, ପ୍ରାୟ ଲୋକମାନଙ୍କର ଧାରଣା ଇସ୍କନ୍ ମାନେ କେବଳ ଏମାନେ ଗୋଟେ ମନି ମାଇଣ୍ଡେଡ୍ ପର୍ସନ୍ସ, ଏମାନଙ୍କର ଟଙ୍କା, ସେମାନେ ଜାଣନ୍ତିନି ଏ ମନ୍ଦିରଟା କାହା ପାଇଁ କରାଯାଉଛି, ମନ୍ଦିରଟା କାହା ପାଇଁ କରାଯାଉଛି, ଏ ଲୋକମାନଙ୍କ ପାଇଁ, ଯେଉଁମାନେ ସଂସାରରେ ବହୁତ ଦୁଃଖ ପାଉଛନ୍ତି ସେମାନେ ଏଠିକି ଆସିବେ, ଏ ସଙ୍ଗ କରିବେ, ଗୋଟେ ମାୟାର ଯେଉଁ ପ୍ରଭାବ, ଆପଣ ଦେଖନ୍ତୁ ନା ମନ୍ଦିରରେ ଠାକୁର ଦର୍ଶନ କରୁଛନ୍ତି ଲୋକମାନେ କେମିତି ବସିକି ଦେଖୁଛନ୍ତି, କେତେ ଆନନ୍ଦ ଲାଗୁଛି ତାଙ୍କୁ, ଏତେ କଷ୍ଟ ପାଉଛନ୍ତି ସେମାନେ, କାରଣ ମାୟାର ଆକର୍ଷଣଟା ସବୁବେଳେ ରହୁଛି, ଏଇଟା ଆମ ମନ ଭିତରେ ଅଛି, ସେ ଜିନିଷଟା ଦେଖିଦେଲା ମାନେ ପଳେଇ ଆସିବ, ସେଇଟାକୁ ଦୂରେଇବା ପାଇଁ ଭଗବାନ ରଖାଗଲା, ନାମ କୀର୍ତ୍ତନ ରଖାଗଲା, କଥା ରଖାଗଲା, ଏଇଟା ଆଟ୍ମୋସ୍ଫିୟର ତିଆରି କରାଯାଉଛି, ଏଇ ବାତାବରଣଟା ନେଇକି ପୁଣି ଘରେ ତିଆରି କରିବା, ସେଥିପାଇଁ ଗୃହସ୍ଥ ବିବାହ ଲେଖି ଗୃହସ୍ଥ ହୁଅନ୍ତିନି, ଗୃହସ୍ଥ ଆଶ୍ରମ, ଆମର ପ୍ରଭୁପାଦ ଏଟାକୁ ସୋସାଇଟି କରିଛନ୍ତି, ମଠ କାହିଁ କଲେନି, ମଠରେ ବାବାମାନେ ରହି ସାଧନ କରନ୍ତି, ପ୍ରଭୁପାଦ ଏଟାକୁ ସୋସାଇଟି କାହିଁ କରିଛନ୍ତି, ଏଟା ଗୋଟେ କ'ଣ କୁହାଯାଏ କେନ୍ଦ୍ର, ଏଟା ଶିକ୍ଷା କେନ୍ଦ୍ର କାହିଁ କରା, ଆପଣମାନେ ଆସିବେ, ଆପଣମାନେ ଶିଖିବେ, ଆପଣଙ୍କ ଘରେ ସେଇ ଏନ୍ଭାରମେଣ୍ଟଟା କ୍ରିଏଟ୍ କରିବେ, ଘରେ ଗୋଟେ ଛୋଟ ମନ୍ଦିର କରିବେ, ସକାଳୁ ଉଠିବେ ମଙ୍ଗଳ ଆରତୀ କରିବେ, ଆପଣ ଉଠିପାରୁନାହାନ୍ତି 4 ଉଠିପାରିବେ, 5 ଉଠିବେ, ଗୁରୁ ପୂଜା ଟିକେ କରିବେ, ଭାଗବତ ଟିକେ ପଢିବେ, କାରଣ ଏଇ ଏନ୍ଭାରମେଣ୍ଟରେ ଆମେ ନ ରହିଲେ ପୁଣି ମାୟା ଧରି ନେବୁ, ଆଉ ତା ସହିତ ଭଗବାନଙ୍କର କଥା, ଦୁଇଟା ଜିନିଷ ପ୍ରୋଟେକ୍ସନ୍ ଦେବ, ଆପଣ ନହେଲେ ମାୟାକୁ ପଳେଇବ, କିଏ ବି ମାୟାକୁ ଯିବାଟା ଗୋଟେ ବଡ଼ ଜିନିଷ ନା, ମାୟା ଆମ ମନ ଭିତରେ ଅଛି, ଇନ୍ଦ୍ରିୟ ଭିତରେ ଅଛି, ଏଇଟା ଅନାଦି କାଳରୁ ରହିଛି, ଭୋଗବୃତ୍ତିରେ ଜୀବ ଛାଡ଼ିନି କେତେବେଳେ ପଟକିନ ପଳେଇବ ସେ, ତେଣୁ ଆପଣମାନଙ୍କୁ ଏଇପାଇଁ ସେ ଏଇ ସନ୍ଡେ ପ୍ରୋଗ୍ରାମ ଆଗରୁ ଡେଲି ଆମ ମନ୍ଦିରରେ ପ୍ରଭୁପାଦ କହିଛନ୍ତି ଡେଲି ହବ ଭାଗବତ କ୍ଲାସ ଗୀତା କ୍ଲାସ, କିନ୍ତୁ ପ୍ରଭୁପାଦ ଦେଖିଲେ ଡେଲି କି ଆସିପାରିବେନି କ୍ଲାସକୁ, ସେଥିପାଇଁ ସନ୍ଡେ ଫିଷ୍ଟ ପ୍ରୋଗ୍ରାମ ବିଦେଶରୁ ଆରମ୍ଭ ହେଲା, ବର୍ତ୍ତମାନ ଇଣ୍ଡିଆରେ ସେଇଟା ହେଉଛି, କ'ଣ କରାଯିବ, ଇଣ୍ଡିଆ ଲୋକ ବି ସମୟ ନାହିଁ, ଆପଣମାନେ ଡେଲି ଆସିପାରିବେ, ପିଲା ଛୁଆଙ୍କୁ ସ୍କୁଲ ପଠାଇବାର ଅଛି, ରୋଷେଇ କରିବାର ଅଛି, କିନ୍ତୁ ଏଟା ଡେଲି କାର୍ଯ୍ୟ, ତେଣୁ ଡେଲି କିନ୍ତୁ ଭାଗବତ ପଢିବେ ଘରେ, ଡେଲି କଥା ଶୁଣନ୍ତୁ, ଭାଗବତ ଟିକେ ପଢନ୍ତୁ, ନାମ ଟିକେ କରନ୍ତୁ। ଆଉ ଦ୍ୱିତୀୟ ଆପଣଙ୍କୁ ଗୋଟେ ଏ ଉତ୍ତର ମୁଁ କହୁଛି, କାରଣ ଗୋଟେ ପ୍ରଶ୍ନ ବହୁତ ପ୍ରକାର ଦିଗ ରହିଛି, ଆପଣ ଯୋଉ ପ୍ରଶ୍ନ ପଚାରୁଛନ୍ତି ଛୋଟ ଛୋଟ ପ୍ରଶ୍ନ ନୁହେଁ, ତାର ଦିଗ ବହୁତ ରହିଛି। ଆଉ ଜଣେ କହିବ ତାହେଲେ ମୁଁ ତ ବହୁତ ଦିନ ହେଲା ଭର୍ଜନ କରୁଛି, ମୁଁ ଦେଖୁଛି ପୁରୁଣା ଭକ୍ତମାନେ ସେଭଳି ସେ ମାୟାରେ ରହିଛନ୍ତି ନା, ମାୟାର କିଏ ରହିଛି ଜଣାପଡ଼ିବନି। ଯେତେପର୍ଯ୍ୟନ୍ତ ଯୁଦ୍ଧ ଲାଗିଛି ଭକ୍ତିଟାକୁ ସେ ଛାଡ଼ି ନାହିଁ, ସେପର୍ଯ୍ୟନ୍ତ ଆପଣ ତ କହିପାରିବେନି ସେ ପରାସ୍ତ ହେଇଗଲ। ଯେତେବେଳେ ଆପଣଙ୍କର ମୋର ଯୁକ୍ତି ଚାଲିଛି ତ ଜୟ କାହାର ହେଲା କହିପାରିବ? ଆପଣଙ୍କ ମୋର ଫାଇଟିଂ ଚାଲିଛି କିଏ ଜୟ କଲା କହିପାରିବ? ସେଭଳି ଯେତେପର୍ଯ୍ୟନ୍ତ ଭକ୍ତ ଆଚାର୍ଯ୍ୟଙ୍କର ନିୟମ ମାନିକି ସେ ଜପ କରୁଛି ଭଜନ କରୁଛି, ତାକୁ କୁହାଯାଇପାରିବନି ଯେ ସେ ମାୟା ଦ୍ୱାରା ପରାସ୍ତ ହେଇଗଲାନି ବୋଲି। ଯିଏ ଷୋଳମାଳା ଜପ ନ କଲା, ପ୍ରସାଦ ସେବନ ନ କଲା, ଭାଗବତ ନ ପଢିଲା, ସେ ପଳେଇବ ମାୟା, ସେ ମାୟା ଦ୍ୱାରା ଗ୍ରସ୍ତ ହେଇଗଲା। କିନ୍ତୁ ଜଣେ ଯଦି ଏଟା କରୁଛି, ତା ଭିତରେ ଯଦି ଯାହା ମାୟାର ଥଟ୍ସ ଆସୁଛି, ତା ମାନେ ସେ ବର୍ତ୍ତମାନ ଫାଇଟିଂ ଚଲେଇଛି, ତାକୁ ଡିଫିଟ୍ ବୋଲି କୁହା। ଆଉ ଏଟାକୁ ଆମେ ଜୀବନ ସାରା କରିବାକୁ ପଡିବ। ଆଉ ଯେତେବେଳେ ବଳବାନ ଆମେ ହେଇଯିବା, ମାୟା ପିଛନେ ରଖି କୃଷ୍ଣ ପାନେ ଯାଏ, ଭଜିତେ ଭଜିତେ ସେଇ ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ, ମାୟା ପଛରେ ରହିଯିବ, ବର୍ତ୍ତମାନ ମାୟା ଆଗରେ ଅଛନ୍ତି। ବଳବାନ ହେଇଯିବା, ସାଧୁଗୁରୁ କୃପା ପାଇବା, ଏକ ଇଏ ବହୁତ ଦିଗ, ମାୟାକୁ କେମିତି ଉଦ୍ଧାର ହେବେ, କଣ କଣ ସବୁ ଅଛି ପ୍ରଶ୍ନ। ସେଟା ସମସ୍ତଙ୍କ ପାଇଁ ଲେବୁଲ ରହିଛି। ମୁଁ ଭଲ, ଇଏ ବହୁତ ସୁନ୍ଦର ପ୍ରଶ୍ନ, ମୁଁ ପ୍ରଶ୍ନ ଉତ୍ତର ସେକ୍ସନ୍ ଟିକେ ଭଲ ପାଏ। ଆଜିକାଲି ମୋତେ କଥା କହିବା ବହୁତ କଷ୍ଟ ହେଇଗଲାଣି କାହିଁକି, କାରଣ ସେ ଭକ୍ତ କେମିତିକା, କେଉଁଠି ଆସୁଛନ୍ତି, କେମିତି ଷ୍ଟାଣ୍ଡାର୍ଡରେ, କେମିତି କଣ କହିବାକୁ ପଡିବ, କାରଣ ଯେଉଁ ଯେଉଁ ପେଣ୍ଡାଲରେ ଆମେ କଥା କହୁ ସେ ଭକ୍ତଙ୍କୁ ଜାଣିଦେବୁ, ସେଇଠି କଥା କହିବାଟା କଷ୍ଟ। ଆଉ ଗୋଟେ ଗୋଟେ ଦିନ ପ୍ରୋଗ୍ରାମରେ ଆସିକି ସେ ଭକ୍ତ ନୂଆ ଭକ୍ତଙ୍କୁ ଦେଖିବୁ, କଣ କହିବୁ? ଏ ବହୁତ ସୁନ୍ଦର ପ୍ରଶ୍ନ, ଏଗୁଡ଼ିକ ଏଗୁଡ଼ିକ ଦାର୍ଶନିକ ପ୍ରଶ୍ନ, ଫିଲୋସଫିକାଲ କୋଶ୍ଚେନ୍, ଯେ ଜଣେ ଭକ୍ତ ଆଜି ତିଲକ ଭୁଲରେ କରିନି, ତାର ଯେ ମୃତ୍ୟୁ ହେଇଗଲା, ତମର କଣ ସେ ଟଙ୍କାକୁ ପଳେଇବ? ଜଣେ ଭକ୍ତ ଜୀବନ ସାରା ତିଳକ କରିଛି, ତାର ମାଳି କଣ୍ଠି ଖୋଲିବାକୁ ପଡିବ ମୃତ୍ୟୁ ସମୟରେ, ତାହେଲେ ତାର କଣ ଗତି ହବ? ପ୍ରଭୁପାଦ ଗୋଟେ ଶବ୍ଦ କହିଛନ୍ତି, ଆମେ ଏସବୁ କରୁଛେ କୋଉଥି ପାଇଁ? କୃଷ୍ଣ ଚେତନା ପାଇଁ। ଯିଏ ଏତେ ଦିନ ତିଳକ କରିଛି, ଯିଏ ଏତେ ଦିନ ମାଳି ଜପ କରିଛି, ଯିଏ କଣ୍ଠି ମାଳା ଜପ କରିଛି, ସେ ଲାଷ୍ଟ ମୁହୂର୍ତ୍ତରେ ନ କରିପାରିଲେ ତା ଫଳ ମିଳିବନି। ପ୍ରଭୁପାଦ ଗୋଟେ ଉଦାହରଣ ଦଉଛନ୍ତି, ବିଶ୍ୱନାଥ ଚକ୍ରଧର ତାଙ୍କ ଟୀକାର ଉଦାହରଣ ଦେଇଛି, କଣ୍ଠି ତିଳକ ମାଳି ଥିଲେ ବି ଜଣେ ମୃତ୍ୟୁ ତଳେ ବରଣ କରୁଛି, ତାର କେଉଁ ଗତି ହେଉଛି କିଏ ଜାଣିବ? ଆମେ ଜାଣିପାରିବେ କି ଆମେ ଆମ ଚେତନା କେଉଁଠି ରହୁଛି? କେବଳ ଭଗବାନ ଜାଣନ୍ତି। ଗୋଟେ ଜୀବର କଣ ଗତି ହବ କେବଳ କୃଷ୍ଣ ହିଁ ଜାଣନ୍ତି। ଆଉ ଗୋଟେ କଥା ମନେ ରଖିଦିଏ, ଭଗବାନ ଯଦି କହିଲେ ନା ପ୍ରତ୍ୟବାୟ ସ୍ୱପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ, ସେ ଜୀବନ ସାରା ତିଳକ କରିଛି, ଜୀବନ ସାରା କଣ୍ଠିମାଳା ପିନ୍ଧିଛି, ସେ ନ ପିନ୍ଧି ପାରିଲେ ଯେ ଭଗବାନ ତାକୁ ନରକକୁ ପଠେଇଦେବେ, ଏଇଟା ମାନେନି। 99% ଗୋଟେ ଆପଣ ଯୁକ୍ତିର ମୁଁ ଉପରାସ୍ତ କରିବି, 99% ଗୋଟେ ପିଲା 98% ରଖିଛି, ତାର 99% ହେଇଗଲେ ସେ ବେଷ୍ଟନେଣ୍ଟ ପାଇବ, କିନ୍ତୁ ସେ ଗୋଟେ ଛୋଟ ଭୁଲ କରିଦେଇ, ଯେଉଁଥିପାଇଁ ତାକୁ 1 ତାର ସବୁ ଏ ଯେଉଁମାନେ ବେଷ୍ଟନେଣ୍ଟ ପାଇଁ ତାଙ୍କ ଖାତା ଗୁଡ଼ା ବହୁତ, ମୁଁ ତ ଏତେ ପାଠ ପଢ଼ା, କିନ୍ତୁ ମୁଁ ଯାହା ସବୁ ଶୁଣିକି ସବୁ ମନେ ରଖେ, ସେମାନେ ଖାତାକୁ ବହୁତ ସ୍କୁଟିନାଇଜ କରାଯାଏ, କାରଣ ଗୋଟେ ମାର୍କରୁ ସେ କମିଯାଉଛି 10th ଭିତରୁ, ତାର ଯଦି ମ୍ୟାଥମେଟିକ୍ସରେ ଗୋଟେ ଛୋଟ ଭୁଲ କରିଦେଇଛି, ତାକୁ ସେଥିପାଇଁ ମାଷ୍ଟର 2 କାଟିଦେଇଛି, କିନ୍ତୁ ତାର ଆକ୍ଚୁଆଲି 10th ବେଷ୍ଟନ୍ଥ ପିଲାଟା କ'ଣ କରାଯିବ ସେଠି ଜାଣିଛନ୍ତି ଆପଣ? ଆମେ ସବୁ ଟିଚରମାନଙ୍କ ପାଖରେ ଅଛୁ, ହଷ୍ଟେଲରେ ଥିଲୁ ନା, ତ ଗ୍ରେସ୍ ମାର୍କ ଦିଆଯିବ, ସବୁ ପେପର ବଢ଼ିଆ କରିଛି, ଗୋଟିଏ ଛୋଟ ଭୁଲ ପାଇଁ ତାକୁ 2 କାଟିପାରିବେନି। ଜଣେ 29 ରଖିଦେଇଛି, ସବୁ ପେପର ତାର କ୍ଲିଅର ହେଇଛି, 30 ଦେବା ପାଇଁ କମ୍ପଲସରି, ଟିଚର ଇଜ୍ ବାଉଣ୍ଡ। ଆପଣମାନେ ଆମେ ଟିଚର କଥା ରହିଥିଲୁ ଦେଖିଛୁ, ହେଡ଼ମାଷ୍ଟରଙ୍କୁ ନେଇ ଦେଖିବେ, ସାର୍ ସବୁ ପେପର ଭଲ କରିଛି, ଏଥର 29 ନାଇଁ ତ ପାସ୍ କରୁ, ବୋର୍ଡ କିଛି କହିପାରିବନି। ଯଦିଓ ରାଇଟ୍ସ ରହିଛି ଟିଚରର, ସେ କାଟି କରିପାରିବନି, ଯେହେତୁ ଷ୍ଟୁଡେଣ୍ଟ ସିରିୟସ, ସିଏ ଅନୋଇଙ୍ଗଲି କରିଦେଇପାରେ, କାରଣ ଏତେ ଗୁଡ଼େ ଗମ୍ଭୀର ଭାବରେ ସବୁ କାମ କରିଛି ଗୋଟେ ଭୁଲ ପାଇଁ, ତାକୁ ଜୀବନ ସାରା ଯିଏ ଏତିକି ସମର୍ପଣ କରିଛି, ଆଜି ଗୋଟେ ଛୋଟ ଭୁଲ କରିଦେବ ବୋଲି କ'ଣ ତାକୁ ଭଗବାନ ଇଏ କରିଦେବେ? ନାଇଁ 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 ନାଇଁ, ତାହେଲେ ତାର ଭକ୍ତର ମୂଲ୍ୟ କ'ଣ ରହିବ? ନାଇଁ। ଆଉ ଗୋଟେ ସବୁ ମନେ ରଖିଥିବେ, ସମୟ କାଳ ପରିସ୍ଥିତି। ତାର ଅର୍ଥ ଏଇଟା ନୁହେଁ ଯେ ମୁଁ ଯେମିତି କହିଲି ତିଳକ କରିବା, ତାର ଅର୍ଥ ନୁହେଁ ଯେ ଜଣେ ତିଳକ କରିଗଲେ ବହୁତ ଚ୍ୟାଲେଞ୍ଜେସ୍ ଫେସ୍ କରୁଛି ଅଫିସରେ, ତାକୁ ବହୁତ କ୍ରିଟିସାଇଜ୍ ହେବାକୁ କରୁଛି, ସେ ବହୁତ ତାର ରଜଗୁଣ ବଢ଼ୁଛି, ଲୋକ ଯୁକ୍ତିତର କରୁଛନ୍ତି, ଠିକ ଅଛି ଆପଣ ନ କରିପାର, କିନ୍ତୁ ଜପ କରିବା ସମୟରେ ଘରେ ରହିବା ସମୟରେ କରିବେ। ଯଦି କେହି କିଛି କହୁନାହାନ୍ତି ଆପଣଙ୍କର ସେତିକି ମାନେ ଯାହା କୁହନ୍ତି ମାଇଣ୍ଡ ବାଲାନ୍ସ କରିପାରୁଛନ୍ତି କରିବେ, କିଛି ଅସୁବିଧା ନାହିଁ। କାରଣ ବର୍ତ୍ତମାନ ସମୟ ସମାଜ ହିସାବରେ ଆପଣଙ୍କୁ ବଞ୍ଚିବାକୁ ପଡ଼ିବ। ଆମେ ସାଧୁସନ୍ଥ ହେଇଗଲୁ, ଆମର ଗୋଟେ ସାଇଡ୍ ରହିଲା, କିନ୍ତୁ ଆପଣମାନେ ଗୋଟେ ପରିବାର ଭିତରେ ରହୁଛନ୍ତି, ସମାଜ ଭିତରେ ରହୁଛନ୍ତି, ଧନ ବି କିଛି କମେଇବାକୁ ପଡ଼ିବ, ଫ୍ରେଣ୍ଡସିପ୍ କିଛି ଅଛି, ସବୁ ଭକ୍ତି ନେଇକି କଲେ ବି ଗୋଟେ ବାଲାନ୍ସିପ୍ ଲାଇଫ୍ ଦରକାର। ଯେଉଁମାନେ ଦୃଢ଼ ହେଇଯିବେ ସେମାନେ କରିପାରିବେ, କିନ୍ତୁ ବୃଦ୍ଧା କେବେ ଯିବନି, ଭକ୍ତିର କୌଣସି ଜିନିଷ ବୃଦ୍ଧା ଯିବନି, ଏଇଟା ମନେ ରଖିଥିବେ। କୌଣସି ଜିନିଷ ଆପଣ ଆଜି ବର୍ଷେ ଆସିଛନ୍ତି ଆପଣ ଆସିପାରିବେନି, କିନ୍ତୁ ଏତେ ଦିନ ପ୍ରସାଦ ପାଇଛନ୍ତି, ହରିନାମ କରିଛନ୍ତି, ଭାଗବତ ପଢ଼ିଛନ୍ତି, ଏଇଟା ଆପଣଙ୍କୁ ବହୁତ ବଡ଼ ଫଳ ଦେବ, ସେଇଟା ଆପଣ ବୁଝିପାରିବେନି, ପରେ ବୁଝିବେ। ଅକ୍ଷୟ ଅସ୍ୱୀକୃତି ଏଇଟା ଭକ୍ତି। ନାଇଁ ଏଇଟା ଏଇଟା ଗୋଟେ ପ୍ରବାଦ ହେଇଗଲାଣି ବର୍ତ୍ତମାନ, ଆମେ ସରଳ ହେଲେ ଲୋକ ଆମକୁ ଠକେଇଦେବେ, କିନ୍ତୁ ମତେ ଆପଣ କେବେ ଉଦାହରଣ ଦେଇପାରିବେନି, କେବେ ଆପଣ ଯଦି କିଏ ଠକେଇଥିବ ଆପଣ ଜୀବନ କିଛି ଲସ୍ ହେଇନି। ସରଳତା ଗୋଟେ ଏଭଳି ମୂଲ୍ୟ, ସରଳତାରେ ଭଗବାନ ବସ ହେଇଯାନ୍ତି, ସରଳ ଲୋକକୁ କେହି ଠକାନ୍ତିନି, ସରଳ ଲୋକ ପାଖରେ ସମସ୍ତେ ଠକିଯାନ୍ତି। ଆମେ ଯେଉଁ ଭାବୁଛେ ନା ତାର ଜମି ନେଇଗଲେ ହଡପ କରି, ଆମେ କୁହନ୍ତି ନାଇଁ କି ତା ଜମି ସରଳତାରେ ସେ ଲୋକଟା ଦେଇଦେଲେ, ତାକୁ ହଡପ କରି ନେଇଗଲେ, ତା ଜମି ନେଇଗଲେ, ତା ଟଙ୍କା ନେଇଗଲେ, ତାକୁ ଫେରେଇଲେନି, ସେ ଲୋକର କେବେ ଲସ୍ ହବନି, କୌଣସି ସରଳ ଲୋକର କେବେ କ୍ଷତି ହବନି, କାହିଁ କ୍ଷତି ହବନି, ସରଳତା ଅଛି ମାନେ ସେ ଧର୍ମ ପଥର ଅଛି କି ନାହିଁ, ତାକୁ ପ୍ରୋଟେକ୍ସନ୍ ମିଳେ। ଆଉ ମତେ କୁହନ୍ତୁ ଚତୁର ଲୋକ କଣ ପ୍ରଫିଟ୍ ପାଇଛି, ଦେଖେଇ ପାରିବେ ମତେ, ଯେଉଁମାନେ ଅନ୍ୟର ଧନ ନେଇଛନ୍ତି, ଅନ୍ୟକୁ ଠକେଇଛନ୍ତି, ତାଙ୍କର କଣ ଲାଭ ହେଇଛି, ତାଙ୍କର ଲାଭ ହେଇଗଲା ପିଲା ଛୁଆଙ୍କର କଣ ହେଇଥିବ ଦେଖନ୍ତୁ। ମୁଁ ଭୁକ୍ତଭୋଗୀ ସବୁ, ମୁଁ ସବୁ ଦେଖିଛି ଆଉ କହୁଛି, ମୁଁ ଥିଓରିଟିକାଲ ବିଶେଷ କହିବା ପାଇଁ ବର୍ତ୍ତମାନ ଚାହୁଁନି, ପ୍ରାକ୍ଟିକାଲ କଥା ମୁଁ କହୁଛି, ମୁଁ ଦେଖିଛି ସରଳ ଲୋକମାନଙ୍କର କଣ ହେଇଛି, ଯେଉଁମାନେ ସରଳ ସେମାନେ କିନ୍ତୁ ଭଗବାନଙ୍କୁ ପାଇଛନ୍ତି। ସରଳ ଲୋକଙ୍କର ଆପଣ ଆପଣ ଦେଖିବେ ନା, ଆପଣ ଯାଉଛନ୍ତି କି ଆପଣଙ୍କୁ ତ ଅଧିକା ପଇସା କିଏ ନେଇଗଲା, ଆପଣ ଭାବି ମୋର ସେ ଲୋକଟା ମତେ ଠକେଇ ଦେଲା, ଆଉ ନା ଆପଣ ଠକିଲେନି, ସମାଜ ଦରବାରରେ ଆପଣ ଠକିଗଲେ, କିନ୍ତୁ ଭଗବାନ ଦରବାରରେ ଆପଣ ଠକିନାହାନ୍ତି, ଭଗବାନ କୁବାଟ ଆପଣଙ୍କୁ ଦେଇଦେବେ। କେବେ ବି ଜଣେ ସରଳତା ଆଚରଣ କରୁଥିବା ବ୍ୟକ୍ତି କେବେ ବି ସଂସାର ଦୁଃଖରେ ରହିବେନି, ଆଉ ସରଳତାରେ ହିଁ ଶାନ୍ତି ରହିଛି, ସେ ଲୋକ ଶାନ୍ତିରେ ସବୁବେଳେ ରହିବ, ଆଉ ଠକେଇବା ଲୋକ ସବୁବେଳେ ଭୟରେ ରହୁଛି, ସେ ଭୁଲ କରିଛି ନା, ଧର୍ମକୁ ଭାଙ୍ଗିଛି ନା, ଦୁର୍ଯ୍ୟୋଧନ ଭୟରେ ରହୁଥିଲା, ବାଘ ସିଂହ ସାଙ୍ଗରେ ରହୁଥିଲେ ପାଣ୍ଡବ ମାନେ, ଦୁର୍ଯ୍ୟୋଧନ ରହୁଥିଲା ରାଜକୋଷରେ, ଏ ରାଜଦରବାରରେ ଜଗୁଥିଲେ ତାକୁ ସୋଲଜର ମାନେ, ଭୟ ତାର ଥିଲା, ପାଣ୍ଡବ ମାନଙ୍କର ନଥିଲା, କାରଣ ପାଣ୍ଡବ ମାନେ ଭୁଲ କରିନାହାନ୍ତି, ତାଙ୍କ ପ୍ରତି ଅନ୍ୟାୟ ହେଇଛି କି ନାହିଁ, ବିଜୟ ତାଙ୍କର ହବ। ଆପଣଙ୍କୁ ଯିଏ ବି ଠକିଛି ଆପଣ କିଛି ବ୍ୟସ୍ତ ହୁଅନ୍ତୁନି, ସରଳ ଲୋକ କିଏ ଠକି ପାରନ୍ତିନି, ସରଳ ଲୋକ ପାଖରେ ସମସ୍ତେ ଠକି ଯାଆନ୍ତି, ମୁଁ ସବୁବେଳେ କୁହେ, ତାର ଏତେ ଧର୍ମର ବଳ ଭଗବାନ ତା ଆଗରେ ମଥା ଝୁଙ୍କି ଦିଅନ୍ତି, ଆମକୁ ଠକିବ କି, ସିଏ ଠକି ଚାଲିବ ଆମ ପାଖରୁ, କିନ୍ତୁ ସରଳ ତ କେବେ ଛାଡ଼ିବେ, ଆଜ୍ଞା ଠକ ଲୋକ ସବୁବେଳେ ଠକେଇବେ, ସରଳ ଲୋକ ସବୁବେଳେ ତା ସରଳତା ମେଣ୍ଟେନ୍ କରିବ। ଆମେ ଆମ ଧର୍ମ କାହିଁକି ଛାଡ଼ିବା, ଆମେ କେବେ ଛାଡ଼ିବା, କାରଣ ଆମେ ଏଇଟାକୁ ଛାଡ଼ିଦେବା ଜୀବନରେ, ଯଦି ସଂସାର ବେଶୀ ଲୋକ ଦୁଃଖୀ ଥାନ୍ତି କୋଉଥି ପାଇଁ, ଗୋଟିଏ ପାଇଁ ଜାଣିଛନ୍ତି ନା, ନ ଖାଇବା ଦୁଃଖୀ ନୁହେଁ, ଗରିବଟା ଦୁଃଖୀ ନୁହେଁ, ଯେଉଁମାନେ ଡୁପ୍ଲିସିୟସ୍ ଯେଉଁମାନେ କପଟୀ ଲୋକ ସେମାନେ ସବୁବେଳେ ଦୁଃଖୀ, ସରଳ ଲୋକ କେବେ ଦୁଃଖୀ ନୁହେଁ। ଶାଗ ପଖାଳ ଖାଉଥିଲେ ଲୋକ ହସୁଥିଲେ, ଦେଖିବେ ଶାଗ ପଖାଳ ଖାଉଥିଲେ, ଭାଇମାନେ ବସୁଥିଲେ ଆରାମସେ କଥା କହୁଥିଲେ, ମୁଁ ଏବେ ପ୍ରବଚନରେ ସେ କହୁଥିଲେ ପିଲାମାନଙ୍କୁ, ଆମ ଘରେ ଜାଣିଛୁ ଆମେ ଯେତେବେଳେ ସବୁ ଘରେ ରହୁଥିଲୁ, ଆମେ ତ ହଷ୍ଟେଲରେ ରହୁଥିଲୁ, ଯେତେବେଳେ ଘରକୁ ଯାଉ ଦେଖୁ ଜମିକୁ ଯାଉ ଦେଖିବା ପାଇଁ, ଯେଉଁ ଚାଷ କରନ୍ତି ଯେଉଁମାନେ ଆମ ଘରେ ରୁହନ୍ତି, ଯେଉଁମାନେ ଚାଷ କରନ୍ତି ମୂଲିଆ କୁହନ୍ତି ନା, ସେମାନେ ବଳଦକୁ ହାଙ୍କୁଥିବେ ଗୀତ ଗାଉଥିବେ, ଅର୍ଥାତ ଅଫିସରେ ବସିବା ଲୋକ ଗୀତ ଗାଇପାରୁନି, ସେ ଗାନା ଗାଉଥିବେ, ପଖାଳ ଭାତ ତାଙ୍କ ପାଇଁ ଯିବ, ସେ ଗାନା ଗାଉଥିବେ, ମାନେ ଏତେ ଆନନ୍ଦ, ଚାଷ କରି ଖାଉଛନ୍ତି, ଖରା ମୁଣ୍ଡ ଫାଟି ଯାଉଥିବ ମୁଣ୍ଡରେ ଗୋଟେ ଫେକୁ, ସରଳ ଲୋକର ଆନନ୍ଦ ଅଛି ନା। ଆଜିକାଲି ଆମର କ'ଣ ଅସୁବିଧା ଅଛି, ଧନ ସମ୍ପତ୍ତି ସମସ୍ତେ ଆମର ଡାଉଟ୍ ନେଚର ବଢ଼ିଗଲା, କିଏ କାହାକୁ ଭଲ ପାଉନାହାନ୍ତି, ଭାଇ ସ୍ୱାମୀ ସ୍ତ୍ରୀ ହେଲେ ବି ପିଲା ଛୁଆ ହେଲେ ବି ଭଗବାନଙ୍କ ଉପରେ ସରଳରେ ବିଶ୍ୱାସ କର, ତୁମକୁ କେହି ଧୋକା ଦେବେନି, ଈଶ୍ୱର କେବେ ଧୋକା ଦେବେନି, ସଂସାର ଧୋକା ଦେଇଦବ, ଈଶ୍ୱର କେବେ ଧୋକା ଦେବେ, ଏଟା ବହୁତ ବଡ ସମ୍ପତ୍ତି। କେବେ ସେ ଫର୍ମୁଲା ଏଟା ସମସ୍ତେ କୁହନି, ମୁଁ ସରଳ ହେଲେ ମତେ ଲୋକ ଠକିଦେବେ, ନାଇଁ 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 ନାଇଁ, କେବେ ଠକିପାରିନି, ସରଳ ଲୋକକୁ କେହି ଠକିପାରିବେନି, ସମସ୍ତେ ଠକିବେ ତା ପାଖରେ, କିନ୍ତୁ ସେ ସରଳତା ଛାଡ଼ିବା ଉଚିତ ନୁହେଁ। ଆଉ ସରଳତା ଦ୍ୱାରା ସବୁ ଆପଣ ପାଇବେ, ସବୁ ପାଇଛି, ଦେଖନ୍ତୁ ଆପଣ ଟ୍ରାଏ କରିବେ, ବହୁତ ବଡ ଆସେ। ଠିକ ଅଛି, ସମୟ ହେଲା, କୁହନ୍ତୁ କୁହନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଲେ, ସରପଞ୍ଚ ଦେଖିଲେ ଆଜ୍ଞା କହୁଛନ୍ତି କି ନାଇଁ, ଆଜ୍ଞା କହି ପଚାରି ମୁଁ ଇଏ କିଏ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ, ଆଉ ନବୀନ ବାବୁ ତ ଆମର, ଆଉ ସରପଞ୍ଚକୁ ଆଜ୍ଞା କହିବାକୁ ପଡୁଛି। ହଁ ନା ନା, ମୁଁ କହୁଛି, ମୁଁ ବୁଝଉଛି, ତୁମକୁ ଶୁଣ, ତୁମ ପ୍ରଶ୍ନର ଉତ୍ତରଟା ମୁଁ କେମିତି ଦଉଛି ଶୁଣ, ସରପଞ୍ଚକୁ ଆଜ୍ଞା କହିବାକୁ ପଡୁଛି କି ନାହିଁ, ତା ଅଫିସ ଯିବାକୁ ପଡୁଛି, ସରପଞ୍ଚର ଅଫିସ ଅଛି ତାକୁ ଆଜ୍ଞା କହିବାକୁ ପଡୁଛି, ଏମଏଲଏର ଅଫିସ ଅଛି ଆଜ୍ଞା କହିବାକୁ ପଡୁଛି, ଏମପିର ଅଫିସ ଅଛି ଆଜ୍ଞା କହିବାକୁ ପଡୁଛି, ଏ ସାଂକ୍ସନ ସବୁ କାହା କତିରେ ରହୁଛି, ମୁଖ୍ୟମନ୍ତ୍ରୀ ପାଖରେ, ସେ ଯାହା ସାଂକ୍ସନ କଲେ ଆସି ସମସ୍ତଙ୍କୁ ସମ୍ମାନ ଦେବାକୁ ପଡେ। ତେଣୁ ବିଷ୍ଣୁ ତତ୍ତ୍ୱ ଯେଉଁମାନେ ରହିଲେ, ଭଗବାନ ଯେତେବେଳେ ବିଳାସ ମୂର୍ତ୍ତି, ଏ ତତ୍ତ୍ୱ ଜିନିଷ ତ ମୁଁ ସଂକ୍ଷେପରେ ଆପଣଙ୍କୁ କହିଦେବି, କୃଷ୍ଣ ଯେତେବେଳେ ଗୋଲକ ବୃନ୍ଦାବନ ରହିଲେ ରାଧାରାଣୀକି ନେଇକି ତାଙ୍କ ଘର, ସେଇଟା କୃଷ୍ଣ ଯେତେବେଳେ ନାରାୟଣ ହେଲେ, ଲକ୍ଷ୍ମୀ ହେଲେ, ସେଟା ତାଙ୍କ ଅଫିସ, ଅଫିସ ଆଉ ଘର ଭିତରେ କ'ଣ ପାର୍ଥକ୍ୟ ଅଛି, ପୋଲିସ ଯେତେବେଳେ ଅଫିସର ରହୁଛି ଷ୍ଟ୍ରିକ୍ଟ, ଘରକୁ ଆସିଲା ବେଳକୁ ଆମେ ସେଇ ରୂପ ପ୍ରତି, କୃଷ୍ଣଙ୍କର ସେଇ ରୂପ ପ୍ରତି ଆକୃଷ୍ଟ, କେଉଁଠି, ମାଧୁର୍ଯ୍ୟ ରୂପ ପ୍ରତି, କିନ୍ତୁ ତା ମାନେ ନୁହେଁ ଯେ ବିଷ୍ଣୁଙ୍କୁ ଆମେ ଅବମାନନା କରିବା, ନାହିଁ, ସେ ଅଫିସର ଅଛନ୍ତି ବର୍ତ୍ତମାନ, ମର୍ଯ୍ୟାଦା ଲୀଳା ଶିଖଉଛନ୍ତି, ସୃଷ୍ଟି ଲୀଳା ଶିଖଉଛନ୍ତି, ସେଇ କୃଷ୍ଣ ପ୍ରଣାମ କରିବା, କୃଷ୍ଣ ଭକ୍ତି ମାଗିବା, ସେ ତ ନିଜେ କୃଷ୍ଣ ନା, କେଶବ ଦ୍ରୁତ ରାମ ଶରୀର, କେଶବ ଦ୍ରୁତ ନରହରି ରୂପ, ନହେଲେ ଆମେ ନୃସିଂହ ନୃସିଂହ ଚତୁର୍ଦ୍ଦଶୀ କାହିଁ କରୁଛନ୍ତି, ରାମନବମୀ କାହିଁ କରୁଛନ୍ତି, ବାମନ ଦ୍ୱାଦଶୀ କାହିଁ କରୁଛନ୍ତି, କୁହନ୍ତୁ, ନାଇଁ, ସମସ୍ତ ଅବତାର ମାନଙ୍କୁ ସମ୍ମାନ ଦେବାକୁ ପଡିବ, ସେ ବା ନିଜେ କୃଷ୍ଣ ହେଇଛି, କୃଷ୍ଣ ନିଜେ ଅବତାର ହେଇଛି, କିନ୍ତୁ ତାଙ୍କୁ ଭାଙ୍ଗିବାକୁ ପଡିବ, ପ୍ରଭୁ ମୁଁ ମୋତେ କୃପା କରନ୍ତୁ, ମୁଁ କେମିତି ସେ ନିର୍ଦ୍ଦିଷ୍ଟ ରୂପରେ କୃଷ୍ଣଙ୍କ ପାଖରେ ମୋର ମତି ରହିବ, କାରଣ ସେ ନିଜେ କୃଷ୍ଣ ନା, ପୂଜା କରିବା ଅଲଗା, ସମ୍ମାନ ଦେବା ଅଲଗା, ନିଷ୍ଠାଟା ଅଲଗା, ନିଷ୍ଠାଟା ଗୋଟେ ଅଲଗା ଜିନିଷ, ସମ୍ମାନ ଦେବାଟା ଅଲଗା। ଠିକ ଅଛି, ହଁ କୁହନ୍ତୁ। କୋ ହିନ୍ଦୀରେ କୁହନ୍ତୁ,
और गुरु के आश्रित हुए, सारे चीज कर रहे, चार नियमों को फॉलो कर रहे, सब कुछ कर रहे, पर हमारे मेरे अंदर में विशेषता तो वो सरलता नहीं आ रही है। पर रामा ने अपने जीवन में ऐसे देखा गया तो शुरू से उसने कुछ नियम वगैरह कुछ फॉलो नहीं किया था, वो नेचुरल उनके अंदर वो था, पर हमारे अंदर वो नेचुरल हमारे पूर्व कर्मों के अनुसार है क्या, उनकी पूर्व कर्म में कुछ अच्छे कार्य किए थे,
ଆପଣ ପ୍ରଶ୍ନ ବୁଝିପାରିଦେବେ, ସେ ଯାହା କହିଲେ ଦୁଇଟା, ୟାର ଉତ୍ତର ଦୁଇଟା ଅଛି। ସଦ୍ଗୁଣ ଗୁଡିକ ଯେତେ ସଦ୍ଗୁଣ ରହିଛି, ଇଏ ପୂର୍ବର ପୁଣ୍ୟ ହିସାବରେ ସଦ୍ଗୁଣ ରୁହେ। ତାହେଲେ ଜଣେ ପ୍ରଶ୍ନ କରା, ଯଦି ପୂର୍ବର ପୁଣ୍ୟ ହିସାବରେ ସଦ୍ଗୁଣ ହବ, ତା ନା ଯାହାର ପୂର୍ବର ପୁଣ୍ୟ ଅଛି ସେ ଉଦ୍ଧାର ହବ, ଯାହାର ନାହିଁ ତାର ହେଇପାରିବେନି, ନାଇଁ ଦୁଇଟା ଅଛି। ଯାହାର ପୂର୍ବର ପୂର୍ବର ସ୍ୱୀକୃତି କୁହାଯାଏ ଆମର ଟର୍ମ, ପୂର୍ବର ପୁଣ୍ୟ ବା ସ୍ୱୀକୃତିରେ ତାର ନେଚୁରାଲ ବୈଷ୍ଣବ କ୍ୱାଲିଟି ଗୁଡ଼ିକ ରହିଛି, ସରଳତା ରହିଛି, ସେ ପ୍ରୋଗ୍ରେସ୍ କରିଯିବ, ତାର ହିଣ୍ଡ୍ରାନ୍ସ ବେଶୀ ଆସିବନି, କାରଣ ତାର ଯେମିତି ନେଚୁରାଲ ବ୍ୟାଙ୍କ ବାଲାନ୍ସ ତାର କିଛି ରହିଛି, ସ୍ୱୀକୃତିଟା ରହିଛି, ସେଇଟା ବେଶୀ ସାହାଯ୍ୟ କରେ, ଆକ୍ଚୁଆଲି ସେଇଟା ବେଶୀ ସାହାଯ୍ୟ କରେ। ଜୀବ ଗୋସ୍ୱାମୀ ସନ୍ଦର୍ଭରେ ପୁରା ପ୍ରାକ୍ତନ ସ୍ୱୀକୃତି ଉପରେ ପୁରା ବହୁତ ଇମ୍ପୋର୍ଟାନ୍ସ ଦେଉଛନ୍ତି, আমি ভাগবত পড়ুছে, ভগবান সমান বিগ্রহ, সমান গুরু, সমান উপদেশ, ডিফারেন্স কিছু নাই। কিন্তু আমি সমান কথা শুনছে, জনকর গুরুক প্রতি পূর্ণ বিশ্বাস আসছে, আর জনকর আসুনি। সমান কৃষ্ণ বলা দেখুছে, জনকর ভক্তি গদগদ হয়ে যাচ্ছে, আর জনকর ভাল লাগুনি, কাই হচ্ছে স্বীকৃতির তারতম্য। কিন্তু তা অর্থ নুহে যে আমাকে হোপ না, আশা না, আমি হোপলেস হয়ে যা, না এই ইনস্টিটিউশন ক্রিয়েট করা হয়েছে। এই যে আচার্য মানে যে আসি বিগ্রহ স্থাপন করতে, এত ভক্ত মানুষ এনগেজমেন্ট দিকে, এইপা এটি স্বীকৃতি দিয়া যাচ্ছে। আমার যেমন আপনার কহিলেন, আমার এতদিন ভজন কলাপরে বি আমার ডেভেলপ গোটে ন্যাচুরাল বৈষ্ণব কোয়ালিটি না, যেমনি রামার লা বা বহুত অন্য ধ্রুব মহারাজের লে না, আমার স্বীকৃতিটা কম হচ্ছে, এটা আডমিট করা পড়ব। কিংবা দ্বিতীয়, আমার আসোসিয়েসন ঠিক হোনি, মানে বিভিন্ন টর্ম গোটে সাইড্র আমি কেবল ডিসকসন করে পারি, এটা গোটে বড় বড় ফিলোসফি না। যদি বি আপনার লা যদি আপনার ব্যাড আসোসিয়েসন কলে, দুসঙ্গ কলে, ডুপ্লিসিয়াসনেস কপট চালি আসলা, অফেন্সিভ মেন্টালিটি আসিগাল, অপরাধময় ভাবনা আসিগাল, পড়ে জনে সরল থিব সে যদি অপরাধ মনোবৃত্তি চালাইলা, ক্রিটিসিজম মেন্টালিটি চালাইলা, তার সরলতা নষ্ট হয়ে গেল, এটা বি চান্স আছে। আউ জনকর না সে এইভাবে আসোসিয়েসন করে সঙ্গ করি, সঙ্গে আমি মনোবৃত্তিটা তৈরি করা পড়ে, সমস্ত মন তো সমান নাই, তেমন আমাকে দেখ কে ভক্ত সরল, তার অন্তর নিষ্কপট, তার আমি সঙ্গ করি তা পাখু সেইটা আমি সেই ধর্মটা পাইবা। আসোসিয়েসন গোটে ছোট পিলা সাংরে, তা সাংরে মুই বর্তমান কথা কই, মতে কেমতি কথা কইব পড়িও, মহারাজ টাইপের মতে কথা কইলে হবে, মু মহারাজ যে তো না কোন কিশোরী আচার্য, মু তাকে পচারিবি, মু যদি মহারাজ হিসাবে পচারিবি সে মতে সিনা আনসার দবনি, যে তো না কোন মতে ছুয়াটাকে পচারিবাকে পড়িও, মু তাহলে সে তা অন্তরটা খোলিও। সেভাবে আমি যা সাংরে আসোসিয়েসন করিবা, আম অন্তরটা খোললে সে তাঙ্ক অন্তর খোলি, তেমন সরল ভক্ত সাংরে সঙ্গ কলেই আম অন্তরটা খোলিবাকে পড়ব, সি আমাকে সঙ্গটা দেবে। সাধুঙ্কর সঙ্গ এইপাই করা যায়, জ্ঞান পাই নয়, জ্ঞান তো শাস্ত্র পাইছ, কোটি শুণিকি পাইছ, সাধুঙ্কর যে ন্যাচুরাল কোয়ালিটিস রয়েছে সেটা সাধুঙ্কর পাখে আমি অন্তর খোলতে এইপাই, আর সি বি তাঙ্ক অন্তর খোলি দিন, বাপা তু এটা কর। যদি কুহত আপনার রামা লাইফে দেখুন, যদি গোটিয়ে জিনিসক কোন রামদাস স্টডি ন করে থাকে, ইয়ে একাদশীর কেমিতি অর্ণ মু আলো কেমিতি করবে, এটা বিধি নুহে, সাধু তো কেবে কহবে নি, সে আলো ন করে থাকে না, সে দেখলে এটা সরল, ইয়ে হৃদয় খোল দেলা, মু হৃদয় খোল দেবি, রাম তার দায়িত্ব নেবে, তার সব একাদশী রইলা কি না, কারণ প্রতি একাদশীরে ডবল ডবল নিয়ে, কেত রাম কেত রাম কেত লক্ষ্মণ, কেত হনুমান, কেত ভরত, কেত শত্রুঘ্ন, কেত সুগ্রীব, সব একাদশী একাদশী রইলা সম্ভবই পাইগাল। সেপাই বহুত সাইড অছি আসোসিয়েসন পাই, আর গোটে জিনিস রয়েছে, জন কে মু তাহলে কিন্তু হুয়ে তো কিছু মতো মতো সেভাবে সঙ্গ মিলুনি, মোর ন্যাচুরাল কোয়ালিটি নেই, কোণ করি প্রে করা পড়ব, প্রার্থনা বি করা পড়ব, ভগবান মতে মহাপ্রভু মতে সঙ্গ দিও, প্রভুপাদ মতে সঙ্গ দিও, মু কেউ ভক্তর সঙ্গ কলে মোর অন্তর সরল রহব, নিষ্কপট রহব, মু সমর্পিত হইপারি, সময় মোর বহুত কম, তা ভিতরে সংসার কাম করি, বিলাছুয়া কাম করি, আপনার টিকিয়ে ডাকি, যদি মো মন শান্তি ন রহব, মু কেমতি আপনার ডাকি, ভগবান ডাকিবাকে পড়ব না, এটা আমার চ্যান্টিংটা কোণ গোটে প্রার্থনা না, প্রার্থনা দিলাম আমি করিবা, দেখিছ না প্রার্থনা ক্লাস, ছোটি বেড়ে প্রার্থনা ক্লাস, সমুদ্র রে না প্রেয়ার ক্লাস থা, প্রেয়ার ক্লাস করতে না, আপনার দেশ মে হ্যাঁ, আপ কাহ বিহার সে ক্যা, আচ্ছা আচ্ছা বঙ্গাল, আচ্ছা আচ্ছা ঠিক, হ্যাঁ প্রেয়ার ক্লাস প্রার্থনা ক্লাস দেখিছেন না, ছুয়া মানে তাহলে প্রার্থনা করি কত বড়িয়া লাগে, প্রথম শ্রেণী দ্বিতীয় শ্রেণী ছুয়া, তোমার প্রেয়ার ক্লাস আছে, তুমি শিশু মন্দির পড়ছ কি, আও সেটি কোটি প্রেয়ার ক্লাস আইলা অছি, হ্যাঁ আচ্ছা তাহলে ভালো আছে, প্রেয়ার ক্লাসে ছোট পিলা মানে আখি বুঝবে, দেখি কত বড়িয়া লাগে, পুরা সুন্দর লাগে, ধ্রুব মহারাজ পিকচর দেখলে কত বড়িয়া লাগে, সরল না প্রার্থনাটা সেইভাবে, আর সে দশম শ্রেণী পড়বে তো প্রার্থনা দেখবে, আখি প্রার্থনা করতে আখি অনুথে চালাক হয়ে গেলে, আউ তা প্রার্থনার মন না, খালি সময় প্রার্থনা পিরিয়ডটা কটিয়ার হচ্ছে, আমার সে হচ্ছে না, বড়ি গেলে তো হরে কৃষ্ণ খালি অন্য অন্য কি প্রার্থনা হোনি, सरल बेले प्रार्थना।